This sermon, The Deep Calleth to the Deep, was delivered on 24 June 1954 at Constitution Hall, Washington, D.C., USA. ଏହି ସୁସମାଚାର ଏକ ଗଭୀର ଅନ୍ୟ ଗଭୀରକୁ ଡାକି ଆମମାନଙ୍କ ଅତିପ୍ରିୟ ଭାଇ ତଥା ବିଂଶତି ଶତାବ୍ଦୀର ଭବିଷ୍ୟତ ବକ୍ତା ୱିଲିୟମ୍ ମେରିଅନ୍ ବ୍ରହ୍ମାଙ୍କ ଦ୍ୱାରା 24 June 1954 କନ୍ଷ୍ଟିଚ୍ୟୁସନ୍ ହଲ୍ ୱାଶିଂଟନ୍ ଡିସି ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଚାରିତ ହୋଇଥିଲା। ଓଡ଼ିଆ ଭାଷାରେ ଅନୁଦିତ ଏହି ସମାଚାରକୁ ଶୁଣନ୍ତୁ ଓ ଆଶିଷ ଲାଭ କରନ୍ତୁ। ଦୁଇଟି ବିଭିନ୍ନ ଧର୍ମାତ୍ମା ଆଦୌ ନାହାନ୍ତି, ତାହା ତ କେବଳ
And that same Holy Lord Simeon that night or that morning to the Christ has led you here tonight. Because you believe the promise of the Holy Spirit.
ଆଉ ସେହି ସମାନ ଆତ୍ମା ଶିବନଙ୍କୁ ସେଦିନ ରାତ୍ରିବେଳା କିମ୍ବା ସେଦିନ ସକାଳବେଳା ଖ୍ରୀଷ୍ଟଙ୍କ ନିକଟକୁ ଆଣିଥିଲେ, ସେହି ଆତ୍ମା ଆଜି ରାତ୍ରି ସମୟରେ ଆପଣମାନଙ୍କୁ ଏହି ସ୍ଥାନକୁ ଆଣିଅଛନ୍ତି, ଯେହେତୁ ଆପଣମାନେ ପବିତ୍ର ଆତ୍ମାଙ୍କର ପ୍ରତିଜ୍ଞାକୁ ବିଶ୍ୱାସ କରନ୍ତି।
And he's just as obligated to you as he was to Simeon. The same, because he's God, and he has to keep his word.
ପୁରୀ ସେ ଯେପରି ସେମାନଙ୍କୁ ଅନୁଗ୍ରହକାରୀ ହୋଇଥିଲେ, ଠିକ ସେହିପରି ଅନୁଗ୍ରହକାରୀ ସେ ଆପଣମାନେ ନିମନ୍ତେ ମଧ୍ୟ ଅଟନ୍ତି, ଯେହେତୁ ସେ ଈଶ୍ୱର ଅଟନ୍ତି, ପୁଣି ତାଙ୍କୁ ନିଜସ୍ୱ ବଚନକୁ ଅବଶ୍ୟ ରକ୍ଷା କରିବାକୁ ଅଛି।
Then I can see Simeon, he craved, he desired to see the Christ.
ତତ୍ପରେ ମୁଁ ସିମନଙ୍କ ପ୍ରତି ଲକ୍ଷ୍ୟ କରିପାରେ, ସେ ବିନୀତ ଭାବେ ପ୍ରାର୍ଥନା କରିଥିଲେ, ସେ ଯୀଶୁଙ୍କୁ ଦର୍ଶନ କରିବାକୁ ଇଚ୍ଛା କରିଥିଲେ। ଈଶ୍ୱରଙ୍କ ବଚନ ତାଙ୍କୁ ଯାହା କିଛି କହିଥିଲେ ସେଥିରେ ସେ ବିଶ୍ୱାସ ରଖିଥିଲେ। ବଚସାକାରୀଗଣ ଯେ ସେମାନେ ତାଙ୍କୁ କଣ କହିଥିଲେ ସେଥିପ୍ରତି ସେ ଆଦୌ ଧ୍ୟାନ ଦେଇନଥିଲେ, ସେ ଈଶ୍ୱରଙ୍କ ବଚନକୁ କେବଳ ବିଶ୍ୱାସ କରିଥିଲେ। ଖ୍ରୀଷ୍ଟଙ୍କୁ ଦର୍ଶନ କରିବା ନିମନ୍ତେ ତାଙ୍କ ହୃଦୟରେ ଏକ ପ୍ରକାର ଅଭିଳାଷ ଥିଲା, ଆଉ ସେ ଯେ ସେପରି କରିବେ ଏଥିରେ ତାଙ୍କର ପ୍ରଗାଢ଼ ବିଶ୍ୱାସ ଥିଲା। ଦାଉଦ ଯେପରି କହିଥିଲେ, ଯେତେବେଳେ ଏକ ଗଭୀର ଅନ୍ୟ ଗଭୀରକୁ ଡାକି, ଠିକ ସେହିପରି ଏଠାରେ ଉପସ୍ଥିତ ଥିବା ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ଅଲୌକିକ ସୁସ୍ଥକାରୀ ଶକ୍ତି ଉପରେ ବିଶ୍ୱାସ କରନ୍ତି, ଆପଣମାନେ କରନ୍ତି ନା? ଆପଣମାନେ ଅଲୌକିକ ସୁସ୍ଥତାରେ ବିଶ୍ୱାସ ରଖନ୍ତି ନା? ଅଲୌକିକ ସୁସ୍ଥତାରେ ଆପଣମାନେ ବିଶ୍ୱାସ ରଖିବାର ପ୍ରକୃତ କାରଣଟି ପ୍ରକାଶ କରିଥାଏ ଯେ ଅଲୌକିକ ସୁସ୍ଥତା ବିଷୟ ରହିଛି। ଆମମାନେ ଆମେରିକାକୁ ଆସିବା ସମୟରେ ଏଠାରେ ଆମମାନେ ଭାରତୀୟ ଆମେରିକୀୟ ଅଧିବାସୀମାନଙ୍କୁ ଦେଖିଥିଲୁ।
He was worshiping something of the sun, the moon, and nature.
ସେମାନେ ସୂର୍ଯ୍ୟ, ଚନ୍ଦ୍ର, ପୁଣି ସେପରି ଅନେକ ବିଷୟରେ ଉପାସନା କରୁଥିଲେ।
Because in him he's a human being, and he knows he had a maker, so there was something within his human heart called out to worship.
ଯେହେତୁ ତା ମଧ୍ୟରେ ମନୁଷ୍ୟ ଜାତିରେ ସ୍ୱଭାବ ବାସ କରୁଥିଲା, ପୁଣି ତାହା ଜଣେ ଯେ ସ୍ରଷ୍ଟା ଅଛନ୍ତି, ସେପରି ଏକ ସେ ଧାରଣାକୁ ତା ମଧ୍ୟରେ ରଖିଥିଲା। ତେଣୁ ତାର ମନୁଷ୍ୟରୂପୀ ସ୍ୱଭାବରେ ଏପରି ଏକ ଆବେଗ ବାସ କରୁଥିଲା ଯାହାକି ଉପାସନା ନିମନ୍ତେ ତାହାକୁ ପ୍ରେରିତ କରୁଥିଲା। ଏହାର ମରଣଶୀଳ ପ୍ରତ୍ୟେକ ମନୁଷ୍ୟ ସ୍ୱଭାବ। ହୋଇପାରେ ଆପଣ ନିଜର ମୋଟର ଗାଡ଼ିକୁ, ନିଜର କାର୍ଯ୍ୟକୁ, ନିଜର ଗୃହକୁ କିମ୍ବା ଅନ୍ୟ ଯେକୌଣସି ବସ୍ତ୍ର ଉପାସନା କରୁଥାଇ ପାରନ୍ତି, ମାତ୍ର ଯେକୌଣସି ବସ୍ତ୍ର ଉପାସନା ଆପଣ କରିବେ।
So if there's any idol, take it out and let Jesus Christ have first place.
ତେଣୁ ଯେ କୌଣସି ଧରଣର ପ୍ରତିମୂର୍ତ୍ତି ଯଦି ଆପଣଙ୍କ ହୃଦୟ ରହିଥାଏ, ତେବେ ସର୍ବପ୍ରଥମେ ତାହାକୁ କାଢି ବାହାର କରନ୍ତୁ, ପୁଣି ଯୀଶୁଖ୍ରୀଷ୍ଟଙ୍କୁ ସର୍ବପ୍ରଥମ ସ୍ଥାନ ଅଧିକାର କରିବାକୁ ଦିଅନ୍ତୁ। ସକଳ ପ୍ରକାରର ବିଷୟରୁ ପ୍ରଥମ ସ୍ଥାନ ତାହାଙ୍କୁ ଦିଅନ୍ତୁ। ତତ୍ପରେ ଦାଉଦ କହିଲା ପରି ଗଭୀର ନିମନ୍ତେ ଏକ ଗଭୀର ଫିଦା ଜାଗ୍ରତ ହେବ। ଦାଉଦ ଏପରି କହନ୍ତି, ତୁମ୍ଭ ନିର୍ଜଳ ସମୂହର ଶବ୍ଦରେ ଏକ ଗଭୀର ଅନ୍ୟ ଗଭୀରକୁ ଡାକି। ସୁତରାଂ ଏକ ଗଭୀର ଅନ୍ୟ ଗଭୀରକୁ ଡାକି। ଉଦାହରଣ ସ୍ୱରୂପ ଏପରି ଏହି ସ୍ଥାନରେ ଏକ ଗଭୀର ଅବସ୍ଥିତ ଯଦି ରହିଛି, ପୁଣି ଆହ୍ୱାନ କରୁଅଛି, ତେବେ ସେହି ଆହ୍ୱାନର ପ୍ରତ୍ୟୁତ୍ତର ଦେବାକୁ କୌଣସି ଏକ ସ୍ଥାନରେ ଏକ ଗଭୀରକୁ ହେବା
ବାଞ୍ଛନୀୟ
ହୋଇପାରେ। ଏହାର ସପକ୍ଷରେ ମୁଁ ନିଜକୁ ଅଧିକ ସୁସ୍ପଷ୍ଟ କରିପାରିବି। ମୁଁ ପ୍ରକୃତିର ଜଣେ ପ୍ରମୁଖ ପ୍ରେମକାରୀ ଅଟେ। ଜଙ୍ଗଲ ମଧ୍ୟକୁ ଚାଲିଯାଇ ମୁଁ ସୂର୍ଯ୍ୟାସ୍ତ ବେଳାକୁ ଲକ୍ଷ୍ୟ କରିଥାଏ। ଜଙ୍ଗଲୀ ପଶୁମାନଙ୍କୁ ଚିତ୍କାର କରୁଥିବା ଶବ୍ଦକୁ ମୁଁ ଶୁଣିଥାଏ। ମୋର ମାତା ଆଂଶିକ ଭାରତୀୟ ଅଟନ୍ତି। ତେଣୁକରି ଏହା ଏପରି ମୋ ରକ୍ତରେ ସେପରି କିଛି ସ୍ୱଭାବ ନିହିତ ଅଛି, ଅର୍ଥାତ୍ ମୁଁ ପ୍ରକୃତିକୁ ଭଲ ପାଏ। ତତ୍ପରେ ବନ୍ୟପଶୁମାନଙ୍କ ଚିତ୍କାର ଶବ୍ଦକୁ ମୁଁ ଯେତେ ଶୁଣେ ସେତେବେଳେ ମୋ ପ୍ରାଣ ଏପରି ଆକର୍ଷଣଟିଏ ରହିଛି ଯାହାକି ମୋତେ ଉତ୍ତେଜିତ କରିଥାଏ, ମୁଁ ଏହାକୁ ସମ୍ଭାଳି ପାରେ ନାହିଁ। ଏଇ କିଛିଦିନ ତଳେ ମୁଁ କଲରାଡୋରେ ଥିଲି। ଆଉ ମୁଁ ଏକ ପାହାଡ ଉପରେ ଠିଆ ହୋଇଥିଲି, ପୁଣି ସେଠାରେ ଏକ ବୃଦ୍ଧା ଇଗଲ ମାଆକୁ ନିରୀକ୍ଷଣ କରୁଥିଲି ଯେତେବେଳେ ସେ ଆପଣାର ଶାବକଗଣଙ୍କୁ ବସାରୁ ବାହାରକୁ ଆଣୁଥିଲା, ପୁଣି ଆପଣା ଡେଣା ଦ୍ୱୟରେ ବହି ସେମାନଙ୍କୁ ସବୁଜ ଘାସର ଭରା ଉପତ୍ୟକାରେ ଆଣି ବସାଇଥିଲା। ତତ୍ପରେ ସେ ପାହାଡ ଚୋଟିକୁ ଫେରିଯାଇଥିଲା, ପୁଣି ସବୁଠାରୁ ଉଚ୍ଚତର ଶୃଙ୍ଗକୁ ସେ ପହଞ୍ଚି ପାରିଥିଲା ଭଳି ଗିରିସିଂହକୁ ସେ ଉଡି ଯାଇଥିଲା ଆଉ ସେଠାରେ ବସି ପଡ଼ିଥିଲା। ସେ ଜଗି ରହିବାରେ ଲାଗିଥିଲା। ହଁ, ମୋର ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ମୁଁ ତାହାକୁ ଦେଖୁଥିଲି। ମୋର ଘୋଡ଼ାଟି ଗଛରେ ବନ୍ଧା ହୋଇଥିଲା, ମୁଁ ନିରୀକ୍ଷଣ କରୁଥିଲି। ଆଉ ମୁଁ କହିଥିଲି, ହେ ପ୍ରଭୁ, ଏହାକୁ ମୁଁ ପସନ୍ଦ କରେ। ପୁଣି ମୁଁ ଯେ ଧାରଣା କରିପାରେ ଏପରି ଅନୁଭୂତ ହୋଇଥିଲା। ଆପଣମାନେ କଦାପି ଇଗଲର ବସା ନିକଟରେ ଯଦି ଉପସ୍ଥିତ ରହିଥିବେ, ସେମାନେ ଅତି ଶିଖର ସ୍ଥାନରେ କଣ୍ଟା ଡାଳରେ ପୁଣି କୁଟା କାଠିର ତାହାକୁ ପ୍ରସ୍ତୁତ କରନ୍ତି। ଆଉ ସେହି ଦୁର୍ବଳ ଶାବକ ଗୁଡାକ ସେହି କଣ୍ଟା ଆଉ ସେହି ସବୁ ବସ୍ତୁ ଉପରେ ଦେଇ ପାର ହୁଅନ୍ତି, ସେମାନେ ଅନ୍ୟ କିଛି ବିଷୟକୁ ଆଦୌ ବୁଝନ୍ତି ନାହିଁ। କିନ୍ତୁ ଦିନେ ମା ଆପଣଙ୍କ ଡେଣାଦ୍ୱୟକୁ ବିସ୍ତାରିଥିଲା ଆଉ ସେମାନେ ସେହି ଡେଣାଦ୍ୱୟରେ ପଶିଥିଲେ, ତତ୍ପରେ ତଳକୁ ଓହ୍ଲାଇ ଆସିଥିଲେ। ସେହି ଶାବକ ଗୁଡାକୁ ମୁଁ ଲକ୍ଷ୍ୟ କରିଥିଲି, ପୁଣି ସେମାନେ ପେଣ୍ଟିକଷ୍ଟାଲ ଉଦ୍ଦୀପନା ପରି ସମୟକୁ ବିତାଉଥିଲେ। ସେମାନେ ସେହି କୋମଳ ଘାସ ଉପରେ ଚାରିଆଡ଼କୁ ଦୌଡୁଥିଲେ, ଠିକ୍ ସେହି ସ୍ଥାନରେ ଉଡୁଥିଲେ, ପୁଣି ଏକ ଗାୟକକୁ ସେମାନେ କବଳ ଶୁଣାଉଥିଲେ, ପୁଣି ପରସ୍ପର ଉପରେ ଡେଉଁଥିଲେ, ଅତି ସ୍ୱତନ୍ତ୍ର ଭାବରେ ସେପରି କରି ଚାଲିଥିଲେ। ମୁଁ ଚିନ୍ତା କଲି, ହଁ, ତାହା ତ ଉପଯୁକ୍ତ ବିଷୟ।
Now there is like a man in the old nest of the world knows nothing but that what the devil can give him.
ସେହି ସ୍ଥାନରେ କେହି ଜଣେ ବ୍ୟକ୍ତି ଜଗତର ପୁରୁଣା ବସା ମଧ୍ୟ ରହିଛି, ପୁଣି ଶୟତାନ ତାହାକୁ ଦେଇପାରିବା ବିଷୟ ବିନୁ ଆଉ କିଛି ସେ ଜାଣେ ନାହିଁ।
But one day God picked him up and set him down in a shady green pasture.
ମାତ୍ର ଏକଦା ପରମେଶ୍ୱର ତାହାକୁ ଉଠାଇ ଆଣନ୍ତି, ପୁଣି ସବୁଜ ଘାସରେ ଭରପୁର ଏକ ଉପତ୍ୟକା ଆଣି ତାହାକୁ ଉପସ୍ଥିତ କରାନ୍ତି। ଆରେ ବା, ସେ କିପରି ଉଲ୍ଲସିତ ହୋଇଥାଏ! ସେ ସ୍ୱତନ୍ତ୍ର ଅଟେ, ସେଠାରେ ସେ କୌଣସି ଅସୁବିଧାକୁ ବା ଅନିଷ୍ଟକୁ ଆଦୌ ଇଚ୍ଛା କରିନଥାଏ। ମୁଁ ଚିନ୍ତା କଲି, ହଁ, ସେହି ଶାବକ ଗୁଡାକ କାହିଁକି ଭୟାତୁର ନୁହନ୍ତି? ବିସ୍ମିତ ହୋଇଥାଏ ଯେ ସେମାନେ ସେହି ଚତୁର୍ଦିଗସ୍ତ ବିନୀତ ଭାବ ଗୁଡାକ ଯଦି ଅନୁମାନ କରିପାରିଥାନ୍ତି ଯାହାକି ସେମାନଙ୍କୁ ଉପରକୁ ଉଠାଇ ନିଏ। ତଥାପି ପ୍ରତିଟି ମୁହୂର୍ତ୍ତରେ ସେମାନେ ଥରକୁ ଥର କରି ଉପରକୁ ଚାହିଁ ଦେଖନ୍ତି। ପୁଣି ସେହି ବୃଦ୍ଧା ମାତା ଜଣକ ସେଠାରେ ବସି ରହି ସେମାନଙ୍କୁ ଜଗି ରହିଥାଏ। ମୁଁ ଚିନ୍ତା କଲି, ହଁ ପରମେଶ୍ୱର ପ୍ରଶଂସନୀୟ ହୁଅନ୍ତୁ, ତାହା ତ ଉଚିତ ବିଷୟ। ସେ ଜଗତର ବସା ମଧ୍ୟରୁ ମୋତେ ବାହାର କରି ନେଇଥିଲେ, ପୁଣି ସେ ମହିମାର ସକଳ ଦୁର୍ଗକୁ ଆରୋହଣ କରିଥିଲେ, ଉର୍ଦ୍ଧ୍ୱ ସ୍ଥାନରେ ବସିଥିଲେ। କୌଣସି ପ୍ରକାରର ସଙ୍କଟ ତାଙ୍କର ଜନ୍ମିତ ସନ୍ତାନଙ୍କ ଉପରକୁ ଯେପରି ନ ଆସେ, ତେଣୁ ସେଗୁଡ଼ିକର ସେ ଧ୍ୟାନ ସହିତ ଦେଖୁଥିଲେ। ମୁଁ ଚିନ୍ତା କଲି, କେହି ଜଣେ ବନ୍ୟ ପଶୁ ସେହି ଇଗଲ ଶାଳ ଗୁଡାକ ମଧ୍ୟରୁ ଯଦି କୌଣସି ଗୋଟିକୁ ଆକ୍ରମଣ କରିବାକୁ ପ୍ରବୃତ୍ତ ହୁଏ, ସେ ତାହାକୁ ମୃତ୍ୟୁମୁଖୀ କରିଦେବ। ମୁଁ ଚିନ୍ତା କଲି, ତାହା ହିଁ ଯଥୋଚିତ ବିଷୟ। ଶୈତାନ କୌଣସି ଜଣେ ବିଶ୍ୱାସକୁ ଆକ୍ରମଣ କରୁ, ଆଉ ସେ ଯୀଶୁଖ୍ରୀଷ୍ଟଙ୍କୁ ଆପଣଙ୍କ ହସ୍ତ ଦେହରେ ସମ୍ଭାଳି ରଖିଥିବ, ତାହା ହିଁ ସତ୍ୟ କଥା। ହଁ, ତାହାକୁ ଆକ୍ରମଣ କରିବାକୁ ଦିଆଯାଉ। କିଛି କ୍ଷଣ ଉତ୍ତରେ ସେ ସତର୍କ ନଜର ରଖୁଥିଲା, ତାହାର ପ୍ରକାଣ୍ଡ ବିଚକ୍ଷଣ ଦୃଷ୍ଟି ଚତୁର୍ଦିଗକୁ ଧ୍ୟାନ ଲଗାଇ ରହିଥିଲା। ସେ ପାଇପାରିଲା ଭଳି ସବୁଠାରୁ ଉଚ୍ଚତର ପାହାଡ ଉପରକୁ ଚାଲି ଯାଇଥିଲା, ଯେହେତୁ ସେ ଚତୁର୍ଦିଗକୁ ସତର୍କ ଦୃଷ୍ଟି ରଖିପାରୁଥିଲା। ତାହାର ତୀକ୍ଷ୍ଣ ଇଗଲ ଚକ୍ଷୁଦୟ ସତର୍କ ନଜର ରଖୁଥିଲା। ତତ୍ପରେ କିଛି ସମୟ ଉତ୍ତାରେ ତାହାକୁ ଆପଣା ମୁଣ୍ଡକୁ ଟେକିଥିବାର ମୁଁ ଦେଖିଥିଲି। ମୋହର ଦଶ ଗୁଣ ଶକ୍ତି ବିଶିଷ୍ଟ ଦୂରବୀକ୍ଷଣ ଯନ୍ତ୍ର ମାଧ୍ୟମରେ ତାହାକୁ ମୁଣ୍ଡ ଟେକି ଚାରିଆଡ଼କୁ ସତର୍କ ଦୃଷ୍ଟି ପକାଉଥିବାର ଦେଖିଥିଲି। ସେ ଶୂନ୍ୟରେ ନିଜର ଡେଣାକୁ ଫଡ ଫଡ ଶବ୍ଦ କରୁଥିଲା। ମୁଁ ଚିନ୍ତା କଲି, ଏହା କିପରି ଧରଣ ବିଷୟ। ପଛରେ ଉତ୍ତର ଦିଗରୁ ଉତ୍ତର ପବନ ବହିବା ଲାଗିଥିଲା, ମେଘ ଗର୍ଜନ କରିଥିଲା। ସେ ଏକ ଭୀଷଣ ଚିତ୍କାର କରିଥିଲା, ପୁଣି ସେ ସେହି ସ୍ଥାନ ମଧ୍ୟକୁ ଉଡ଼ି ଆସିଥିଲା। ସେହି ଘାସପୂର୍ଣ୍ଣ ବିସ୍ତାର ତୃଣମୟ ସ୍ଥାନରେ ସେ ଆପଣା ବିଶାଳ ପକ୍ଷଦୟକୁ ମିଳାଇ ଦେଇଥିଲା। ଆଉ ଶାବକ ଇଗଲ ଗୁଡାକ ମଧ୍ୟରୁ ପ୍ରତ୍ୟେକ ଜଣ ପକ୍ଷ ଉପରକୁ ଚଞ୍ଚଳ ଉଠି ପଡ଼ିଥିଲେ। ଏପରି ହୋଇପାରେ ବସା ଛାଡ଼ିବା ପୂର୍ବେ ସେହି ଇଗଲ ଶାବକ ଗୁଡାକ ଏଥିପାଇଁ ନିର୍ଦ୍ଦେଶ ଦତ୍ତ ହୋଇଥିଲେ। ସେମାନେ ନିଜର ଛୋଟ ଛୋଟ ପାଦ ଗୁଡାକ ସେହି ପକ୍ଷର ମଧ୍ୟରେ ଧରାଇ ଦେଇଥିଲେ। ନିଜ ନିଜ ମୁହଁକୁ ତଳକୁ କରି ରଖିଥିଲେ, ଛୋଟ ଛୋଟ ଥଣ୍ଟ ଗୁଡାକୁ ଡେଣା ଗୁଡାକର ଚାରିପାଖରେ ମଜବୁତ କରି ରଖିଥିଲେ। ତତ୍ପରେ ଇଗଲ ଶାଳ ଗୁଡାକୁ ନିଜ ଡେଣା ଉପରେ ଧରି ସେ ଉପରକୁ ଉଠିଥିଲା, ପୁଣି ଅତି ସହଜରେ ବଢ଼ିଥିଲା। ସେହି ପବନକୁ ଭେଦ କରି ଅବାଧରେ ସେ ବହୁଥିବା 50 ମାଇଲ ବେଗର ପବନକୁ ଅତିକ୍ରମ କରିଥିଲା। ପାହାଡ଼ର ଶୃଙ୍ଗକୁ ପାହାଡ଼ ଛିଦ୍ରକୁ ସେ ଚାଲି ଯାଇଥିଲା। ଏକ ଶିଶୁର ନ୍ୟାୟ ମୁଁ କାନ୍ଦି ପକାଇଥିଲି। ମୁଁ ଚିନ୍ତା କଲି, ଏକଦା ଗୌରବମୟ ଦିନରେ ଏହି ଉଦ୍ଦୀପନାଟି ଯେତେବେଳେ ଶେଷ ହୋଇଯାଇଥାଏ, ଆପଣ ଶକ୍ତିଯୁକ୍ତ ବିରାଟ ପକ୍ଷଦୟକୁ ସେ ମିଳାଇ ଆପଣ ମହାମହିମା ସ୍ଥାନରୁ ଓହ୍ଲାଇ ଆସିବେ, ଆଉ ଶାବକ ଇଗଲ ଗୁଡାକ ନିଜ ଚଞ୍ଚୁକୁ ସେଥିରେ ଧସାଇ ଦେବେ, ପୁଣି ତାଙ୍କ ସହିତ ମହିମାର ସ୍ଥାନକୁ উড়িযে এক গভীর অন্য গভীর ডাকই যদি গভীর ডাকু থাকে তবে উত্তর দেওয়া অন্য এক গভীর রহবা বাঞ্ছনীয় অটে।
In other words, before there was a tree to grow on the earth, there had to be an earth to grow in first.
অন্য অর্থরে পৃথিবী পৃষ্ঠরে গছটি যেতবে বড়িয়াকু মনস্থ করা যাইতিলা তেবে সেই গছকু বড়িয়া পূর্বে ভূমিটি হেবা আবশ্যক থিলা।
God never made the tree for the earth, he made the earth for the tree.
ভূমি পাই গছটিকু পরমেশ্বর আদৌ সৃষ্টি করিনথিলে সে গছ পাই ভূমিকু সৃষ্টি করিথিলে।
He made the earth and commanded the earth to bring forth the tree.
সে ভূমিকু সৃষ্টি করি সেথিরে গছ গুড়াকু উৎপন্ন হেবা পাই ভূমিকু আদেশ দেইথিলে।
And the earth was a calling to the tree come forth.
তৎপরে ভূমিটি রাখিছিলা তেনু গছটি উৎপন্ন হইছিলা।
Before there was a fin on a fish's back, there was no water for him to swim in.
মাছর শরীরে পক্ষটি উৎপন্ন হেবা পূর্বে তাহাকু পহরিবা নিমন্তে জলর কোনসি অবস্থিতি নথিলা।
The reason he got a fin is because there was water for him to swim in to use it.
পক্ষটি তাহার শরীরে রহিথিবার উদ্দেশ্য পহরিয়া পাই নিমন্তে তাহা পাই জলর সাধন থিলা এহাকু ব্যবহার ক্ষম কয়াকু জল থিলা।
Everything that we have is for our purpose and for our cause.
প্রতিটি সাধন যাহা কিছু আমরা লাভ করিছু তা এক নির্দিষ্ট উদ্দেশ্য পুনি উপযুক্ত কারণ পাই রহিছি।
Here some time ago I was reading where a little boy eats erasers off of pencils.
এঠারে কিছু দিন পূর্বে কোনসি বালক সম্বন্ধে এক বিবরণী কু পাঠ করুথিলি যে কি পেন্সিল সিসাকু খাউথিলা। সে পাই পারুথিবা সবু রবর কু খাই পকাউথিলা। এপরি কি সাইকেল পেডাল রে থিবা রবর গুড়া সুদ্ধা সে খাই পকাউথিলা। সেই বালকটির মধ্যে রহিথিবা রোগ কু সেমানে কেহি বুঝি পারি নথিলে।
So they took him down for an examination to the doctor at the clinic.
সুতরাং পরীক্ষা করে দেখিবার পাই সেমান তাহাকু নেইথিলে এক আরোগ্য নিকেতনর চিকিৎসক পাখাকু নেইথিলে।
And after examining, they found out his little body needed sulfur.
পরে পরীক্ষা কলা উত্তরে সেমান বুঝিথিলে যে শিশুটি আপনার শরীরে সালফর আবশ্যক করুছি।
And sulfur is in rubber. And he was eating the rubber to get the sulfur.
উনি রবরে সালফর পরিমাণ রয়েছে আও সালফর হাসল করা সে রবর কু খাওয়া। এর কারণটি এপরি তাহলে বুঝন্তু সালফর আবশ্যক করা অভিপ্রায় তহে যদি কোনসি অভাব পরিলক্ষিত হুয়ে তবে তাহলে ভরিবা সালফর হি দরকার হয়ে এথিবলে তাহাকু আবশ্যকু ব্যক্ত করিবাকু পড়িথিলা। মু যে কোন অর্থ কই থায়ে তাহাকু বুঝিলে কি। তেনু সেপরি হেবা পূর্বে এক গভীর অন্য গভীরকু ডাকই। এথিপূর্বে কি গভীরটি ডাকই তাহার উত্তর দেওয়া পায় গভীরটি নিহাতি পক্ষে হেবা আবশ্যক।
And then as sure as you people a few years ago who probably was sinners.
তৎপরে কিছু বর্ষ পূর্বে আপনার মধ্যে কতক ব্যক্তি যেপরি কি সম্ভবত পাপীগণ থিলে।
Maybe you were in some formal church that did not believe in the baptism of the Holy Spirit, but you heard the message.
হই পারে কোনসি নামধারী মণ্ডলীরে সম্বন্ধ স্থাপন করে রহিথিলে যে কি পবিত্র আত্মাঙ্ক বাপ্তিস্মরে বিশ্বাস রখুনথিলা তথাপি আপন সন্দেশকু শুনুথিলে।
There was something in there called out for more of God.
সেই স্থানরে এপরি এক অভাবনীয় অবস্থা রহিথিলা যাহা কি ঈশ্বরঙ্ক বিষয়ে অধিক কিছু শুনিবাকু আগ্রহী থিলা।
You might have been living in a justified state before God, but you wanted the baptism of the Spirit, and you hungered for it.
হই পারে পরমেশ্বরঙ্ক সম্মুখরে আপন ন্যায়চিত রূপে বাস করে রহিথিলে তথাপি আপন তো আত্মাঙ্ক বাপ্তিস্মকু আবশ্যক করিথিলে পুনি এথিপাই আপন অধিক খেদিত থিলে।
Now the very reason that there is a Holy Spirit is because you were hungering for it.
পুনি পবিত্র আত্মাঙ্কর অবস্থিতি যে রহিছি তাহা প্রকৃত কারণ এপরি থিলা যেহেতু আপন এহা পাই খেদিত রহুথিলে এবং অনুসন্ধান করুথিলে।
You would never hunger for it unless there was something in you to call for it out there.
আও ଆପଣ ଏଥିପାଇଁ ଆଦୌ ଆଗ୍ରହୀ ହୋଇନଥାନ୍ତେ। ଯେତେବେଳେ ସୁଦ୍ଧା ଆପଣଙ୍କ ମଧ୍ୟରେ ତାହାର ଅଭିଳାଷ ହେବାକୁ ସେପରି କ୍ଷୀରରେ ଲିପ୍ସା ଜାଗ୍ରତ ନ ହୁଏ, ସେହି ସ୍ଥଳରେ କ୍ଷୀରରେ ଲିପ୍ସା ନ ରହେ। ମୁଁ ଯେ କ'ଣ ଅର୍ଥ କରିଥାଏ ତାହାକୁ ଆପଣମାନେ ବୁଝନ୍ତି କି? ଆଉ ତତ୍ପରେ ଆଜି ରାତିରେ ଆପଣମାନେ ଏହି ସ୍ଥାନରେ ଉପସ୍ଥିତ ଥିବା ପ୍ରକୃତ କାରଣଟି ଏପରି ଅଟେ। ଆପଣମାନେ ଅଲୌକିକ ଆରୋଗ୍ୟତାକୁ ବିଶ୍ୱାସ କରନ୍ତି। ପୁଣି ବାଇବଲରେ ଏହା ଉପରେ ସେପରି ଧରଣର କିଛି ବିଷୟକୁ ଯଦି ଶିକ୍ଷା ଦିଆଯାଇ ନଥିଲା, ପୁଣି ଆପଣମାନଙ୍କ ପରି ଦଳଟିଏ ଅଲୌକିକ ସୁସ୍ଥତା ଉପରେ ଯଦି ବିଶ୍ୱାସ କରିନଥିଲେ, ତେବେ କୌଣସି ଏକ ସ୍ଥାନରେ ସେହି ଝରଣାଟି ନିଶ୍ଚିତ ରୂପେ ରହିଛି, ଅନ୍ୟଥା ସେଥିପାଇଁ ଆପଣଙ୍କଠାରେ ସେପରି ଇଚ୍ଛାଟିଏ ଆଦୌ ଜାଗ୍ରତ ହୋଇନଥାନ୍ତା। ପରମେଶ୍ୱରଙ୍କ ଦ୍ୱାରା ସୁସ୍ଥ ହେବା ପାଇଁ ଆପଣମାନଙ୍କ ମଧ୍ୟରେ ଯଦି ସେପରି ଆଗ୍ରହଟିଏ ଥିଲା, ତେବେ ଆପଣମାନଙ୍କୁ ସୁସ୍ଥ କରିବାକୁ ଈଶ୍ୱର ବୋଲି ଜଣେ ଅଛନ୍ତି, ତାହା ହିଁ ସତ୍ୟ କଥା। ଯେହେତୁ ଏକ ଗଭୀର ଅନ୍ୟ ଗଭୀରକୁ ଡାକଇ, ସିମିଓନଙ୍କ ସହିତ ସେପରି ଧରଣର ଅବସ୍ଥାଟିଏ ନିହିତ ଥିଲା। ସେ ଜାଣିଥିଲେ ଯେ ଜଣେ ମସିହାଙ୍କର ଆଗମନ ହେଉଛି। ସେ ବୁଝିଥିଲେ ଯେ ସେ ମରିବା ପୂର୍ବେ ମସିହଙ୍କୁ ଯେ ଦର୍ଶନ କରିବେ, ସେ ପ୍ରକାର ବିଷୟକୁ ଈଶ୍ୱର ତାଙ୍କୁ ପ୍ରତିଜ୍ଞା କରି କହିଥିଲେ। ତେଣୁକରି ଏହାକୁ ଲକ୍ଷ୍ୟ କରନ୍ତୁ, ପୁଣି ସିମିଓନ ଯେତେବେଳେ ଚାଳିତ ହୋଇ ଆସିଥିଲେ, ତାହା ଏକ ବିସ୍ମୟଜନକ ବିଷୟ ନଥିଲା କି? ଯୀଶୁ ଯେତେବେଳେ ମନ୍ଦିରକୁ ଆସିଥିଲେ, ସିମିଓନ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳନା ପାଇ ଖ୍ରୀଷ୍ଟଙ୍କ ନିକଟ ଆସିଥିଲେ, ଯେଉଁ ପବିତ୍ର ଆତ୍ମା ତାଙ୍କୁ ପ୍ରତିଜ୍ଞାଟିକୁ ଦାନ କରିଥିଲେ, ତାଙ୍କ ଦ୍ୱାରା ସେ ଚାଳନା ପାଇ ଆସିଥିଲେ। ଆଉ ପବିତ୍ର ଆତ୍ମା ଯିଏ ଅଲୌକିକ ସୁସ୍ଥତା ପ୍ରତିଜ୍ଞା ଦାନ କରିଥିଲେ, ଆଜି ରାତିରେ ଠିକ ଝରଣା ନିକଟକୁ ଆପଣମାନଙ୍କୁ ନେଇ ଆସିଅଛନ୍ତି। ଯେଉଁ ସ୍ଥାନରେ ଠିକ ଏହି ସମୟରେ ଇଚ୍ଛା କରୁଥିବା ପ୍ରତ୍ୟେକଙ୍କ ନିମନ୍ତେ ତାହା ଉନ୍ମୁକ୍ତ ଅଟେ। ସେହି ସମାନ ପବିତ୍ର ଆତ୍ମା ଯେଉଁମାନେ ଈଶ୍ୱରଙ୍କ ପ୍ରତିଜ୍ଞାକୁ ବିଶ୍ୱାସ କରନ୍ତି, ତାଙ୍କର ସେପରି ପୁତ୍ରଗଣକୁ ତନ୍ମଧ୍ୟକୁ କଢ଼ାଇ ଆଣୁଅଛନ୍ତି। ମୁଁ ଯେ କ'ଣ ଅର୍ଥ କରିଥାଏ ତାହାକୁ ଆପଣମାନେ ବୁଝନ୍ତି କି? ଆପଣମାନଙ୍କ ମଧ୍ୟରୁ ଈଶ୍ୱରଙ୍କ ପ୍ରତ୍ୟେକ ପୁଅ ଝିଅ ଏଠାକୁ ଏ ନିମନ୍ତେ ଚାଳିତ ହୋଇ ଅଣାଯାଇଅଛନ୍ତି, ଯେହେତୁ ଈଶ୍ୱରଙ୍କ ପ୍ରତିଜ୍ଞାକୁ ଆପଣମାନେ ବିଶ୍ୱାସ କରନ୍ତି। ଆରେ ବା, ଏହାରି ଉପରେ ଆମମାନେ ଯେତେବେଳେ ମୁଁ ଯେତେବେଳେ ବିଚାର କରିଥାଏ, ତତ୍ପରେ ମୁଁ ଚିନ୍ତା କରେ, ଦୂରରେ ଅନତି ଦୂରରେ ସେଠାରେ ସ୍ଥିତ କୋଣରେ କେହି ଜଣେ ବୃଦ୍ଧା ନାରୀ ଉପସ୍ଥିତ ଥିଲେ। ସେ ଯେ ଅନ୍ଧୁଣୀ ଥିଲେ ଆମମାନେ ସେପରି କୁହାଯାଇଥିଲା, ଆଉ ତାଙ୍କର ନାମ ହାନ୍ନା ଥିଲା। ସେ ଜଣେ ଭବିଷ୍ୟତ ବକ୍ତି ଥିଲେ, ପୁଣି ପ୍ରଭୁଙ୍କର ଆଗମନକୁ ଅପେକ୍ଷା କରି ରହିଥିଲେ। ତାଙ୍କୁ ଖ୍ରୀଷ୍ଟଙ୍କ ସହିତ ସାକ୍ଷାତ କରାଇବାକୁ ଈଶ୍ୱର ବାଧ୍ୟତାର ବଶବର୍ତ୍ତୀ ହୋଇ ରହିଥିଲେ। ଆଉ ପବିତ୍ର ଆତ୍ମା ହାନ୍ନାଙ୍କ ଉପରେ ସଞ୍ଚାଳିତ ହୋଇଥିଲେ। ସେଦିନ ପ୍ରାତଃକାଳରେ ସେଇ ଭବିଷ୍ୟତ ବକ୍ତିନୀଙ୍କୁ, ସେ ବୃଦ୍ଧା ଅନ୍ଧଣୀଙ୍କୁ ମୁଁ ଲକ୍ଷ୍ୟ କରିପାରେ, ପବିତ୍ରତ୍ମାଙ୍କ ଦ୍ୱାରା ଚାଳନା ପାଇଁ ଉପସ୍ଥିତ ଜନତାଙ୍କ ମଧ୍ୟରେ ସେ ଗତି କରି ଚାରିଆଡ଼କୁ ଚଲାବୁଲା କରି ଆସୁଥିଲେ। ନାରୀମାନଙ୍କ ଏକ ଦଳ ମଧ୍ୟରୁ ବାହାରି ଆସିଥିଲେ, ପୁଣି ନିର୍ଝର ସମ୍ମୁଖକୁ ଆସି ଠିଆ ହୋଇ ପଡ଼ିଥିଲେ, କାରଣ ପବିତ୍ର ଆତ୍ମାଙ୍କ ଦ୍ୱାରା ସେହି ସ୍ଥାନ ପାଖକୁ ସେ ଚାଳିତ ହୋଇ ଆସିଥିଲେ। ହଁ, ଆଜି ରାତିରେ ସେ ଏହିଠାରେ ଉପସ୍ଥିତ। ସେ ମୃତ୍ୟୁରୁ ଜୀବିତ ହୋଇଅଛନ୍ତି। ସେ ଆପଣମାନଙ୍କୁ ପ୍ରତିଜ୍ଞାଟିଏ ଦେଇଅଛନ୍ତି। ପବିତ୍ର ଆତ୍ମା ଆପଣମାନଙ୍କୁ ସମେତ ରୂପେ ଏଠାକୁ କଢ଼ାଇ ଆଣିଅଛନ୍ତି। ଆପଣମାନେ ଏହି ସ୍ଥାନରେ ଆଜି ରାତିରେ ଯଦି ଉପସ୍ଥିତ ନଥିଲେ, ପୁଣି ପବିତ୍ର ଆତ୍ମା ଏହି ସ୍ଥାନକୁ ଆପଣମାନଙ୍କୁ ଯଦି କଢ଼ାଇ ଆଣିନଥାନ୍ତେ, ତେବେ ବାହାରେ ଜଗତ କୌଣସି ଅନ୍ୟ ସ୍ଥାନରେ ଆପଣମାନେ ଆଜି ଏତେବେଳେ ଉପସ୍ଥିତ ଥାନ୍ତେ।
But you're staying here in this hot building, standing, because why? You're expecting to see Jesus Christ come on the scene and confirm His word. Expectation.
ମାତ୍ର ଏହି ଅସହ୍ୟ ଗରମ ଲାଗୁଥିବା ଭବନ ମଧ୍ୟରେ ପଙ୍ଖା କରୁଥିବା ଅବସ୍ଥାରେ ଆପଣମାନେ ବସିଅଛନ୍ତି, ସେପରି କାହିଁକି ଯେ ଯୀଶୁଖ୍ରୀଷ୍ଟଙ୍କୁ ସଭାସ୍ଥଳକୁ ଆସି ତାଙ୍କର ବଚନକୁ ସିଦ୍ଧ କରିବା ବିଷୟକୁ ଦେଖିବା ପାଇଁ ଆପଣମାନେ ଆଶା ପୋଷଣ କରି ଅପେକ୍ଷା କରୁଅଛନ୍ତି। ସମାଲୋଚନା କରିବା ନିମନ୍ତେ କୌଣସି ପ୍ରସଙ୍ଗକୁ ଲାଭ କରିବା ଅଭିପ୍ରାୟକୁ ନେଇ ଆପଣମାନେ ଏହି ସ୍ଥାନକୁ ଯଦି ଆସିଥାନ୍ତି, ତେବେ ଏକାଧିକ ସମାଲୋଚନାର ବିଷୟକୁ ସହାୟତା ନିଶ୍ଚିତ ରୂପେ ଆପଣମାନଙ୍କୁ ଦେଖାଇବ। ସେ ନିଶ୍ଚିତ ରୂପେ ସେପରି କରିବ। ଆପଣମାନେ ଯାହା କିଛି ବିଷୟକୁ ଅଭିଳାଷା କରିଥାନ୍ତି ତାହା ହିଁ ପାଆନ୍ତି। ସେମାନେ ମଧ୍ୟ କେତେକ କହନ୍ତି, ଭଲ କଥା, କୌଣସି ବିଷୟ ନୁହେଁ, ଯଦି ମୁଁ ଲାଭ କରେ, ମୁଁ ପ୍ରାର୍ଥନା ଧାଡ଼ିକୁ ଯଦି ନ ଆସେ, ସେ ପ୍ରକାର ବିଷୟକୁ ମୁଁ ଯଦି ଦେଖେ, ତେବେ ଯାଇ ମୁଁ ବିଶ୍ୱାସ କରିବି। ଆପଣମାନେ ଯାହା କିଛି ବିଷୟକୁ ଅଭିଳାଷା କରନ୍ତି ତାହାକୁ ପାଇଥାନ୍ତି। ଆଜି ରାତିରେ ପବିତ୍ର ଆତ୍ମା ଅବତରି ଆସନ୍ତୁ, ପୁଣି ସାମର୍ଥ୍ୟ ସହିତ ସ୍ୱୟଂକୁ ପ୍ରଘଟ କରନ୍ତୁ, ନିଜର ମହିମା ତେଜକୁ ଏହି ସ୍ଥାନରେ ଢାଳି ଦିଅନ୍ତୁ। ସେ ବିଷୟକୁ ଦେଖିବା ପାଇଁ ମୁଁ ଆଶା କରୁଅଛି। ଅନେକ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମକୁ ଲାଭ କରନ୍ତୁ। ପାପିଗଣ ଆପଣାର ପଥକୁ କ୍ରନ୍ଦରତ ଥାଇ କାଲବଳି ଆଡ଼କୁ କଢ଼ାଇ ନିଅନ୍ତୁ। ପୀଡ଼ିତଗଣ ଆରୋଗ୍ୟ ଲାଭ କରନ୍ତୁ। ସମସ୍ତ ପ୍ରକାର ଚିହ୍ନ ପୁଣି ଆଶ୍ଚର୍ଯ୍ୟଜନକ ବିଷୟ ଗୁଡ଼ାକ ପ୍ରଘଟ ହେଉ। ଯେହେତୁ ଯୀଶୁଖ୍ରୀଷ୍ଟ ଏହାକୁ ପ୍ରତିଜ୍ଞା କରିଅଛନ୍ତି, ପୁଣି ମୁଁ ତାଙ୍କ ପ୍ରତିଜ୍ଞାକୁ ବିଶ୍ୱାସ କରେ। ଆମମାନେ ପ୍ରାର୍ଥନା କରିବା।
As thy word is truth, confirm thy word with signs and wonders of the resurrected Jesus.
ସ୍ୱର୍ଗସ୍ଥ ପିତା, ଆପଣଙ୍କ ବଚନ ଯେପରି ସତ୍ୟ, ଆପଣ ବଚନକୁ ପୁନରୁତ୍ଥିତ ଯୀଶୁଙ୍କ ସକଳ ପ୍ରକାର ଚିହ୍ନ ଆଉ ଆଶ୍ଚର୍ଯ୍ୟଜନକ ଶକ୍ତିର ସହିତ ଦୂଢ଼ୀଭୂତ କରନ୍ତୁ।
We know that when he was on earth, he didn't claim to be a great person. He only claimed that you showed him visions what to do.
ଆମମାନଙ୍କୁ ଜଣା ଯେ ସେ ଯେତେବେଳେ ଏହି ଜଗତରେ ଥିଲେ, ସେ ନିଜକୁ ଜଣେ ମହାନ ବ୍ୟକ୍ତି ବୋଲି ଆଦୌ ଦାବି କରିନଥିଲେ, ମାତ୍ର କ'ଣ ଯେ କରିବା କଥା ସେ ବିଷୟକୁ ବିଭିନ୍ନ ଦର୍ଶନ ଗୁଡ଼ାକୁ ଦେଖାଇବା ଦ୍ୱାରା ଆପଣ ଯେ ତାଙ୍କୁ ଦେଖାଉଥିଲେ ସେ କଥାକୁ ସେ ଦାବି କରିଥିଲେ। ସେ ଲୋକମାନଙ୍କ ଗୁପ୍ତ ମନୋଭାବକୁ, ବିଚାରଧାରା ଗୁଡ଼ିକୁ, ପୁଣି ସେମାନଙ୍କ ସକଳ ପ୍ରକାର ଅବସ୍ଥାକୁ ଜାଣୁଥିଲେ। କେହି ଜଣେ ନାରୀ କେଉଁ ବେଳେ ଯେ ରକ୍ତସ୍ରାବର ରୋଗରେ ପୀଡ଼ିତ ହୋଇଥିଲେ ସେ ବିଷୟକୁ ସେ ଜାଣିଥିଲେ। ପୁଣି ସେହି ଜଣଙ୍କ ଯେ ତାଙ୍କୁ ଛୁଇଁଥିଲେ ସେ କଥାକୁ ସେ ବୁଝିଥିଲେ। ସେ ସେହି ସ୍ଥାନରେ ଦଣ୍ଡାୟମାନ ହୋଇ ରହିଥିଲେ, ପୁଣି ସେ ଯେ ସ୍ୱୟଂକୁ ଗୁପ୍ତ କରି ରଖି ନ ପାରନ୍ତି ସେ କଥାକୁ ସେ ବୁଝିଥିଲେ, କାରଣ ଯୀଶୁ ଠିକ୍ ତାଙ୍କରି ଆଡ଼କୁ ଏକଲୟରେ ଚାହିଁ ରହିଥିଲେ। ସେ ବୁଝିଥିଲେ, ତେଣୁ ସେ କହିଥିଲେ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଛି। ହେ ପିତା, ଆଜି ରାତିରେ ସେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ବୋଲି ଆମକୁ ଜଣା, କାରଣ ଉପସ୍ଥିତ ରହିବେ ବୋଲି ସେ ପ୍ରତିଜ୍ଞା କରି କହିଥିଲେ। ପୁଣି ଆମମାନଙ୍କ ଲଙ୍ଗର ତାଙ୍କରି ବଚନରେ ଆମମାନଙ୍କ ଭରସା ଲଙ୍ଗର ତାଙ୍କଠାରେ ସ୍ଥିରତା ଲାଭ କରିଛି ଆମେ ସେଥିରେ ନିଶ୍ଚିତ ଅଟୁ ଏହି ଜଗତରେ ତାଙ୍କରି ମହାନ ପୁନରୁତ୍ଥାନ ପ୍ରଘଟୀକରଣ ସହିତ ଆମ୍ଭେମାନେ ତାଙ୍କୁ ବାସ୍ତବକାର ଦେଖିଛୁ ତାଙ୍କରି ମଣ୍ଡଳୀରେ ଆପଣାର ଲୋକମାନଙ୍କ ଗହଣରେ ଥିବାର ଦେଖିଛୁ ପୁଣି ହେ ପ୍ରଭୁ ଏହି ଜଗତର ଆଲୋକ ପ୍ରଦାନକାରୀମାନଙ୍କ ପରି ଆମମାନ ହେବାକୁ ଦିଅନ୍ତୁ ଯେପରିକି ଏହି ଯାତ୍ରା ପଥର ଶେଷ ଭାଗରେ ଏହି ଶ୍ରେଷ୍ଠ ନାଟକଟି ଯେତେବେଳେ ଶେଷ ହୁଏ ତତ୍ପରେ ଆମମାନ ମନ୍ଦିର ପ୍ରତ୍ୟେକ ଜଣ ଆପଣଙ୍କ ସମ୍ମୁଖରେ ଯେବେ ଉପସ୍ଥିତ ହେଉଁ ପୁଣି ବିରାଟ ପରଦାଟି ଯେତେବେଳେ ଅପସରି ଯାଏ ଆଉ ଏହି ପୁରୁଷରେ ଥିବା ଆମମାନଙ୍କର ଜୀବନ ଗୁଡାକ ଆମମାନଙ୍କ ସାମ୍ନାକୁ ଫେରାଇ ଅଣାଯାଏ ହେ ଈଶ୍ୱର ଅଧର୍ମାଚରଣର ଚରଣ ବିରୋଧରେ ମୋର ଚିତ୍କାର କରୁଥିବା ରବଟିକୁ ମୋତେ ଶୁଣିବାକୁ ଦିଅନ୍ତୁ ଆଉ ଲୋକମାନଙ୍କୁ ଆପଣଙ୍କ ପୁତ୍ର ଯୀଶୁଙ୍କ ଉପରେ ବିଶ୍ୱାସ କରିବାକୁ ଆହ୍ୱାନ କୃତ ବାକ୍ୟକୁ ଶୁଣିବାକୁ ଦିଅନ୍ତୁ ଆଜି ରାତିରେ ଏଠାରେ ସ୍ଥିତ ଜନବୃନ୍ଦଙ୍କ ଆଶୀର୍ବାଦ କରନ୍ତୁ ସେମାନେ ଅସହ୍ୟ ଗରମ ଏଠାରେ ବସି ଅଛନ୍ତି ଆଉ ହେ ଈଶ୍ୱର ମୁଁ ପ୍ରାର୍ଥନା କରେ ଯେ ଆପଣ ସେମାନଙ୍କୁ ଏକ ବିଶେଷ ଧରଣର ଆଶୀର୍ବାଦକୁ ପ୍ରଦାନ କରିବେ ପବିତ୍ର ଆତ୍ମାଙ୍କର ସିକ୍ତତା ବିଶିଷ୍ଟ ଶକ୍ତି ଏହାର ସକଳ ବିଚାରକୁ ଗ୍ରହଣ କରନ୍ତୁ ହେ ପ୍ରଭୁ ଆପଣ ଦାସକୁ ଯେତେବେଳେ ନିର୍ମଳ କରି ପକାନ୍ତୁ ଯେହେତୁ ଉପାସନା ଗୁଡାକ ହେବାକୁ ଯାଉଅଛି ଏଠାରେ ଠିଆ ହୋଇଥିବା ଅବସ୍ଥାରେ ଆଖି ଦୁଇଟି ଯେ ସେ ଆଡ଼କୁ ଫେରିଯିବ ଏପରି ଅନୁମାନ କରୁଛି ପୁଣି ହେ ପିତା ମୁଁ ପ୍ରାର୍ଥନା କରେ ଯେ ବିନମ୍ରତା ସହିତ ଅନୁନୟ କରେ ଯେ ପ୍ରତ୍ୟେକ ଜଣଙ୍କୁ ଆପଣ ନିଜର ମହାନ ଶକ୍ତି ତେଜସ୍ୱୀ ଶକ୍ତିକୁ ପରିଚିତ କରାଇବେ ତତ୍ପରେ ଆପଣଙ୍କ ଏହି ଅଯୋଗ୍ୟ ଦାସଟି ଆପଣଙ୍କ ଦୃଷ୍ଟିରେ ଆଜି ରାତିରେ ଯଦି ଅନୁଗ୍ରହ ପାଇଛି ତେବେ ଏହି ଅଯୋଗ୍ୟ ବ୍ୟକ୍ତିଟିକୁ ଆପଣ ସ୍ୱୀକାର କରନ୍ତୁ ସକଳ ଅଧମତାକୁ କାଢି ଦୂରେଇ ଦିଅନ୍ତୁ ପୁଣି ହେ ପ୍ରଭୁ ଯୀଶୁ ହୃଦୟକୁ ଆସନ୍ତୁ ପୁଣି ନିଜ ଲୋକମାନଙ୍କୁ କଥା କୁହନ୍ତୁ ଏହି ପୃଥିବୀ ପୃଷ୍ଠରେ ଜୀବନର ଦଶାଟି ଯେତେବେଳେ ଶେଷ ହୁଏ ଶେଷ ପ୍ରାର୍ଥନାଟି କରାଯାଇ ଶେଷ ପ୍ରାର୍ଥନାଟି କରାଯାଇ ସାରିଥିବ ସକଳ ଯୁଦ୍ଧର ଅବସାନ ଘଟିସାରିଥିବ ବିଭୀଷିକାର ସମାପ୍ତି ହୋଇସାରିଥିବ ସମ୍ପୂର୍ଣ୍ଣ ରୂପେ ବିଳୀନ ହୋଇସାରିଥିବ ଅସ୍ତ୍ରଶସ୍ତ୍ର ଗୁଡାକ ଜମା ହୋଇସାରିଥିବ ବାଇବଲଟି ମୁଦ୍ରାଙ୍କିତ ହୋଇସାରିଥିବ ତତ୍ପରେ ଆମମାନେ ଆପଣଙ୍କ ଭବନକୁ ଚାଲିଯିବୁ ସେହି ମହାନ ସକାଳର ଶୁଭାରମ୍ଭରେ ଚିରନ୍ତନ ଆଲୋକମୟ ଆଉ ସୁନ୍ଦର ବେଳାରେ ଆପଣଙ୍କ ନିକଟରେ ସମବେତ ହେବୁ ତତ୍ପରେ ମନୋନୀତ ଗଣ ଦୂର ଦିଗ୍ବଳର ଆକାଶ ପକ୍ଷରେ ଆପଣ ସ୍ୱର୍ଗୀୟ ନିବାସ ଯେତେବେଳେ ଏକତ୍ରିତ ହେବେ କାରଣ ଗୀତିକାର ସେପରି କହିଥିଲେ ହେ ପ୍ରଭୁ ହଜାର ହଜାର ମାଇଲ ଲମ୍ବ ସେହି ବିସ୍ତୀର୍ଣ୍ଣ ଟେବୁଲଟିକୁ ରାତ୍ରଭୋଜନ ଉଦ୍ଦେଶ୍ୟରେ ସେହି ସ୍ଥାନରେ ବିସ୍ତାରିତ ହୋଇଥିବାର ଆମମାନେ ଯେପରି ଦେଖିଥାଉ
battle-scarred veterans, tears of joy running down our cheeks.
ଆକସ୍ମିକ ଭୟାବହ ଯୁଦ୍ଧର ଯୋଦ୍ଧାଗଣଙ୍କୁ ମେଜର ଉଭୟ ଦିଗରେ ବସି ପରସ୍ପରକୁ ଚାହୁଁଥିବା ଦୃଶ୍ୟକୁ ଆନନ୍ଦାଶ୍ରୁତ ଗାଲଗୁଡ଼ିକ ଉପରେ ଦେଇ ବହୁଥିବାର ସେହି ଦୃଶ୍ୟକୁ ଦେଖିଥାଉ। ରାଜା ବାହାରି ଆସନ୍ତି, ତାଙ୍କର ସୌନ୍ଦର୍ଯ୍ୟ ପବିତ୍ରତା ମେଜର ନିକଟବର୍ତ୍ତୀ ଦେଇ ଚାଲିଯାଏ। ପୁଣି ନିଜର ହସ୍ତକୁ ବଢାଇ ସେମାନଙ୍କ ଚକ୍ଷୁରୁ ସେ ଲୋକ ଧାରାକୁ ପୋଛି ପକାନ୍ତି, କହୁଥାନ୍ତି, ଆଉ କାନ୍ଦ ନାହିଁ, ତାହା ବିତି ସାରିଛି, ଆପଣ ପ୍ରଭୁଙ୍କର ଆନନ୍ଦରେ ପ୍ରବେଶ କର। ହେ ପିତା, ଯାତ୍ରାର ସକଳ ପ୍ରକାର କଷ୍ଟ କିଛି ନୁହେଁ ବୋଲି ଅନୁମାନ ହେବ ଯେତେବେଳେ ଯାତ୍ରା ଶେଷରେ ଆମେ ପହଞ୍ଚିବୁ।
Help us tonight, Lord, to forgetting those things which are in the past. Let us press the mark of the high calling now.
ବିଗତ ଦିନମାନଙ୍କରେ ଘଟିସାରିଥିବା ସକଳ ପ୍ରକାର ଅଧମତାକୁ ହେ ପ୍ରଭୁ ଆଜି ରାତ୍ରିରେ ମାର୍ଜନା କରିବାକୁ ଏବଂ ପସାରି ପକାନ୍ତୁ, ସାହାଯ୍ୟ କରନ୍ତୁ, ଆମେ ସମସ୍ତେ ମହାନ ଆହ୍ୱାନର ଲକ୍ଷ୍ୟସ୍ଥଳ ଆଡ଼କୁ ଅଗ୍ରସର ହେଉ। ପୁଣି ଆପଣଙ୍କର ଆତ୍ମା ଓହ୍ଲାଇ ଆସନ୍ତୁ, ପୁଣି ଏହି ଲୋକମାନଙ୍କ ନିକଟରେ ଆପଣଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରକଟ କରନ୍ତୁ। ଜଣେ ମରଣଶୀଳ ବ୍ୟକ୍ତି ହୋଇଥିବା ପ୍ରମାଣେ ଆପଣ ଯେ କାଲି ଆଜି ପୁଣି ସଦାସର୍ବଦା ସମାନ ଅଟନ୍ତି, ସେପରି କହିବା ନିମନ୍ତେ ମୁଁ ପ୍ରୟାସ କରୁଅଛି। ଯେହେତୁ ଆପଣଙ୍କର ପ୍ରିୟତମ ସନ୍ତାନ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମେ ଏହାକୁ ଯାଚନା କରୁଅଛୁ, ଆମେନ୍। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଆଜି ରାତିରେ ଆରୋଗ୍ୟତାର ସଭା ଗୁଡାକର ଠିକ ପୂର୍ବେ ଏକ ଶିଶୁ ପରି ବ୍ୟବହାର କରୁଥିବାରୁ ମୋତେ କ୍ଷମା କରିବେ, ତଥାପି ତାଙ୍କ ବିଷୟରେ ମୁଁ କିଛି କହୁଥିବା ସମୟରେ ମୋ ହୃଦୟ କିଛି ବିଶେଷ ଧରଣର ଅନୁଭୂତି ହୋଇଥାଏ। ମୋହର ସେବକଙ୍କ ଦ୍ୱାରା ମୁଁ ଯେତେବେଳେ ସର୍ବପ୍ରଥମେ ଆହୁତ ହୋଇଥିଲି ସେ କଥାକୁ ମନେ ପକାଏ ଯେତେବେଳେ ସେମାନେ ଦେଖିଥିଲେ। ଛୋଟ ବାଳକଟିଏ ଥିବା ଅବସ୍ଥାରୁ ଦର୍ଶନ ଗୁଡାକ ପ୍ରଘଟ ହେଉଥିଲା। ସେମାନେ କହିଥିଲେ, ବିଲି, ସେ ଆଡ଼କୁ ତୁମେ ଆଦୌ ମନୋନିବେଶ କର ନାହିଁ, କହିଥିଲେ ତାହା ଶୈତାନର ପରିଚୟ ଅଟେ। ସେବକମାନଙ୍କ ଦ୍ୱାରା ସେପରି ଶିଖାଯାଇଥିବାରୁ ଦର୍ଶନ ଗୁଡାକ ଯେ ଭୁଲ ଧରଣର ବିଷୟ ସେପରି କଥାକୁ ମୁଁ କେତେକାଂଶରେ ବିଶ୍ୱାସ କରୁଥିଲି। ସେଦିନ ରାତ୍ରି କାଳ ସେ ମୋ ପାଖକୁ ଯେତେବେଳେ ଆସିଥିଲେ ପୁଣି ସେ କିଏ ବୋଲି ମୋତେ କହିଥିଲେ, ଆହା ବା, ତେଣୁ ସେ ଯେ ଠିକ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ସେ କଥାକୁ ମୁଁ ଜାଣେ। ପୁଣି ତାଙ୍କର ଉପସ୍ଥିତି ବିଷୟରେ ମୋତେ ଜଣା, ଆଉ ମୁଁ ତାଙ୍କୁ ଯେ ସ୍ନେହ କରେ ତା ମଧ୍ୟ ମୁଁ ଜାଣେ। ମୁଁ ଚିନ୍ତା କଲି, ମୁଁ ଜଣେ ଶୈତାନ କିପରି ହୋଇପାରେ, ପୁଣି ଯେପରି ଭାବରେ ମୁଁ କରିଥାଏ ସେହି ଅନୁସାରେ ମୁଁ କିପରି ପ୍ରଭୁ ଯୀଶୁଙ୍କୁ ସ୍ନେହ କରିପାରେ, କିପରି ମୋ ହୃଦୟ ତାଙ୍କ ପାଇଁ କିପରି ବ୍ୟଥିତ ହୋଇପାରେ, ଆଉ ସେ ମୋ ହୃଦୟର ଭାବନାକୁ ବୁଝନ୍ତି। ତତ୍ପରେ ସେ ଆସିଥିଲେ ଏବଂ ମୋତେ ଭିନ୍ନ କଥାକୁ କହିଥିଲେ। ମୁଁ ତାଙ୍କଠାରେ ବିଶ୍ୱାସ କରେ, ଯେହେତୁ ଈଶ୍ୱରଙ୍କ ବାକ୍ୟ ସହିତ ଏହା ଏହା ତୁଳନାକୁ ରକ୍ଷା କରେ। ଯେହେତୁ ସେମାନଙ୍କର ବଚନ ଈଶ୍ୱରଙ୍କ ବାକ୍ୟ ସହିତ ଆଦୌ ତୁଳନା ରକ୍ଷା କରେ ନାହିଁ, ଯେହେତୁ ସେହି ସେହି ଯୁଗଟ ମଧ୍ୟରେ ଆମମାନେ ବାସ କରୁ। ପୁଣି ହେ ଖ୍ରୀଷ୍ଟିଆନ ବନ୍ଧୁଗଣ, ଏତେବେଳେ ମୁଁ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ କହିବାକୁ ଚାହେଁ, କାରଣ ତାହା ମୋ ନିକଟରେ ଯେତେବେଳେ ପ୍ରଘଟ ହୋଇଥାଏ ସେତେବେଳେ କେମିତି ଆପଣମାନେ ସମ୍ଭବତଃ କ'ଣ ଘଟିଥିଲା ବୋଲି ବିସ୍ମୟ ପ୍ରକାଶ କରୁଥିଲେ। ମୁଁ ତାହାକୁ ଆଦୌ ବର୍ଣ୍ଣନା କରି ନପାରେ ମୋହର ବର୍ଣ୍ଣନା କରିବାର ପରିସରଭୁକ୍ତ ଏହା
ନୁହେଁ।
ମାତ୍ର ମୁଁ ଏପରି ଦୁର୍ବଳ ହୋଇପଡ଼େ ଯେ ମୁଁ ଚେଷ୍ଟା କରି ସୁଦ୍ଧା ଠିଆ ହୋଇପାରେ ନାହିଁ। ସମ୍ଭବତଃ ଜଣେ କିମ୍ବା ଦୁଇ ଜଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ କଲା ପରେ ମୁଁ ସେପରି ଦୁର୍ବଳ ହୋଇପଡ଼େ। ଆପଣମାନେ ସେ ପ୍ରକାର ଅନୁଭୂତିକୁ ସମ୍ଭବତଃ ଅନୁଭବ କରି ନ ପାରନ୍ତି, ତଥାପି ବାକ୍ୟ ପାଠ କରନ୍ତୁ, ଏହା ସେ ବିଷୟକୁ ପ୍ରକାଶ କରିଥାଏ। ଭାବବାଦୀ ଦାନିଏଲ ଦର୍ଶନଟିଏ ଦେଖିଥିଲେ ବୋଲି ମୁଁ ବିଶ୍ୱାସ କରେ। ସେ କହିଥିଲେ ଅନେକ ଦିନ ପର୍ଯ୍ୟନ୍ତ ସେ ସେଥିପାଇଁ ଖୁବ୍ ବ୍ୟସ୍ତତା ଅନୁଭବ କରିଥିଲେ, ତାହା ସତ୍ୟ କଥା ଅଟେ ନା? ପୁଣି ଏକଦା ଯୀଶୁ ଅଧିକ ବିଶ୍ୱାସ ସହିତ ଥିବା ସେହି ନାରୀଟିକୁ ଦେଖିବା ନିମନ୍ତେ ଯେତେବେଳେ ଚତୁର୍ଦ୍ଦିଗକୁ ଘୁରାଫେରା କରି ଦେଖୁଥିଲେ, ପୁଣି ସେହି ଜଣକ ଯେ କିଏ ତାହାକୁ ଦେଖିବାକୁ ସେ ଇଚ୍ଛା କରୁଥିଲେ, ସେ କହିଥିଲେ ମୋ ଠାରୁ ଶକ୍ତି ନିର୍ଗତ ହେଲା ଏପରି ମୁଁ ଧାରଣା କରେ। ଆଉ ସେହି ସ୍ଥାନ ଲୋକ ସବୁ ଉପସ୍ଥିତ ଥିଲେ, ସେମାନେ ବିସ୍ମିତ ହେଉଥିଲେ। ଆହେ ଖ୍ରୀଷ୍ଟିଆନ ଗଣ, ସେହି ଜଣଙ୍କ ମୁଁ ନୁହେଁ, ମୁଁ ଆଦୌ ନୁହେଁ, ମୁଁ ତ ନାମକ ମାତ୍ର ମଣିଷଟିଏ, ପାପୀ ମାନଙ୍କ ମଧ୍ୟରୁ ଶ୍ରେଷ୍ଠ ପାପୀ। ଆପଣମାନଙ୍କ ପରି ଫୁଲ ଗସ୍ପୁ ଲୋକମାନଙ୍କ ମଧ୍ୟରେ ମୁଁ ଜଣେ ଅକାଳଜାତ ମନୁଷ୍ୟ, ତାହା ଯଥାର୍ଥ କଥା। ଅନୁଗ୍ରହରେ, ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା, ହେ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ଆହ୍ୱାନ କରିବାକୁ ସେ ମୋତେ ପ୍ରେରଣା ଦିଅନ୍ତି। ପୁଣି ମୁଁ ମୁଁ ଆପଣମାନଙ୍କୁ ସ୍ନେହ କରେ। ଶୁଣାଇବା ନିମନ୍ତେ କିମ୍ବା ଦେଖାଇବା ନିମନ୍ତେ ଆଜି ରାତିରେ ମୁଁ ଏଠାରେ ଉପସ୍ଥିତ ନୁହେଁ। ଟଙ୍କା ପଇସାର ଅଭିପ୍ରାୟକୁ ନେଇ ମୁଁ ଏଠାରେ ଉପସ୍ଥିତ ନୁହେଁ, ତାହା ତ ମୁଁ ଆପଣମାନେ ତାହା ଜାଣନ୍ତି। ତଥାପି ଏକ ପ୍ରମୁଖ ବିଷୟ ନିମନ୍ତେ ମୁଁ ଏଠାରେ ଉପସ୍ଥିତ, ଯେହେତୁ ମୁଁ ଯୀଶୁଙ୍କୁ ପ୍ରେମ କରେ, ପୁଣି ମୁଁ ଆପଣମାନଙ୍କ ସୁଦ୍ଧା ସ୍ନେହ କରେ। ତତ୍ପରେ ଆସୁଥିବା ସୁଯୋଗ ବିଷୟରେ ମୁଁ ବିଶ୍ୱାସ କରେ ଯେ ଏହି ନିମନ୍ତ୍ରଣ ଦ୍ୱାରା ଯେପରି ସେ କରିଥାଏ, ହୋଇପାରେ ମୁଁ ତାଙ୍କ ପାଖରେ ସ୍ୱୟଂକୁ ସମର୍ପଣ କରିଦେଇପାରନ୍ତି, ପୁଣି ସେ ମୋ ମଧ୍ୟ ଦେଇ କିଛି ବିଶେଷଣର କାର୍ଯ୍ୟକୁ କରିପାରନ୍ତି, ଯାହାକି ତାଙ୍କୁ ଅଧିକ ସ୍ନେହ କରିବାକୁ ଆପଣମାନଙ୍କୁ ପ୍ରେରିତ କରନ୍ତା, ପୁଣି ତାଙ୍କଠାରେ ବିଶ୍ୱାସ କରି ଆପଣମାନେ ଆରୋଗ୍ୟ ହୋଇପାରନ୍ତେ। ଆଉ ଏହି ସ୍ଥାନରେ ଉପସ୍ଥିତ ଥିବାର ମୋର ଏକମାତ୍ର ଉଦ୍ଦେଶ୍ୟ କେବଳ ତାହା ହିଁ ଅଟେ। ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପାଳକଗଣ, ଈଶ୍ୱର ଆପଣମାନଙ୍କୁ ପୁନଃ ଆଶୀର୍ବାଦ କରନ୍ତୁ। ବ୍ୟବସାୟୀଗଣଙ୍କୁ ସୁଦ୍ଧା ଆଶୀର୍ବାଦ କରନ୍ତୁ। ମୁଁ ଏତେବେଳେ ଆପଣମାନଙ୍କୁ କହେ, ଏଥିପୂର୍ବେ କି ମୁଁ ଦୁର୍ବଳ ହୋଇପଡ଼େ କହିବାକୁ ଚାହେଁ, ସମୟ ସମୟ ମୁଁ ମଞ୍ଚକୁ ଛାଡ଼ିପାରି ନଥାଏ। ମୋର ପୁତ୍ର ଆଉ ମୋର ମ୍ୟାନେଜର ପୁଣି ଅନ୍ୟମାନେ ତାହାକୁ ଲକ୍ଷ୍ୟ କରିଥାନ୍ତି। ମୁଁ ଆପଣମାନଙ୍କୁ ବିଦାୟ କହି ସମ୍ଭାଷଣ କରିବାକୁ ଚାହେଁ। ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଏହି ପ୍ରଧାନ ନଦୀର ଏହି ପାର୍ଶ୍ୱରେ, ଜଗତର ଏହି ବିସ୍ତୀର୍ଣ୍ଣ ନଦୀ ତୀରରେ ମୁଁ ଆପଣମାନଙ୍କ ସହିତ ଯଦି ଆଦୌ ସାକ୍ଷାତ କରି ନପାରେ, ତେବେ ଯେଉଁ ସ୍ଥାନରେ ତାହା ସମ୍ଭବ ହେବ, ସେଠାର ଶୁଭ ପ୍ରଭାତ ବେଳାରେ ମୁଁ ଆପଣମାନଙ୍କ ସହିତ ସାକ୍ଷାତ କରିବି। ପୁଣି ସାକ୍ଷ୍ୟଦାନର ଯେଉଁ ସୁଯୋଗକୁ ମୁଁ ଏତେବେଳେ ଲାଭ କରିଅଛି, ସେହି ସାକ୍ଷ୍ୟଦାନ ସୁଯୋଗକୁ ମୁଁ ସେଠାରେ ମଧ୍ୟ ହାସଲ କରିବି। ମୁଁ ପ୍ରଭୁ ଯୀଶୁଙ୍କୁ প্রগাঢ় স্নেহ করে। তৎপরে দর্শন গুলক বিষয়ে পরমেশ্বর দর্শন গুলক মতো দেখান্তি তাহা নিরাট সত্য কথা। বাইবলটি মো সামনে অছি আর ঈশ্বর যে মোহর সাক্ষাৎ পরিচিত অটন্তি সে তাহা জানন্তি। পুনি তাঙ্করি অনুগ্রহ দ্বারা যাহা কিছু করিয়াকু সে মতে প্রেরণা দিয়ন্তি কেবল তাহাকু ঘোষণা করিয়াকু এবং কহিবাকু মু সক্ষম হই পারে। তেণু মো পাই প্রার্থনা করন্তু। অন্য এক বিষয়কু মু পচারিয়া নিমন্তে ইচ্ছা করিবি। মু আফ্রিকাকু ভারতকু পালেস্টাইন কু পুনি জার্মান দেশকু যাউছি। পুনি মনে পকান্তু পূর্বে যেপরি হইথিলা সে রাষ্ট্র গুড়াক মধ্যে যেপরি যেপরি পূর্বে ঘটিথিলা। সেপরি আদৌ বিচার ন করন্তু যে গুণিয়া মানে পুনি ভূতপ্রেতগ্রস্ত সেই বিভিন্ন লোক গুড়াক সেই সমান ক্ষেত্রে আপনার আহ্বান দেবে। পুনি আপন মানে যে কোন কৌছন্তি সে বিষয়ে উপরে আপনার উত্তম ধারণা যে অছি সে বিষয়ে অবগত থাকতু তাহাই উপযুক্ত
বিষয়।
তৎপরে সংকটর প্রচন্ড পবন যেতে বহুছি প্রবল ভাবে ভীষণ রূপে বহুছি তৎপরে তাড়ানোর সময়টি আরম্ভ হয়ে সারিছি মু মনে পকাই পারে যে ওয়াশিংটন ডিসি রে কে জন ব্যক্তি মো পাই প্রার্থনা করুছন্তি। আপনার সেপরি সেপরি করিয়াকু মো নিকটরে প্রতিজ্ঞা করিবে কি আপনার যদি সেপরি করিবে হাত উঠান্তু ধন্যবাদ ঈশ্বর আপনার আশীর্বাদ করন্তু আপনার অশেষ ধন্যবাদ দিয়ে।
Now, I think last evening they gave out 100 prayer cards.
তৎপরে মু বিচার করে গত রাত্রে সেমানে শতাধিক প্রার্থনার কার্ড গুড়াক বাঁটিলে আউ সেই সংখ্যাটি যে থিলা কিংবা সেই অক্ষরটি যে ওয়াই থিলা এপরি মু মনে
পকায়।
গত রাত্রে প্রথম 15 সংখ্যাকু মু যে ডাকিলি তাহাকু মনে
পকায়।
তাহা যে প্রকৃত বিষয় এপরি মু বিচার করে হে ভাই তা সত্য কথা নুহে কি প্রদান করা যাইতা সেই সেপরি 15টি কার্ড গুড়াক সেগুড়াক থিলে। আউ অন্য গুড়াক কতটি অধিক সংখ্যাকু আমমান এতরে ডাকিবু। আউ এপরি মধ্যে হই পারে আজ রাতে বিশ্বাস যদি অধিক বলবত্র হুয়ে তে সেমান মধ্যে 2টা কিংবা কিংবা 3টা দলকে আমরা লাভ করে পারিবা। সেপরি যদি ন হুয়ে তবে এখানে উপস্থিত থাকা প্রত্যেক জনকে মু এপরি পচারে এখানে কতজন ব্যক্তি সেপরি উপস্থিত অছন্তি যে মানে প্রার্থনার কারখানে পাই নাহান্তি পুনি আজ রাতে পরমেশ্বর দ্বারা সুস্থতা লাভ করিবা বলে ইচ্ছা করন্তি। প্রার্থনার কার্ড খন্ডে পাই নাহান্তি সেমানে কেবল হাতকু উপরকু উঠান্তু। হ্যাঁ এহা তো কেবল অটে আপন কষ্টে মষ্টে কেবল কহন্তি প্রত্যেক স্থানে এহা তো কেবল বাস্তব অটে। আপনকু কিছুটা প্রশ্ন মু পচারকু যাউছি হইপারে আপনমানকু আউ কদাপি সাক্ষাৎ করিথিবার এহা কেবল প্রথম সু অবসর অটে। উপাসনারে অধিক সময় ধরি আমরা যে উপস্থিত রই পারু নাহু এহা অতিশয় দুঃখদ বিষয় পুনি অলৌকিক সুস্থতাকু যে যে কিপরি ভাবরে স্বীকার করা যাই পারে সে বিষয়টি আপনমানকু জানা। অলৌকিক সুস্থতা আউ বহুধা লোকে যেতেবেলে সুস্থ হয়ে যাআন্তি এক প্রকার সংক্রামক তাহা এক প্রেতাত্মা। প্রত্যেক ধরনের রোগ ব্যাধি ତାହା ଶୈତାନ ଆଡୁ ଅଟେ। ପରମେଶ୍ୱର ସେପରି ଆଦୌ କରିବେ ନାହିଁ। ଆପଣା ସନ୍ତାନଗଣଙ୍କ ପରେ ରୋଗବ୍ୟାଧି ସେ ଘଟାନ୍ତି ନାହିଁ, ଶୈତାନ ତାହା କରିଥାଏ। ବୁଝନ୍ତି ତ? ତତ୍ପରେ ଶୈତାନ ଯଦି ଶୈତାନକୁ ବାହାର କରି ପକାଏ, ଆପଣମାନେ ପଚାରନ୍ତି ଶୈତାନ ମଧ୍ୟ କାହିଁକି ସୁସ୍ଥ କରିଥାଏ। ହଁ, ଯୀଶୁ ଏପରି କହିଥିଲେ, ସେ ସେପରି କରି ନପାରେ। ସେପରି କହିଥିଲେ ଯଦି ଶୈତାନ ଶୈତାନକୁ ବାହାର କରିଥାଏ ତେବେ ତ ତାହା ରାଜ୍ୟଟି ବିଭକ୍ତ ହୋଇସାରିଛି। ତେଣୁ ସେ ସେପରି ସୁସ୍ଥ କରିପାରେ ନାହିଁ, କେବଳ ଈଶ୍ୱର ସୁସ୍ଥ କରିପାରନ୍ତି। ଚିକିତ୍ସକଗଣ ଆଉ ଔଷଧପତି ସୁସ୍ଥ ପ୍ରଦାନ ଯେ କରିଥାଏ ସେପରି ଧରଣର ଦାବିକୁ ଚିକିତ୍ସକମାନେ ଆଦୌ କରନ୍ତି ନାହିଁ। ମେୟୋ ଭାତୃବୃନ୍ଦ ଆମମାନଙ୍କର ଉତ୍ତମ ଚିକିତ୍ସକମାନଙ୍କ ମଧ୍ୟରୁ ଅନ୍ୟତମ। ସେମାନେ ଏପରି କହିଥିଲେ ଯେ ଆମମାନେ ଆରୋଗ୍ୟ କରିଥାଉ, ସେବା ଦାବିକୁ ଆଦୌ କରିନଥାଉ। କହିଥିଲେ ଆମମାନେ କେବଳ ପ୍ରକୃତିକୁ ସାହାଯ୍ୟ କରିଥାଉ ବୋଲି ଦାବି କରୁଥିଲେ। କେବଳ ଜଣେ ମାତ୍ର ଆରୋଗ୍ୟଦାତା ଅଛନ୍ତି, ସେହି ଜଣଙ୍କ ଈଶ୍ୱର। ସେମାନେ ଆପଣମାନଙ୍କ ହସ୍ତରେ ଏକ ନିଶ୍ଚିତ ସ୍ଥାନକୁ କେବଳ ଦେଖାଇ ପାରିଥିଲେ, ମାତ୍ର ସେମାନେ ଏହା ସୁସ୍ଥ କରିପାରିନଥିଲେ। ସେମାନେ ସେଠାରେ ଆକ୍ରାନ୍ତ ଥିବା ଅବସ୍ଥାକୁ କେବଳ ଦେଖାଇ ପାରିଥିଲେ। କେହି ଜଣେ ଦାନ୍ତ ଚିକିତ୍ସକ ଦାନ୍ତକୁ ଉପାଡ଼ି ଦେଇପାରନ୍ତି, ମାତ୍ର କ୍ଷତର ସେ ସ୍ଥାନକୁ କିଏ ସୁସ୍ଥ କରିଦିଅନ୍ତି? ଜଣେ ଚିକିତ୍ସକ ପେଟ ମଧ୍ୟ ସ୍ଥିତ ବୃହତ ଫୁଲା ଘାକୁ କାଟି ବାହାର କରିପାରନ୍ତି, ମାତ୍ର ସେ କାଟି ପକାଇଥିବା ଘାକୁ କିଏ ସୁସ୍ଥ କରିପାରନ୍ତି? କେବଳ ଈଶ୍ୱର ସେପରି କରନ୍ତି। ଔଷଧପତ୍ର ଗ୍ରନ୍ଥି ଗୁଡାକୁ ନିର୍ମାଣ କରନ୍ତି ନାହିଁ, ଔଷଧପତ୍ର କେବଳ ସାହାଯ୍ୟର ଉପାଦାନ ଅଟନ୍ତି। କେହି ଜଣେ ଚିକିତ୍ସକ ଆପଣଙ୍କ ହାତକୁ କେବଳ ଯଥାସ୍ଥାନରେ ଖଞ୍ଜିଥାନ୍ତି, ମାତ୍ର ସେ ଆସି ଆପଣଙ୍କ ହାତକୁ ଯେତେବେଳେ ଖଞ୍ଜନ୍ତି ପୁଣି ଆପଣ ବାହାର କରିପାରିନଥାନ୍ତି, ତେଣୁ ଆପଣ ସୁସ୍ଥ ହୋଇପାରିନଥାନ୍ତି। ଚିକିତ୍ସକ ଜଣକ ତାଙ୍କର କାର୍ଯ୍ୟ କରିଥାନ୍ତି, ସେ କରିବା ପାଇଁ ଯାହା କିଛି ଶିଖିଥିଲେ ତାହାକୁ କରନ୍ତି, ସେ ସେପରି ଜ୍ଞାନକୁ ଖଟାନ୍ତି। ସେ ଆପଣଙ୍କ ବାହୁକୁ ଖଞ୍ଜନ୍ତି, ମାତ୍ର ଆରୋଗ୍ୟ ପାଇଁ ସେ ଈଶ୍ୱରଙ୍କ ହାତରେ ତାହାକୁ ଛାଡ଼ି ଦିଅନ୍ତି, ତାହା ଯଥାର୍ଥ ବିଷୟ। ପ୍ରତ୍ୟେକ ଧରଣର ଆରୋଗ୍ୟତା ତାହା ଈଶ୍ୱରଙ୍କ ସାଧନ ଅଟେ। ସୁତରାଂ ଆପଣମାନେ ତାଙ୍କଠାରେ କେବଳ ବିଶ୍ୱାସ କରନ୍ତୁ। ଆଉ ସମୟ ସମୟ ସେହି ସଂକ୍ରାମକ ବ୍ୟାଧି ଗୁଡାକ ଯେତେବେଳେ ବ୍ୟାପନ୍ତି, ଜୀବନ ସେଗୁଡ଼ିକରୁ ନିଷ୍କ୍ରିୟ ହୋଇପଡ଼େ, ଏକ ପ୍ରେତାତ୍ମା ପରି ନିସ୍ତେଜ ହୋଇପଡ଼େ, ତତ୍ପରେ ସେହି ବ୍ୟାଧି ଗୁଡାକ ମରିଯାନ୍ତି। ଆପଣଙ୍କ ଶରୀରରୁ ଜୀବାତ୍ମା ଯଦି ଚାଲିଯାଏ ତେବେ ନିଶ୍ଚିତ ରୂପେ ଆପଣ ମରିଯିବେ। ଆପଣଙ୍କର ପ୍ରାଣବାୟୁଟି ଆପଣଙ୍କ ମଧ୍ୟରୁ ବାହାରିଯାଏ ନିଶ୍ଚୟ, ମାତ୍ର ଶରୀରଟି ତଥାପି ସେହି ସ୍ଥାନରେ ପଡ଼ିଥାଏ, ତାହା ସଙ୍କୁଚିତ ହୁଏ। କେହି ଜଣେ ପରିଚାଳକ ଏହି ସ୍ଥାନ ଯଦି ଉପସ୍ଥିତ ଥାନ୍ତି, ସେ ଜାଣିବେ ଯେ ମଣିଷର ଶରୀରଟି ଯେକୌଣସି ଶରୀର ନିଷ୍ପ୍ରାଣ ହେଲା ଉତ୍ତାରେ ସଙ୍କୁଚିତ ହୋଇଥାଏ। ଯେକୌଣସି କ୍ଷୁଦ୍ର ବସ୍ତୁ ବା ଏକ ପଶୁକୁ ଲକ୍ଷ୍ୟ କରନ୍ତୁ, ତାହା ସଡ଼କ ଉପରେ ଘାତ ହେଲା ଉତ୍ତାରେ ତାକୁ ଦେଖନ୍ତୁ। ଯେକୌଣସି କ୍ଷୁଦ୍ର ପଶୁକୁ ଲକ୍ଷ୍ୟ କରନ୍ତୁ, ତାହା ସଡ଼କ ଉପରେ ଘାତ ହେଲା ଉତ୍ତାରେ ତାକୁ ଦେଖନ୍ତୁ। ତାହା ଓଜନିଆ ହୋଇପଡ଼େ, କିମ୍ବା ଏଠାରେ ଉପସ୍ଥିତ ଥିବା ଆପଣମାନଙ୍କ ମଧ୍ୟରୁ କେତେକ ଶିକାରୀ, ଆପଣମାନେ କୌଣସି ପଶୁର ଯଦି ଶିକାର କରନ୍ତି, ଗୋରୁଟିଏ କିମ୍ବା ଛେଳିଟିଏ ଯଦି ମାରନ୍ତି, ଆପଣମାନେ ତାହାକୁ ଯଦି ଏକ ତରାଜୁରେ ରଖନ୍ତି ପୁଣି ତାହାକୁ ତତ୍ପରେ ଓଜନ କରନ୍ତି କେବଳ ମାରନ୍ତୁ ଓ ପରେ ଓଜନ କରନ୍ତୁ ତତ୍ପରେ ପରଦିନ ସକାଳେ ଆଉ ଥରେ ଓଜନ କରନ୍ତୁ ପୁଣି କେତେକ ପାଉଣ୍ଡ ଉଣା ତାହା ହୋଇଛି ସେ କଥାକୁ ଲକ୍ଷ୍ୟ କରନ୍ତୁ ତତ୍ପରେ ଦୁଇ ତିନି ପର୍ଯ୍ୟନ୍ତ ତାହାକୁ ସେଠାରେ ପକାଇ ରଖନ୍ତୁ ତତ୍ପରେ କେତେକ ପାଉଣ୍ଡ ଅଧିକ ଓଜନିଆ ତାହା ଅଟେ ସେ ବିଷୟକୁ ଲକ୍ଷ୍ୟ କରନ୍ତୁ ଭଲ କଥା ଏକ ପ୍ରକାର ବୃଦ୍ଧିକ୍ରମ ପ୍ରକାଶ ତାହା ଯେତେବେଳେ ନିଷ୍କ୍ରିୟ ହୋଇପଡ଼େ ପେତାତ୍ମା ବୃଦ୍ଧିରୁ ବାହାରି ପଳାଏ ଯେପରିକି କର୍କଟ ରୋଗ ଟ୍ୟୁମର କ୍ୟାଟାରକ୍ ପୁଣି ଅନ୍ୟାନ୍ୟ ରୋଗ ଗୁଡ଼ାକ ଯେତେବେଳେ ପେତାତ୍ମାଟି ଯାହାକି ଜୀବନ ଅଟେ ତାହା ବାହାରିଯାଏ ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତି ଏକ କ୍ଷୁଦ୍ର ଜୀବାଣୁରୁ ଉତ୍ପନ୍ନ ତତ୍ପରେ ଆପଣମାନେ ଏକାଧିକ କୋଷରେ ବଢ଼ନ୍ତି ପୁଣି ସେହି କୋଷ ଗୁଡାକ ତତ୍ପରେ ସେ ପ୍ରକାର ସ୍ୱଭାବ ବିଶିଷ୍ଟ ହୋଇ ବଢ଼ନ୍ତି ଯେ ପ୍ରକାର ଆଚରଣ ବିଶିଷ୍ଟ ସ୍ୱଭାବ ସେଥିରେ ଥାଏ ନା କାହିଁକି ଯାହାକି ମଣିଷକୁ ସୃଷ୍ଟି କରିଥାଏ ଆଉ ଏକ କୁକୁର କୋଷରୁ ଏକ କୁକୁର ଜାତ ହୁଏ ପୁଣି ପକ୍ଷୀର କୋଷରୁ ପକ୍ଷୀଟି ଜାତ ହୁଏ ଆପଣ ମଧ୍ୟରେ ସନ୍ନିହିତ ସ୍ୱଭାବ ଅନୁସାରେ କେତେକ ବିଷୟ ସୃଷ୍ଟି ହୁଏ କିନ୍ତୁ ବର୍ତ୍ତମାନ ଏକ ପ୍ରେତାତ୍ମା ଯାହାକି କ୍ରମବିକାଶ ଅଟେ କିମ୍ବା ଏହାକୁ ଏହାକୁ କ୍ରମବିକାଶ ହୋଇ ପରିଚୟକୁ ଆଦୌ ପ୍ରୟୋଜନ ହୁଏ ନାହିଁ ଏହା ବୃଦ୍ଧି ସାଧନ କରୁଥିବା ଏକ ଏକ କୋଷରୁ ବଢ଼ିବାକୁ ଆରମ୍ଭ କରେ ଉଦାହରଣ ସ୍ୱରୂପ କହନ୍ତୁ କର୍କଟ ରୋଗଟି ଏହା ବୃଦ୍ଧି ସାଧନ କରୁଥିବା ଏକାଧିକ କୋଷରେ ଆରମ୍ଭ ହୁଏ ତତ୍ପରେ ଆସ୍ତେ ଆସ୍ତେ ବଢି ଚାଲେ ହଁ ତାହା ଯେତେବେଳେ ଜୀବନ ଲାଭ କରିଥିଲା ପୁଣି ଏହା ଏକ ଜୀବନ୍ତ କୋଷ ଅଟେ ଠିକ୍ ସେହିପରି ଧରଣ ବିଷୟ ଯେପରି ଆପଣମାନେ ନିଜ ନିଜର ମାତୃଘରେ ଥାଇ ଜୀବିତ ଥିଲେ ଆଉ ବୃଦ୍ଧି ଲାଭ କରୁଥିଲେ ଠିକ୍ ସେହିପରି ଭାବରେ ଆପଣମାନେ ବଢୁଅଛନ୍ତି ତଥାପି ସେ ଜୀବନଟି ଯେତେବେଳେ ଆପଣଙ୍କ ଜୀବନ ନୁହେଁ ତାହା ତ ଏକ ଭିନ୍ନ ଧରଣର ଜୀବନ ଥିଲା ଜୀବିତ ରହିବା ପାଇଁ ଆପଣମାନେ ଜୀବନ ଲାଭ କରିଛନ୍ତି ପୁଣି ତାହା ମୃତ୍ୟୁର ଆତ୍ମ ଅଟେ ମୋତେ କ୍ଷମା କରନ୍ତୁ ପୁଣି ତାହା ମୃତ୍ୟୁ ଅଟେ ହଁ ଏହା ଆପଣଙ୍କ ସହିତ ବାସ କରି ରହେ ନାହିଁ ଆପଣଙ୍କ ହୋଇନଥାଏ ତାହା ପୂର୍ବେ ସେହି ସ୍ଥାନରେ ନଥିଲା କିନ୍ତୁ ବର୍ତ୍ତମାନ ତାହା ସେହି ସ୍ଥାନରେ ଅବସ୍ଥିତ ତେବେ ତ ଭଲ କଥା ତାହାକୁ କିଏ ସେଠାରେ ସ୍ଥାପିତ କରିଥିଲା ତାହା ଏକ କ୍ଷୁଦ୍ର ଉତ୍ସରୁ ଆଗତ ହୋଇଥିଲା ସେହି ଜଣଙ୍କ ଶୈତାନ ଥିଲା ପୁଣି ଏହା ତ ଜୀବାଣୁ ଥିଲା କର୍କଟ ରୋଗ ଟ୍ୟୁମର ସେ ପ୍ରକାର ଧରଣର ଅନ୍ୟାନ୍ୟ ବ୍ୟାଧି ସେଗୁଡ଼ିକ ଜୀବାଣୁରୁ ଉତ୍ପନ୍ନ ହୁଅନ୍ତି ପୁଣି ଆପଣମାନେ ମଧ୍ୟ ଏକ ଏକ ବୀଜାଣୁରୁ ଉତ୍ପନ୍ନ ହୋଇଥିଲେ ଦେଖନ୍ତୁ ଉଦାହରଣ ସ୍ୱରୂପ ଏକ ମୋତିଆବିନ୍ଦୁ ପରି ତାହା ଯେତେବେଳେ ନିଷ୍କ୍ରିୟ ହୋଇ ପଡ଼ିଥିଲା ତତ୍ପରେ ସେହି ଜଣଙ୍କ ସେହି ବ୍ୟକ୍ତି ଜଣଙ୍କ ଯିଏକି ମୋତିଆବିନ୍ଦୁରେ ଆକ୍ରାନ୍ତ ଥିଲେ ଆତ୍ମାଟି ଯେତେବେଳେ ବାହାରି ଚାଲିଯାଏ ଲୋକେ କହନ୍ତି ଆରେ ବା ମୁଁ ଦେଖିପାରେ ହଁ ମୁଁ ତ ଦେଖିପାରେ ତତ୍ପରେ ପରବର୍ତ୍ତୀ ଦିନ ସେମାନେ ଅଧିକ ସୁସ୍ପଷ୍ଟ ରୂପେ ଦେଖିପାରନ୍ତି ପୁଣି ତାପରେ 72 ଘଣ୍ଟା ଉତ୍ତାରେ ଦୁର୍ବଳତା ଆଉ ଥରେ ଆକ୍ରମଣ କରିଥାଏ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନ ପରି ଜୀବକୋଷ ଗୁଡାକ ମରିନଥିଲେ ସେ ତିନି ଦିନ ଆଉ ତିନି ରାତ୍ରି ପୂର୍ବେ ଉତ୍ଥାପିତ ହୋଇଥିଲେ ଅବଶ୍ୟ ତାହା ହିଁ ସତ୍ୟ। ଆପଣ ମାନେ ଧ୍ୟାନ ଦିଅନ୍ତୁ, ସେ ଶୁକ୍ରବାର ଦିନ ଅପରାହ୍ନ ସମୟରେ ମୃତ୍ୟୁବରଣ କରିଥିଲେ ଆଉ ରବିବାର ଦିନ ସକାଳ ବେଳା ଉତ୍ଥାପିତ ହୋଇଥିଲେ। ଯେହେତୁ ଦାଉଦଙ୍କ ଦ୍ୱାରା ଏପରି କୁହାଯାଇଥିଲା, ଆମ୍ଭେ ତାର ପ୍ରାଣକୁ ପାତାଳରେ ପରିତ୍ୟାଗ କରିବୁ ନାହିଁ ବୋଲି ଆମ୍ଭର ପବିତ୍ର ଜନକୁ ବିନାଶ କରିବୁ ନାହିଁ। ସେହି ଜୀବକୋଷ ଗୁଡାକ 72 ଘଣ୍ଟା ମଧ୍ୟରେ ସଢିବାକୁ ଆରମ୍ଭ କରନ୍ତି। ଆଉ ପ୍ରାୟ ତତ୍ପରେ ରୋଗୀଟି ଯେତେବେଳେ ତାହା ଯେତେ ଫୁଲିବାକୁ ଆରମ୍ଭ କରେ, ସେହି ଫୁଲା ଅଂଶଟି ଅଧିକ ଅଧିକ ବଡ଼ ହେବାକୁ ଆରମ୍ଭ କରେ। ସେଗୁଡ଼ାକ ହେବେ ଅବଶ୍ୟ ଆପଣଙ୍କ ହୃତ୍ପିଣ୍ଡ ରକ୍ତର ପ୍ରଣାଳୀକୁ ବିଶୁଦ୍ଧ କରିଥାଏ। ଗତ ରାତିରେ କେହି ଜଣେ ନାରୀ ମୋ ପାଖକୁ ଆସିଥିଲେ, ସେ ଅତି ପ୍ରଭୁଭକ୍ତା ଈଶ୍ୱର ପ୍ରାଣ ବୋଲି ବୁଝାଯାଉଥିଲେ। ତାଙ୍କ ଶରୀରରେ କର୍କଟ ରୋଗର ଏକ ବଡ଼ ଧରଣର ଏକ ଫୁଲାଦାଗ ଥିଲା। ସେ କହିଥିଲେ ସେ ପଙ୍କ୍ତି ମଧ୍ୟ ଠିଆ ହୋଇଥିଲେ, ଆଉ କହିଥିଲେ ତାହା ତାଙ୍କର ମୁଣ୍ଡର ବାଳକୁ ସୁଦ୍ଧା ଘୋଡ଼ାଇ ରଖିଥିଲା। ତତ୍ପରେ କହିଥିଲେ ମୁଁ ତ ଠିଆ ହୋଇ ପଡ଼ିଥିଲି, ପୁଣି ତାଙ୍କ ଆଗକୁ ଅନାଇଥିଲି, ପୁଣି ଆତ୍ମାରେ ଅଭିଷିକ୍ତ ଥାଇ ତାଙ୍କୁ କହିଥିଲି ତାଙ୍କ ମୁଣ୍ଡରେ ସେ ଏକ ପ୍ରକାର କର୍କଟର ପୀଡ଼ାକୁ ସେ ଲାଭ କରିଛନ୍ତି। ପୁଣି ମୁଁ କହିଥିଲି ତାହା ଅକ୍ଲେଶରେ ସୁସ୍ଥ ହୋଇଯିବ। ଆଉ ତା ପ୍ରକୃତରେ ସୁସ୍ଥ ହୋଇଯାଇଥିଲା। ପୁଣି ସେ ଆଜି ରାତିରେ ଏହି ସ୍ଥାନରେ ଯେ ଉପସ୍ଥିତ ଅଛନ୍ତି, ଏପରି ମୁଁ ବିଚାର କରେ, ସେମାନଙ୍କ ପରି ସହସ୍ରାଧିକ ବ୍ୟକ୍ତିଙ୍କୁ ଆମେ ଏଠାରେ ଦେଖିଥିଲୁ। ଏହି ଭବନ ମଧ୍ୟରେ ଉକ୍ତ ମହିଳା ଜଣକ ଉପସ୍ଥିତ ଅଛନ୍ତି କି? ସେ କଣ ଠିଆ ହୋଇପଡ଼ିବେ କି? ସେହି ମହିଳା ଜଣକ ଏହି ଭବନରେ ଯେକୌଣସି କଣ ଯଦି ଉପସ୍ଥିତ ଥାନ୍ତି, କର୍କଟ ରୋଗର ସେହି କ୍ଷତର ସହିତ ଜଡିତ ଦାଗ ଗୁଡିକ ସହିତ ଉପସ୍ଥିତ ଥାନ୍ତି, ତେବେ ଠିଆ ହୋଇପଡ଼ନ୍ତୁ। ଭବନର ଯେକୌଣସି ସ୍ଥାନରେ ସେ ଯଦି ଉପସ୍ଥିତ ଥାନ୍ତି, ପୁଣି ଠିଆ ହୋଇଥାନ୍ତି, ତେବେ ନିଜ ହାତକୁ ହଲାନ୍ତୁ କିମ୍ବା ଅନ୍ୟ କିଛି କରନ୍ତୁ, ତେବେ କେହି ଜଣେ ବ୍ୟକ୍ତି ଆପଣଙ୍କୁ ନିଶ୍ଚିତ ରୂପେ ଦେଖିପାରିବେ। ହଁ, ସେହି ସ୍ଥାନରେ କର୍କଟ ବ୍ୟାଧିଯୁକ୍ତ ସେହି ନାରୀ ଜଣକ ଠିଆ ହୋଇ ଅଛନ୍ତି। ମୁଁ ସେଗୁଡ଼ାକ ଦେଖିଛି, ମଞ୍ଚ ଉପରେ ଠିଆ ହୋଇ ମୁଁ ଦେଖିପାରିଛି। ମଞ୍ଚ ଉପରେ ଥାଇ ତାହାକୁ ଧଳା ରଙ୍ଗରେ ପରିଣତ ହେବାର ମୁଁ ହେବାର ପୁଣି ସୁସ୍ଥ ହୋଇପଡ଼ିବାର ଦେଖିଛି। ବୁଝନ୍ତି ତ, ପୁଣି ତାହା ଏକ ଆଶ୍ଚର୍ଯ୍ୟଜନକ କର୍ମ ଅଟେ। କାର୍ଯ୍ୟତଃ ଫୁଲାଟି ଯେତେବେଳେ ନିଷ୍କ୍ରିୟ ହୋଇପଡ଼ିଥାଏ, ଜୀବନ ତହିଁରୁ ବାହାରିଯାଏ। ମାତ୍ର ଫୁଲାଟି ତାହା ଯଦି ସୁସ୍ଥ ହୋଇ ନପାରେ, ତେବେ ତାହା ଭିତରେ ତାହାର ଭିତର ପାଖ ରହିଥାଏ। ପୁଣି ଏହା ଯଦି ସେପରି ହୋଇଥାଏ, ଅବଶ୍ୟ କିଛି ଦିନ ପାଇଁ ତାହା ସେହି ସ୍ଥାନରେ ରହିଥିବ, ଆଉ ଫୁଲିବାରେ ଆରମ୍ଭ କରିବ। ଅନ୍ୟମାନଙ୍କର ମାଂସ ପରି ଜୀବକୋଷ ଗୁଡାକ ସଢିବାରେ ଆରମ୍ଭ କରିବ। ତତ୍ପରେ ଯାଇ ଆପଣ ପ୍ରକୃତରେ ଭୀଷଣ ଜ୍ୱରରେ ପଡ଼ିଥାନ୍ତି, ଯେହେତୁ ତାହା ଏକ ସଂକ୍ରାମକ ବ୍ୟାଧି ପରି ଅଟେ। ହୃତ୍ପିଣ୍ଡ ରକ୍ତକୁ ସଞ୍ଚାଳିତ କରିଥାଏ, ପୁଣି ଶରୀରକୁ ପରିଷ୍କାର କରିଥାଏ। ଆପଣମାନଙ୍କ ଶରୀର ମଧ୍ୟରେ ଏକ ବିରାଟ ମାଂସପିଣ୍ଡ ଖୋଲା ଆକାରରେ ରହିଥାଏ, ତେଣୁ ରୋଗୀଟି ଅତ୍ୟଧିକ ରୋଗାସକ୍ତ ହୋଇପଡ଼େ। ଆଉ ଆପଣ କହନ୍ତି, ଓହୋ, ମଞ୍ଚ ଉପରେ ମୁଁ ଯେତେବେଳେ ଥିଲି ମୁଁ ଖୁବ୍ ଆଶ୍ୱସ୍ତି ଅନୁଭବ କରିଥିଲି, ପୁଣି ଦିନେ ଦୁଇ ଦିନ ଧରି ସେପରି ଅନୁଭବ କରିଥିଲି, ମାତ୍ର ମୁଁ ଯେ ଅସୁସ୍ଥ ହୋଇପଡ଼ିଛି ଏପରି ଧାରଣା କରେ। କିପରି? ହେ ଭାଇ, ହେ ଭଉଣୀ, ଆପଣମାନେ ନିଜର ସୁସ୍ଥତା ଲାଭ କରିଥିବାର ସବୁଠାରୁ ଉତ୍ତମ ଚିହ୍ନ ଯାହାକି ଜଗତ ମଧ୍ୟରେ ଉପଲବ୍ଧ ହୋଇପାରେ ତାହା ଏହା ହିଁ ଅଟେ, ବୁଝନ୍ତି ତ? ତତ୍ପରେ ଆପଣ ଅବିଶ୍ୱାସ କରିବା ଲାଗନ୍ତି, ପୁଣି ଜୀବନର ମାର୍ଗରେ ଆପଣଙ୍କର ବିଶ୍ୱାସ ଯେତେବେଳେ ନିଶ୍ଚିତ ରୂପେ ଆସ୍ଥା ଜମାଇ ପାରିଥିଲା, ଆପଣଙ୍କ ଅବିଶ୍ୱାସ ଯଦି ସେହିପରି ଭାବରେ ତାହାକୁ ଦୂରେଇ ଦେଇଥାଏ, ବୁଝନ୍ତି ତ? ଏହା କରିବ, ଏହା ତାହାକୁ ଜୀବନ୍ତ କରି ଉଠାଇବ। ମନେ ରଖିଥାନ୍ତୁ, ଯୀଶୁ କହିଥିଲେ ଜଣେ ବ୍ୟକ୍ତିଠାରୁ ଅଶୁଚି ଆତ୍ମା ଯେତେବେଳେ ଦୂରେଇ ଯାଏ ତାହା ଶୁଷ୍କ ସ୍ଥାନରେ ବିଚରଣ କରେ, ତତ୍ପରେ ସାତଟି ଅନ୍ୟ ଆତ୍ମାକୁ ସଙ୍ଗେ ଧରି ଆସି ସେ ଫେରି ଆସେ। ଏହା ସତ୍ୟ କଥା ଅଟେ ନା? ତେଣୁ ଗୃହର ଉତ୍ତମ ବ୍ୟକ୍ତି ବିଶ୍ୱାସ ସେହି ସ୍ଥାନ ଧରି ରଖନ୍ତୁ। ଆପଣ ଯେ କିପରି ଅନୁଭବ କରନ୍ତି ସେଥିରେ କିଛି କହିବାର ନାହିଁ, ବିଶ୍ୱାସକୁ ନିଜ ସ୍ଥାନରେ ରହିବାକୁ ଦିଅନ୍ତୁ। ଆପଣ ଯେ କିପରି ଅନୁଭବ କରନ୍ତି ଏହା ତାହା ନୁହେଁ, ଆପଣ ଯେ କ'ଣ ବିଶ୍ୱାସ କରନ୍ତି ଏହା ହିଁ ତାହା ଉପରେ ନିର୍ଭର କରେ। ଯୀଶୁ ସେପରି ଆଦୌ କହିନଥିଲେ ଯେ ତୁମେ ଏହାକୁ ଅନୁଭବ କର କି, ମାତ୍ର ସେ ପଚାରିଥିଲେ ତୁମେ ଏହାକୁ ବିଶ୍ୱାସ କରିଥିଲ କି, ତାହା ଉଚିତ ଧରଣ ବିଷୟ ଥିଲା। ଭଲ କଥା, ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ତେଣୁ ଆସନ୍ତୁ ଏତେବେଳେ ଦେଖିବା ୱାଇ ସଂଖ୍ୟାର ପ୍ରାୟ 100ଟି ପ୍ରାର୍ଥନା କାର୍ଡକୁ ଯେ ସେମାନେ ବଣ୍ଟନ କରିଥିଲେ, ଗତ ରାତିରେ ସେପରି ବାଣ୍ଟିଥିଲେ ଏପରି ମୁଁ ବିଶ୍ୱାସ କରେ। ସେଗୁଡ଼ାକ ମଧ୍ୟରୁ ସବୁକୁ ଆମେ ଏତେବେଳେ ଡାକି ନପାରୁ, ଚେଷ୍ଟା କରିବାକୁ ଯାଇ ସେହି କାର୍ଡ ଗୁଡ଼ିକର ଶେଷ 15ଟି ସଂଖ୍ୟକ କାର୍ଡକୁ ଆଜି ରାତିରେ ନେବା। କାହା ପାଖରେ 80 ନମ୍ବରର ପ୍ରାର୍ଥନା କାର୍ଡ ଅଛି ତାହା ସେପରି ନୁହେଁ, 85 ସଂଖ୍ୟାଟି ଅଟେ। କାହା ପାଖରେ 85 ନମ୍ବରର ପ୍ରାର୍ଥନା କାର୍ଡଟି ଅଛି? ଯଦି ସେପରି କେହି ବ୍ୟକ୍ତି ଏଠାରେ ଉପସ୍ଥିତ ଥାନ୍ତି ତେବେ ଆପଣ ନିଜର ହାତକୁ ଉପରକୁ ଉଠାଇବେ କି? ପଛରେ କୌଣସି ସ୍ଥାନରେ 85 ନମ୍ବର କାର୍ଡ ଧାରୀ ବ୍ୟକ୍ତି ଉପସ୍ଥିତ ଅଛନ୍ତି କି? ଅତି ଉତ୍ତମ, 86। କାହା ପାଖରେ ପ୍ରାର୍ଥନା କାର୍ଡ 86 ଅଛି କି? ଅତି ଉତ୍ତମ, 87। କୌଣସି ବ୍ୟକ୍ତିଙ୍କୁ 87 ନମ୍ବର କାର୍ଡ ସହିତ ଉପସ୍ଥିତ ଥିବାର ମୁଁ ଦେଖିବି କି? ଯଦି ଆପଣ ଠିଆ ହୋଇପଡ଼ିବେ କି? ଭଲ କଥା, 80 ତାହା ତ 87 ଅଟେ। ବୁଝନ୍ତୁ, ସେପରି କେହି ଜଣେ ବ୍ୟକ୍ତି ହୋଇପାରନ୍ତି ଯିଏକି ଠିଆ ହୋଇପାରନ୍ତି ନାହିଁ, ହୋଇପାରେ ସେମାନେ ରୋଗୀ ବୁହା ଯାଉଥିବା ସଜରେ ଥାଇପାରନ୍ତି, ହୋଇପାରେ କାଳବଧିର ଥାଇପାରନ୍ତି, ତତ୍ପରେ ସେମାନେ କହନ୍ତି ପ୍ରକୃତରେ କେହି ଜଣେ ମୋତେ ସାହାଯ୍ୟ କଲେ ନାହିଁ। ତତ୍ପରେ ମୋର କାର୍ଯ୍ୟାଳୟରେ ମୁଁ ଆପତ୍ତି ଅଭିଯୋଗ ପାଇଥାଏ, ସେମାନେ କହନ୍ତି ପ୍ରକୃତରେ ମୁଁ ସେଠାରେ ଉପସ୍ଥିତ ଥିଲି, ତତ୍ପରେ ସେହି ସ୍ଥାନ ଆପଣ କେବଳ ଏପରି କହିଥିଲେ ଅମୁକକୁ ଅମୁକକୁ ପୁଣି ସେପରି ଆଉ ସେପରି ଜଣକୁ, ତଥାପି କେହି ଜଣେ ହେଲେ ସୁଦ୍ଧା ମୋତେ ସାହାଯ୍ୟ କରିନଥିଲେ, ତେଣୁ ସେମାନେ ସମ୍ଭବତଃ ବଧିର ଥିଲେ। ତେଣୁ ଲକ୍ଷ୍ୟ କରନ୍ତୁ, ଆମ ମଧ୍ୟରେ 85, 86, 87 ସଂଖ୍ୟାର କାର୍ଡ ଅଛି। ନିଜ ପାଖରେ ବସିଥିବା ବ୍ୟକ୍ତିଙ୍କ କାର୍ଡକୁ ଦେଖନ୍ତୁ, ଆଉ ନିଜର କାର୍ଡ ଖଣ୍ଡିକ ଦେଖନ୍ତୁ, ହୋଇପାରେ ସେ ବଧିର ଅଟନ୍ତି ଆଉ ପୁଣି ଶୁଣିପାରୁନାହାନ୍ତି। 87 ଭଉଣୀ, ଧନ୍ୟବାଦ। 88, 88 କାହା ପାଖରେ 88 ନମ୍ବର କାର୍ଡ ଅଛି ସେ ଜଣଙ୍କ ଭବନ ମଧ୍ୟରେ ଉପସ୍ଥିତ ଅଛନ୍ତି କି ଅଠାଅଶୀ କି ଭଲ କଥା ଅଣାନବେ ଅଣାନବେ ସଂଖ୍ୟା କାର୍ଡଧାରୀ ଅଛନ୍ତି କି ଆପଣ ଠିଆ ହୋଇପାରନ୍ତି କି ଅଣାନବେ ଅଟେ ଅଣାନବେ ସଂଖ୍ୟା କାର୍ଡଧାରୀ କେହି ଅଛନ୍ତି କି ଅଣାନବେ ଅଛନ୍ତି କି ଅଣାଅଶୀ ଅଟେ କି ନବେ କେବଳ ବିଶ୍ୱାସ କରନ୍ତୁ ଏଥିରେ ତାହା ଉତ୍ତମ ବିଷୟ ଅଟେ ପୁଣି ସେଗୁଡ଼ିକର ସହିତ ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ଜଣ ପୁଣି ସେ ଆପଣମାନଙ୍କୁ ଯାହା କିଛି କରିବାକୁ ଆଜ୍ଞା କରନ୍ତି ଆପଣମାନେ ଯଦି କେବଳ ସେପରି କରିବେ ସେ ଯାହା କିଛି କରିବାକୁ ଆଜ୍ଞା କରନ୍ତି ସେଥିରେ କିଛି ଯାଏ ଆସେ ନାହିଁ ଆପଣମାନେ ତାହାକୁ କରନ୍ତୁ କେବଳ ତାହା ହିଁ କରନ୍ତୁ କେବଳ କରନ୍ତୁ ଆପଣମାନଙ୍କୁ କରିବାକୁ ସେ ଯାହା କହନ୍ତି ତାହାକୁ ଆପଣମାନେ କରିବାକୁ କେବଳ ଅଗ୍ରସର ହେଉନ୍ତୁ ମୁଁ ଆପଣଙ୍କର ଭାଇ ପୁଣି ଜଣେ ସାଧାରଣ ମନୁଷ୍ୟ ଆଉ ସେ ଯଦି ଆସିବେ ପୁଣି ଏହି ଦୁର୍ବଳ ଶରୀରର ଢାଞ୍ଚାକୁ ଯଦି ସେ ଗ୍ରହଣ କରିବେ ପୁଣି ଏହାଦ୍ୱାରା ଆପଣ ପବିତ୍ର ଆତ୍ମାର କାର୍ଯ୍ୟଟିକୁ ଯେ ସଫଳ ହୁଏ ତେଣୁ ଏହାକୁ ଆଶୀର୍ବାଦ କରିବେ ତେବେ ଯୀଶୁଖ୍ରୀଷ୍ଟ ଯେ ଏହି ସ୍ଥାନରେ ଚଳବୁଲା କରୁଛନ୍ତି ତାହା ଆପଣମାନେ ଦେଖିବେ ସେ ଯେ ଆପଣଙ୍କୁ କେତେ ଅଧିକ ରୂପେ ଏଠାରେ ପ୍ରକଟ କରନ୍ତି ସେଥିରେ କିଛି କହିବାର ନାହିଁ ମାତ୍ର ଆପଣ ତାଙ୍କଠାରେ ଯଦି ବିଶ୍ୱାସ ନ ରଖନ୍ତି ସେ ଆପଣଙ୍କ ପାଇଁ କିଛି କରିପାରନ୍ତି ନାହିଁ ତାହା ସତ୍ୟ କଥା ଅଟେ ନା ଯଦି ଦୃଶ୍ୟ ଭାବେ ସେ ମୋ ନିକଟରେ ଆସି ଠିଆ ହୋଇ ପଡ଼ିଥିଲେ ସେଥିପାଇଁ କିଛି କହିବାର ନାହିଁ ଯେପରିକି ଆପଣମାନେ ତଦ ତାଙ୍କୁ ଦେଖିପାରନ୍ତି ହଁ ଏହା ସତ୍ୟ ଆପଣ ତାଙ୍କଠାରେ ଯଦି ବିଶ୍ୱାସ କରିନଥିଲେ ତେ ଆପଣଙ୍କ ପାଇଁ ମୁଁ କିଛି କରିପାରେ ନାହିଁ ତଥାପି ମୋର ବାକ୍ୟରେ ତାହା ହିଁ ହେବ ଯାହାକି ସେ ଆପଣ ଧର୍ମଶାସ୍ତ୍ରରେ କହିଅଛନ୍ତି ପୁଣି ଈଶ୍ୱର ଯେ ଆପଣଙ୍କୁ ଆଶୀର୍ବାଦ କରିବେ ଏଥିପାଇଁ ମୁଁ ନିଜର ସର୍ବାନ୍ତକର ସହିତ ପ୍ରାର୍ଥନା କରିବି କାରଣ ଏପରି ହୋଇପାରେ ଯେ ଏଠାରେ ଉପସ୍ଥିତ ଥିବା ସଜ୍ଜନଗଣ ପିତାମାତାଗଣ ଆଉ ହୋଇପାରେ ଯେ ସେପରି ଯେଉଁମାନେ ପୀଡ଼ିତ ଅଛନ୍ତି ରୋଗାଗ୍ରସ୍ତ ଥାଇ ସାହାଯ୍ୟ ଲାଭକାରୀ ଗଣ ଅଟନ୍ତି ପୁଣି ମୋହର ଜ୍ଞାତ ସାରରେ ଯେପରି ମୁଁ କରିପାରେ ତଦନୁସାରେ ଆପଣମାନଙ୍କୁ ସାହାଯ୍ୟ କରିବାକୁ ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବି ଭଲ କଥା ଏଠାରେ ଡାହାଣ ପାଖରେ ଧାଡ଼ି କରି ଠିଆ ହୋଇପଡ଼ନ୍ତୁ ଆସନ୍ତୁ କିଛି କ୍ଷଣ ପାଇଁ ଆମେ ସମସ୍ତେ ପ୍ରାର୍ଥନା କରିବା ପାଇଁ ନିଜ ନିଜର ମସ୍ତକକୁ ଅବନତ କରିବା ଦୟାଳୁ ପିତା ଆପଣଙ୍କ ପୁତ୍ର ଯୀଶୁଙ୍କ ନାମରେ ଆମେ ପ୍ରାର୍ଥନା କରିଥାଉ ପବିତ୍ର ଆତ୍ମା ତଳେ ଓହ୍ଲାଇ ଆସିପାରନ୍ତି ପୁଣି ଯୀଶୁଖ୍ରୀଷ୍ଟଙ୍କର ସକଳ କର୍ମକୁ ପ୍ରକଟ କରିପାରନ୍ତି ପ୍ରତ୍ୟେକ ସ୍ଥାନର ଜନତାଙ୍କୁ ଆଶୀର୍ବାଦ କରନ୍ତୁ ପୁଣି ପ୍ରତ୍ୟେକଙ୍କୁ ସ୍ୱାସ୍ଥ୍ୟବାନ କରନ୍ତୁ ସେମାନଙ୍କୁ ଭଲ କରି ଦିଅନ୍ତୁ ସେମାନଙ୍କୁ ସବଳ ଓ ଆନନ୍ଦିତ କରନ୍ତୁ ପୁଣି ହେ ପିତା ଏହାକୁ ସମ୍ପନ୍ନ କରିବା ଅଭିପ୍ରାୟରେ ଆପଣ ଦୁର୍ବଳତା ଅବସ୍ଥାକୁ ବୁଝନ୍ତି ପୁଣି ଆପଣଙ୍କ ସେବକ ଦୁର୍ବଳତାକୁ ବୁଝନ୍ତି ତତ୍ପରେ କଣ ଯେ କହିବା କଥା ଆଉ କଣ ଯେ ମୋତେ କହିବା କଥା ସେ ବିଷୟକୁ ମୁଁ ଜାଣେ ନାହିଁ ଏହି ସବୁ କାର୍ଯ୍ୟ ମୁଁ ଆପଣଙ୍କ ଆଜ୍ଞା ଅନୁସାରେ କରିଥିଲି। ପୁଣି ଆପଣ ଯେ ଏହି ସ୍ଥାନରେ ଉପସ୍ଥିତ ରହିବେ, ଆଜି ରାତିରେ ଉପସ୍ଥିତ ରହିବେ, ତାହାକୁ ମୁଁ ବିଶ୍ୱାସ କରେ। ଏହି ଜନତାଙ୍କୁ ସାହାଯ୍ୟ ପୁଣି ଆଶୀର୍ବାଦ କରେ ବୋଲି ମୁଁ ବିଶ୍ୱାସ କରେ। ତେଣୁ ହେ ପିତା, ପୁଣି ଆପଣଙ୍କ ପବିତ୍ରାତ୍ମାଙ୍କୁ ନିଜର ସେବକଙ୍କ ଉପରକୁ ଅବତରିତ ହେବାକୁ ଦିଅନ୍ତୁ। ଯଦି ସେପରି ସେପରି କରିବାକୁ ବାଧିତ ହେବେ, ପୁଣି ଯେଉଁ ସବୁ ବିଷୟ ଆମମାନଙ୍କୁ ଜାଣିବା ଉଚିତ ସେସବୁ ସତ୍ୟତାକୁ ଆମମାନଙ୍କ ଉପରେ ପ୍ରକଟ କରିଦେବେ। ପୁଣି ସେଗୁଡ଼ାକୁ ଯେ କିପରି ଆମମାନଙ୍କୁ ସଫଳ କରିବା ଉଚିତ ସେ କଥାକୁ ପ୍ରକାଶ କରିବେ, ତେବେ ଆମେ ସମସ୍ତେ ଉଲ୍ଲସିତ ପୁଣି ଆନନ୍ଦିତ ହେବୁ। ପୁଣି ଏହି ଉପସ୍ଥିତ ମଣ୍ଡଳୀ ଏକ ହୃଦୟ ଆଉ ଏକ ମନା ହୋଇ ଆପଣଙ୍କ ଉପରେ ବିଶ୍ୱାସ କରିବେ। ପୁଣି ହେ ପିତା, ଆପଣଙ୍କ ସେବକ ହୋଇଥିବା ଯୋଗୁଁ ମୁଁ ଆପଣଙ୍କଠାରେ ଏପରି ନିବେଦନ କରେ ଯେ ଆଜି ରାତିରେ କେହି ଜଣେ ହେଲେ ଦୁର୍ବଳ ରୋଗାସକ୍ତ ବ୍ୟକ୍ତି ଏହି ଭବନକୁ ଯେପରି ମାହାଳିଆ ପରିତ୍ୟାଗ ନ କରନ୍ତି, ସେମାନେ ସମସ୍ତେ ପ୍ରତ୍ୟେକ ସୁସ୍ଥ ହୋଇ ଯାଇପାରନ୍ତି, ପୁଣି ଆଉ ପୁଣି ସବଳ ହୋଇ ଆଉ ଆନନ୍ଦିତ ହୋଇ ଏଠାରୁ ଯାଇପାରନ୍ତି। ଏହାକୁ ସେପରି ସାଧନ କରନ୍ତୁ ପିତା, ଆପଣ ସେପରି କରିବେ କି? ଆପଣଙ୍କ ହୃଦୟରେ ଆପଣଙ୍କ ଅନୁଗ୍ରହକୁ ସମ୍ବଳ କରି ଯୀଶୁ ଖ୍ରୀଷ୍ଟ ନାମରେ ବିଶ୍ୱାସ ରଖି ମୁଁ ନିବେଦନ କରେ, ଆମେନ୍। ପୁଣି ବହୁଧା ହଁ ସେହି ଆଲୋକର ପ୍ରତିବିମ୍ବ ନିକଟରେ କୌଣସି ବ୍ୟକ୍ତି ଉପସ୍ଥିତ ଅଛନ୍ତି, ଆଲୋକ ଗୁଡ଼ାକ ନିକଟରେ ସେପରି କେହି ଅଛନ୍ତି କି ଯେଉଁମାନେ ସେମାନଙ୍କୁ ଘୁଞ୍ଚାଇ ଦେଇପାରନ୍ତି? ଆଉ ସମୟ ସମୟ ଏହି ପବିତ୍ର ଆତ୍ମା ତାହା ଆସନ୍ତି। ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ସେହି ଆଲୋକଚିତ୍ରକୁ ଦେଖିଛନ୍ତି। ଯଦି ମୁଁ ପୁନଶ୍ଚ ଏଠାକୁ ଆସେ, ତେବେ ଆଜି ରାତିରେ ଭାଇ ମୋର ଯେପରି କହୁଥିଲେ ତଦନୁସାରେ ମୁଁ ସେଗୁଡ଼ାକରୁ କିଛି ଆଲୋକଚିତ୍ର ଆପଣମାନଙ୍କ ପାଇଁ ଆଣିବି। ଏହା ଏକାଧିକ ଥର ଉଠାଯାଇ ସାରିଛି। ପୁଣି ପୁସ୍ତକ ଗୁଡ଼ାକରେ ଆପଣ ମଧ୍ୟ ପ୍ରତ୍ୟେକ ଜଣ ଯେ ସେହି ପୁସ୍ତକ ଗୁଡ଼ାକ ଲାଭ କରିଥିଲେ ଏପରି ମୁଁ ଧାରଣା କରେ। ଆମ୍ଭେମାନେ ମୁଁ କେବଳ ଦୁଇଟି ବାକ୍ସ ଭରି ସେଗୁଡ଼ାକ ଆଣିଥିଲି, ତେଣୁ ଆପଣମାନେ ସେଗୁଡ଼ାକୁ ପ୍ରଗାଢ଼ ପ୍ରସନ୍ନତା ସହିତ ପାଠ କରିପାରନ୍ତି ଏପରି ମୁଁ ଆଶା କରେ। ତତ୍ପରେ ସେମାନେ ଆପଣମାନେ ତହିଁରେ ଲକ୍ଷ୍ୟ କଲେ ସେଗୁଡ଼ିକ ମଧ୍ୟରେ ଅନ୍ୟ ଏକ ଆଲୋକଚିତ୍ରକୁ ଦେଖିବେ, ଯଦ୍ୱାରା ଏହା ଦୃଢ଼ ନିଶ୍ଚିତ ହୋଇଥାଏ। ଆଉ ଜଣେ ସାମାଜିକ ଫଟୋଗ୍ରାଫର ସେଇଗୁଡ଼ାକୁ ଉଠାଇଥିଲେ, ଆର୍କାନସାସର କ୍ୟାମ୍ଡେନ୍ଠାରେ ଉଠାଇଥିଲେ, ମାତ୍ର ଆମେରିକାର ସଙ୍ଗ ପରି ତାହା ମୋତେ ବାସ୍ତବ ଧରଣର ଆଲୋକଚିତ୍ର ନଥିଲା। ପୁଣି ସେମାନେ ତାହାକୁ ହସ୍ତଗତ କରିଥିଲେ, ତତ୍ପରେ ଯାଇ ତାହା ବାସ୍ତବ ହୋଇପାରିଥିଲା। ତେଣୁ ଆମ୍ଭେମାନେ ପୁଣି ସହସ୍ରାଧିକ ଜନତା ଏଠାରେ କିଛି ଦିନ ତଳେ ମୁଁ ନଦୀ କୂଳେ ଠିଆ ହୋଇଥିଲି, ଏକ ଉଦ୍ଦୀପର ସଭା ଉତ୍ତାରେ 500 ଜଣଙ୍କୁ ବାପ୍ତିସ୍ମ ଦେଉଥିଲି, ଆଉ ମୁଁ ଠିଆ ହୋଇଥିବା ସ୍ଥାନରେ ତାହା ଓହ୍ଲାଇ ଆସିଥିଲେ। ଆଉ ଲୋକ ଗୁଡାକ ଅଚେତ ହୋଇ ପଡ଼ିଥିଲେ। ପୁଣି ସେହି ସ୍ଥାନରେ ତାହା ସେପରି ହୋଇଥିଲା, ସେଠାରେ ବିରାଟ ଗର୍ଜନ ଶବ୍ଦ ଶୁଣାଯାଇଥିଲା, ପୁଣି ଅଗ୍ନିର ଦହନକାରୀ ତେଜ ପ୍ରକାଶିତ ହୋଇଥିଲା।
pray that God will come visible before the audience tonight in that manner here. If the cancer once more, if I can find favor with God.
आजि रातिरे सभास्थलीरे उपस्थित उपस्थित जनता निकटने ईश्वर जे दृश्यमान हेतु हेबे एपरि मुँ प्रार्थना करे सेहीपरि भावरे आउ पुणि थरे एही राजधानी संपन्न करंतु जदि मुँ ईश्वर निकटने सेपरि सुदय पाइपारे तत्परे मुँ हृदबोध करे जे केतेकंकर ताहा दृष्टिगोचर हेब ମାତ୍ର ଅନ୍ୟମାନଙ୍କର ଦୃଷ୍ଟିଗୋଚରରୁ ସେ ଅଦୃଶ୍ୟ ହୋଇ ରହିଥିବେ ସେ ପ୍ରକାର ହେବାର ବିଷୟକୁ ଆମେ ଚିନ୍ତା କରିନଥାଉ ଏବଂ ଇଚ୍ଛା ମଧ୍ୟ କରିନଥାଉ ତଥାପି ସେ ସେପରି କରନ୍ତି ଯୀଶୁଙ୍କ ପରେ ଈଶ୍ୱରଙ୍କ ଆତ୍ମାଙ୍କୁ ଅବତରଣ କରିଥିବା ବିଷୟକୁ ଦର୍ଶନ କରିଥିବା ସାକ୍ଷୀ ଜହନ ଏପରି ବ୍ୟକ୍ତି ଥିଲେ ଯିଏକି ସାକ୍ଷ୍ୟ ଦେଇଥିଲେ ତା ସତ୍ୟ କଥା ଅଟେ ନା ସମସ୍ତ ଜନସମୂହ ଯେ ତାହାକୁ ଦେଖିଥିଲେ ଏପରି ସେ ଆଦୌ କହିନଥିଲେ ତତ୍ପରେ ପଣ୍ଡିତଗଣ ଏକ ତାରାକୁ ଅନୁସରଣ କରିଥିଲେ ଆପଣମାନେ ସେ କଥାକୁ ବିଶ୍ୱାସ କରନ୍ତି କି ଆଉ ଦେଶର ପ୍ରତ୍ୟେକ ମାନମନ୍ଦିର ଇଲାକା ଦେଇ ତାହା ଅତିକ୍ରମ ଆସିଥିଲା ସୁଦୂର ପୂର୍ବ ଦେଶରେ ତାହା ବହୁ ସପ୍ତାହ ଧରି ମାସ ମାସ ଧରି ଅତିକ୍ରମ କରି ଆସୁଥିଲା ପୁଣି ସେମାନେ ତାରାଗୁଡ଼ିକର ଗତିପଥକୁ ନିୟନ୍ତ୍ରଣ କରୁଥିଲେ ସେମାନେ ସାରା ରାତି ଜଗି ରହୁଥିଲେ ସମୟ ନିର୍ଦ୍ଧାରଣ କରୁଥିଲେ ତଥାପି କେହି ଜଣେ ମଧ୍ୟ ପର୍ଯ୍ୟବେକ୍ଷଣ ତାହାକୁ ଦେଖିପାରିନଥିଲେ ଏହା ସତ୍ତ୍ୱେ ପଣ୍ଡିତଗଣ ଦେଖିଥିଲେ ଯେହେତୁ ସେମାନେ ତା ପାଇଁ ଧ୍ୟାନ ଲଗାଇ ରହୁଥିଲେ ଆଜି ରାତିରେ ଆପଣମାନେ ଖ୍ରୀଷ୍ଟଙ୍କ ପାଇଁ ଯଦି ଅନ୍ୱେଷଣ କରୁଥାନ୍ତି ପୁଣି ଆପଣମାନେ ତାଙ୍କୁ ନିଶ୍ଚିତ ଭାବେ ଦର୍ଶନ କରିବେ ପ୍ରଭୁ ଯୀଶୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ ଭଲ କଥା ବିଲି ପାୱଲ ମୋର ଭାଇ ମୋର ଆପଣମାନଙ୍କ ପରି ଅନ୍ୟ କେତେକ ବ୍ୟକ୍ତି ଏହା ପୂର୍ବରୁ ପ୍ରସ୍ତୁତ ହୋଇ ରହିଛନ୍ତି ଭଲ କଥା ବିଲି ଯଦି ସେମାନେ ସବୁ ଧାଡ଼ିକି ପ୍ରସ୍ତୁତ କରି ରଖିଥାନ୍ତି ସବୁ 15 ଜଣଙ୍କୁ ପ୍ରସ୍ତୁତ କରି ରଖିଛନ୍ତି କି ସେହି 15 ଜଣ ବ୍ୟକ୍ତି ଧାଡ଼ି କରି ଏଠାରେ ଠିଆ ହୁଅନ୍ତୁ ତତ୍ପରେ ଆପଣମାନଙ୍କ ମଧ୍ୟରୁ ଅବଶିଷ୍ଟ ଲୋକଙ୍କୁ ସେହି ଜଣକ ଯିଏ ପ୍ରାର୍ଥନା କାର୍ଡ ଖଣ୍ଡିଏ ପାଇନାହାନ୍ତି ପୁଣି ଆପଣ ଯେ ଏହି ଧାଡ଼ି ମଧ୍ୟ ଉପସ୍ଥିତ ରହିବେ ନାହିଁ ସେମାନଙ୍କ ସହିତ ଉଦ୍ୟମ କରନ୍ତୁ ଆପଣମାନେ ଏହି ଆଡ଼କୁ ଦେଖନ୍ତୁ ପୁଣି କେବଳ ବିଶ୍ୱାସ କରନ୍ତୁ ଆପଣମାନଙ୍କ ପାଇଁ ମୁଁ ଏହା ହିଁ ଚାହେଁ ତତ୍ପରେ ସେ ନାରୀ ଜଣକ ଯିଏକି ତାଙ୍କର ବସ୍ତ୍ରାଞ୍ଚଳକୁ ସ୍ପର୍ଶ କରିଥିଲେ ତାଙ୍କଠାରେ ଯେଉଁ ବିଶ୍ୱାସ ଦେଖାଯାଇଥିଲା ଠିକ ସେହିପରି ବିଶ୍ୱାସ ସହିତ ଯଦି ଆପଣମାନେ ବିଶ୍ୱାସ କରନ୍ତୁ ତାହା ହିଁ ମୁଁ ଇଚ୍ଛା କରେ ତେଣୁ ସେ ମଧ୍ୟ ପଛକୁ ବୁଲି ପଡ଼ିଥିଲେ ଆଉ ପଚାରିଥିଲେ କହିଥିଲେ ତୁମର ବିଶ୍ୱାସ ତୁମକୁ ମୁକ୍ତ କଲା ସେ ଯେ ଆଜି ମଧ୍ୟ ସମାନ ଅଟନ୍ତି ଏ କଥାକୁ ଆଜି ରାତିରେ ଆପଣମାନେ ବିଶ୍ୱାସ କରନ୍ତି କି ଆପଣମାନେ ସେପରି ବିଶ୍ୱାସ କରନ୍ତି ସେହି ଚିତ୍କାର କରୁଥିବା ଜନଗହଳି ମଧ୍ୟରେ ସେହି ସାଧାରଣ ଗରିବ ଅନ୍ଧ ବ୍ୟକ୍ତିଟି ଜିରିହୋର ସେହି ପ୍ରାଚୀର ନିକଟରେ ବସିଥିଲା ହୋଇପାରେ ଏହି ଭବନର 2 ଗୁଣ ଦୂରତା ମଧ୍ୟ ବସିଥିଲା ଆଉ ମୋ ଉପରେ ଦୟା କରନ୍ତୁ ଏପରି କହି ଚିତ୍କାର କରୁଥିଲା ଭୀଷଣ ପାଟି କରୁଥିଲା ଏପରି ହୋଇପାରେ ଯୀଶୁ ତାହାର ଡାକିବା ଶବ୍ଦକୁ ଆଦୌ ଶୁଣିପାରିନଥିଲେ ତଥାପି ତାହାର ବିଶ୍ୱାସକୁ ସେ ଅନୁଭବ କରିଥିଲେ ଏହା ତାଙ୍କୁ ବିଚଳିତ କରିଥିଲା ସେହି ସମାଲୋଚକମାନଙ୍କ ମାନଙ୍କ ମଧ୍ୟରେ ସେ ଥିଲେ, ଆଉ ସେ ପଛକୁ ବୁଲି ପଡ଼ିଥିଲେ, ଆଉ କହିଥିଲେ ତୁମର ବିଶ୍ୱାସ ତୁମକୁ ସୁସ୍ଥ କରିଅଛି। ମାତ୍ର ସେ ଜନସମ ଆଡ଼କୁ ବୁଲି ପଡ଼ିଥିଲେ, ଆଉ ଭିନ୍ନ ଧରଣର ବାକ୍ୟକୁ କହି ପଚାରିଥିଲେ, ତୁମମାନେ ନିଜ ନିଜ ହୃଦୟରେ କାହିଁକି ତର୍କ ବିତର୍କ କରୁଅଛ। କୂପ ନିକଟସ୍ଥ ନାରୀଙ୍କୁ ସେ କହିଥିଲେ, ଯାଇ ଆପଣଙ୍କ ସ୍ୱାମୀଙ୍କୁ ଡାକି ଏଠାକୁ ଆସ। ପୁଣି ସେ ପରି ମଧ୍ୟ କହିଥିଲେ, ପିତା ମୋତେ ନ ଦେଖିବା ପର୍ଯ୍ୟନ୍ତ ମୁଁ ଆପଣଙ୍କ କିଛି କରି ନ ପାରେ। ମୁଁ ଆପଣମାନଙ୍କୁ କିଛି ପଚାରେ, ମୁଁ ଯାହା କିଛି ପଚାର କରି କହିଅଛି ତାହା ଯଦି ସତ୍ୟ, ଏହା ଯଦି ସତ୍ୟ ହୋଇଥାଏ, ତେବେ ଈଶ୍ୱର ଆପଣା ବାକ୍ୟ ପ୍ରତି ବିଶ୍ୱାସ ଯୋଗ୍ୟ ଅଟନ୍ତି। ମୋ ପ୍ରତି ସେପରି ନୁହେଁ, ମାତ୍ର ତାଙ୍କ ବାକ୍ୟ ପ୍ରତି ବିଶ୍ୱସ୍ତ ଅଟନ୍ତି, ତାହା ସତ୍ୟ କଥା ଅଟେ ନା। ସେ ଆପଣାର ବାକ୍ୟ ପ୍ରତି ଅଧିକ ବିଶ୍ୱସ୍ତ ଅଟନ୍ତି। ତତ୍ପରେ ସେ ଏହାକୁ ଯେପରି ଭାବରେ କରିବେ ବୋଲି କହିଥିଲେ, ଅବିକଳ ରୂପେ ସେ ସେହିପରି ଭାବରେ ଏହାକୁ ସଫଳ କରିବେ। ସେ କରିଥିବା ଭଳି ସେ ଏହାକୁ ଯଦି ସେପରି କରନ୍ତି, ତେବେ ଏଠାରେ ଉପସ୍ଥିତ ଥିବା ଆପଣମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣ କରିବେ କି? ଆପଣମାନଙ୍କ ମଧ୍ୟରୁ କେହି ଜଣେ ବ୍ୟକ୍ତି ଯୀଶୁଖ୍ରୀଷ୍ଟକୁ ସ୍ୱୀକାର କରି ନଥାନ୍ତି, ତେବେ ସେପରି କରିବାକୁ ଆପଣମାନେ ଇଚ୍ଛୁକ ହେବେ କି? ପୁଣି ଆପଣମାନେ ଯେଉଁମାନେ ଏଠାରେ ଉପସ୍ଥିତ, ଯେଉଁମାନେ ତାଙ୍କର ଅନୁଗ୍ରହକୁ ଅନ୍ୟମାନଙ୍କ ମଧ୍ୟରେ ଦେଖିପାରନ୍ତି, ତେବେ ହଁ, ଯଦି ଆପଣମାନେ କେବଳ ଭରସା ଓ ବିଶ୍ୱାସକୁ ରଖନ୍ତି, ତେବେ ସେ ଆପଣମାନଙ୍କୁ ନିଶ୍ଚିତ ରୂପେ କୃପା ପ୍ରକାଶ କରିବେ। କେବଳ ପ୍ରାର୍ଥନା କରନ୍ତୁ ଆଉ କହନ୍ତୁ, ହେ ପ୍ରଭୁ, ମୁଁ ଜଣେ ବିଶ୍ୱାସୀ, ପୁଣି ଆଜି ରାତିରେ ଆପଣ ଯେ ମୋତେ ସୁସ୍ଥ କରନ୍ତୁ, ଏହା ମୁଁ ଇଚ୍ଛା କରେ। ତେବେ ଈଶ୍ୱର ତାହାକୁ ସଫଳ କରିବେ। ଏଇ କିଛି ଦିନ ପୂର୍ବେ ଆମମାନେ ଆଫ୍ରିକାରୁ ଫେରିଛୁ, ଯେଉଁ ସ୍ଥାନକୁ କିଛି ସପ୍ତାହ ଉତ୍ତରେ ମୁଁ ପୁନଶ୍ଚ ପ୍ରତ୍ୟାବର୍ତ୍ତନ କରିବି। ସେବାର କାର୍ଯ୍ୟ ପାଇଁ ମୁଁ ଆଫ୍ରିକା, ଭାରତ, ପାଲେଷ୍ଟାଇନ୍ ଆଉ ଜର୍ମାନ ଦେଶକୁ ଯାତ୍ରା କରିବି। ଦକ୍ଷିଣ ଆଫ୍ରିକାର ଡର୍ବାନ ସହରରେ 3-4 ଜଣ ବ୍ୟକ୍ତି ପ୍ରାର୍ଥନା ଧାଡ଼ି ଦେଇ ଅତିକ୍ରମ କଲା ଉତ୍ତାରେ ସେମାନେ ପବିତ୍ର ଆତ୍ମାଙ୍କ ଶକ୍ତିକୁ ଜନସମାଗମ ମଧ୍ୟରେ ଚଳପ୍ରଚଳ କରୁଥିବା ଦେଖିଥିଲେ, ଆଉ ଈଶ୍ୱର ଯେ କିପରି କାର୍ଯ୍ୟ କରୁଥିଲେ ତାହାକୁ ଦେଖିଥିଲେ। ପୁଣି ଗୋଟିଏ ମାତ୍ର ବେଦୀର ଆହ୍ୱାନ ଅବସରରେ 30,000 ଲୋକ ଯୀଶୁଙ୍କୁ ସେମାନଙ୍କ ବ୍ୟକ୍ତିଗତ ତାଣକର୍ତ୍ତା ରୂପେ ଗ୍ରହଣ କରିଥିଲେ। କେବଳ ଏକମାତ୍ର ଅବସର କାଳରେ 30,000 ଜନତା ଗ୍ରହଣ କରିଥିଲେ। ତେଣୁ ଈଶ୍ୱରଙ୍କ ବାକ୍ୟକୁ ଏକ ମାପକାଠି ରୂପେ ଯଦି ଆମମାନେ ଗ୍ରହଣ କରିବୁ, ଯେପରିକି ମୁଁ ବିଶ୍ୱାସ କରିଥାଏ, ତତ୍ପରେ ସମସ୍ତ ଜଗତକୁ ଯାଇ ବାକ୍ୟ ପ୍ରଚାର କରୁ। ଯେହେତୁ ସୁସମାଚାର କେବଳ ବାକ୍ୟରେ ପ୍ରଦତ୍ତ ହେଲା ନାହିଁ, ମାତ୍ର ପବିତ୍ର ଆତ୍ମାଙ୍କ କାର୍ଯ୍ୟ ଓ ଶକ୍ତି ସହିତ ମଧ୍ୟ ପ୍ରଦତ୍ତ ହେଲା। ତେଣୁ ସୁସମାଚାର ତାହା ପବିତ୍ର ଆତ୍ମାଙ୍କର ଶକ୍ତିକୁ କାର୍ଯ୍ୟକାରୀ କରୁଅଛି। ମୁଁ ରାଷ୍ଟ୍ରଗୁଡ଼ାକ ମଧ୍ୟରେ ଯାତ୍ରା କରି ଆସୁଅଛି, ସେମାନେ କହନ୍ତି ଆମ୍ଭେମାନେ ସୁସମାଚାର ପ୍ରଚାରକଗଣଙ୍କୁ ଆଦୌ ଆବଶ୍ୟକ କରିନଥାଉ। ଆପଣମାନେ ଜାଣିଥିବାର ଜାଣିଥିବା ପରିମାଣରେ ଅଧିକ କିଛି ବିଷୟ ଆମମାନେ ଜାଣୁ। ତଥାପି ଆମମାନେ ଦେଖିବାକୁ ଇଚ୍ଛୁକ ଥିବା ଇଚ୍ଛୁକ ବିଷୟ ଯାହା ତାହା ଏହିକି ଏପରି ଜଣେ ବ୍ୟକ୍ତିଙ୍କର ଆବଶ୍ୟକ ରହିଛି ଯାହାଙ୍କ ମଧ୍ୟରେ ଈଶ୍ୱରଙ୍କ ବାକ୍ୟକୁ ପ୍ରକଟ କରିପାରୁଥିବା ଭଳି ନିଶ୍ଚିତ ବିଶ୍ୱାସର ମହିମା ବାସ କରିଥାଏ। ତାହା ହିଁ ଯାହାକି ସେମାନେ ଦେଖିବାକୁ ଚାହାନ୍ତି, ଆଉ ସେହିପରି ଭାବରେ ସେମାନେ ଧର୍ମ ପରିବର୍ତ୍ତିତ ହୋଇଥିଲେ। ସେହିପରି ଭାବରେ ସେମାନେ ଖ୍ରୀଷ୍ଟଙ୍କୁ ଲାଭ କରନ୍ତି ଯେହେତୁ ସେମାନେ ତଦ୍ରୂପ ବିଶ୍ୱାସ କରିଥାନ୍ତି। ମୋହର ସର୍ବାନ୍ତକରଣରେ ମୁଁ ଈଶ୍ୱରଙ୍କଠାରେ ଭରସା କରେ ଯେ ଏଠାରେ ସେପରି ଅଧିକାଂଶ ବ୍ୟକ୍ତି ଉପସ୍ଥିତ ଅଛନ୍ତି, ଆପଣ ହୃଦୟରେ ସେପରି ବିଷୟକୁ ଧାରଣା କରି ଆଶା ପୋଷଣ କରି ଆଜି ରାତି ଏଠାରେ ଉପସ୍ଥିତ ଅଛନ୍ତି। ତେଣୁ ନାଜରିତ ପ୍ରଭୁ ଯୀଶୁ, ଆପଣମାନ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଯଦି ଆଶୀର୍ବାଦ କରନ୍ତୁ, ଏହା ହିଁ ମୋହର ପ୍ରାର୍ଥନା। ବର୍ତ୍ତମାନ ପୁରାପୁରି ଠିକ ନା, କୌଣସି ସମୟରେ କେହି ଜଣେ ମନୁଷ୍ୟ ଈଶ୍ୱରଙ୍କୁ ଆଦୌ ଖୋଜି ନାହିଁ, ଈଶ୍ୱର ମନୁଷ୍ୟକୁ ଖୋଜନ୍ତି। ସମସ୍ତ ଜଗତରେ କୌଣସି ମନୁଷ୍ୟ ଈଶ୍ୱରଙ୍କୁ ଆଦୌ ଖୋଜି ନଥିଲେ, ମାତ୍ର ଈଶ୍ୱର ମନୁଷ୍ୟ ଖୋଜୁଅଛନ୍ତି। ଏଦନ ଉଦ୍ୟାନରେ ମନୁଷ୍ୟ ସର୍ବପ୍ରଥମ ଯେତେବେଳେ ପତିତ ହେଲା, ତାହା ମନୁଷ୍ୟର ମନବ୍ୟଥାକୁ ଦର୍ଶାଇଥିଲା। ମଣିଷ ଲୁଚିଥିଲା, ମାତ୍ର ଈଶ୍ୱର ମଣିଷକୁ ଖୋଜିଥିଲେ। ଯୀଶୁ ଏପରି କହିଥିଲେ, ଈଶ୍ୱର ଆକର୍ଷଣ ନ କଲେ କେହି ମୋ ନିକଟକୁ ଆସିପାରେ ନାହିଁ। ପ୍ରଥମେ ଈଶ୍ୱରଙ୍କଠାରୁ ଆକର୍ଷିତ ହେବାକୁ ହିଁ ଅଛି। ତତ୍ପରେ ଏକ ଦର୍ଶନକୁ ଦେଖୁଥିବା ଯୋଗୁଁ ମୁଁ ଆପଣମାନଙ୍କୁ କିଛିଟା ବିଶେଷ ଧର୍ମ ବିଷୟକୁ ବ୍ୟାଖ୍ୟା କରିବାକୁ ଚାହେଁ। ଏଠାରେ ଉପସ୍ଥିତ ଥିବା କେତେକ ବ୍ୟକ୍ତି ହୋଇପାରେ ସ୍ୱପ୍ନ ଦେଖିଥିବେ, ଆମେମାନେ ଆପଣମାନଙ୍କର ହସ୍ତଗୁଡ଼ାକୁ ଦେଖିବା। ମୋହର ଧାରଣା, ଆପଣମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ବ୍ୟକ୍ତି ସେପରି ଦେଖିଛନ୍ତି। ଏହା ସତ୍ୟ ଯେ ଅଧିକାଂଶ ବ୍ୟକ୍ତି ଆଦୌ ସ୍ୱପ୍ନ ଦେଖନ୍ତି ନାହିଁ। ଆମେ ଯେପରି ଶିକ୍ଷିତ ହୋଇଅଛୁ, ତଦନୁସାରେ ତାହା ଆପଣମାନଙ୍କର ଅଚେତନା ବୋଧ ଶକ୍ତି ଅଟେ। ଆପଣମାନଙ୍କର ସଚେତକ ବୋଧ ଶକ୍ତି ଏଠାରେ ଅବସ୍ଥିତ, ଏହି ସ୍ଥାନରେ ଆପଣମାନଙ୍କର ଅଚେତନ ବୋଧ ଶକ୍ତି ରହିଛି। କାର୍ଯ୍ୟ କରିବାକୁ ପବିତ୍ର ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ଏହି ସଚେତନା ଶକ୍ତିର ବିଷୟକୁ ପରିଚିତ କରାଇବାକୁ ମୁଁ ଚେଷ୍ଟା କରୁଅଛି। ଏହି ସର୍ବପ୍ରଥମ ଚେତନା ଜ୍ଞାନଟି ଏଠାରେ ଉପସ୍ଥିତ ଥିବା କୌଣସି ବ୍ୟକ୍ତିଙ୍କୁ କିମ୍ବା ଏହି ସ୍ଥାନର ନିକଟବର୍ତ୍ତୀ ଯେକୌଣସି ବ୍ୟକ୍ତିଙ୍କୁ ମୁଁ ଏପରି ପଚାରି ପାରନ୍ତି, ଆପଣଙ୍କର ବିଶ୍ୱାସ କରନ୍ତି? ଆରେ ବା ମହାଶୟ, ହଁ, ଆପଣମାନେ ଏହିଠାରେ ତାହାକୁ ବିଶ୍ୱାସ କରନ୍ତି, ମାତ୍ର ଏହି ଅନ୍ୟ ସ୍ଥାନରେ ରହୁଥିବା ବ୍ୟକ୍ତିଙ୍କର ବିଷୟରେ କିପରି? ଯେଉଁ ବ୍ୟକ୍ତି ଜଣକ ଚାଳକଙ୍କ ପ୍ରକୋଷ୍ଠ ମଧ୍ୟରେ ଅବସ୍ଥିତ ଥାନ୍ତି ସେ ନୁହନ୍ତି, ମାତ୍ର ଏହି ଜଣକ ଜାହାଜକୁ ଚଳାନ୍ତି। ଇଞ୍ଜିନର ପ୍ରକୋଷ୍ଠ ମଧ୍ୟରେ ଉପସ୍ଥିତ ଥିବା ବ୍ୟକ୍ତି ଜଣକ ହିଁ ତାହା କରିଥାନ୍ତି। ସମୟ ସମୟରେ ଆପଣ ଶୋଇବାକୁ ଯେତେବେଳେ ଯାଆନ୍ତି, ଆପଣଙ୍କ ଅଚେତନର ପରିସରକୁ ଓହ୍ଲାଇ ଯାଆନ୍ତି, ପୁଣି ଆପଣ ସ୍ୱପ୍ନ ଦେଖନ୍ତି, ପୁଣି ଏହି ସ୍ଥାନରେ ଥିବା ଅବସ୍ଥାରେ ଆପଣ ଯାହା କିଛି କାର୍ଯ୍ୟ କରିଥିଲେ ତାହାରି ବିଷୟକୁ ସ୍ୱପ୍ନରେ ଦେଖନ୍ତି। ତତ୍ପରେ ଆପଣ ଜାଗିଲା ଉତ୍ତରେ ଦେଖିଥିବା ସ୍ୱପ୍ନକୁ ମନେ ପକାନ୍ତି। ଆପଣମାନେ ଉପସ୍ଥିତ ଥିବା ଜନତା ସ୍ୱପ୍ନ ଗୁଡ଼ାକୁ ଦେଖିଥିଲେ ବହୁ ବର୍ଷ ପୂର୍ବେ। ଆପଣମାନେ ସେଗୁଡ଼ାକୁ ସ୍ୱପ୍ନ ଦେଖିଥିଲେ, ଆପଣମାନେ ଅଦ୍ୟାବଧି ତାହାକୁ ସ୍ମରଣ ରଖିଥାନ୍ତି। ଭଲ କଥା, କୌଣସି ଅନ୍ୟ ସ୍ଥାନରେ ଆପଣଙ୍କ ଅଂଶର କିଛିଟା ବିଷୟ ଉପସ୍ଥିତ ଥିଲା, ତାହା ସତ୍ୟ କଥା ଅଟେ ନା? ଅନ୍ୟଥା ବହୁ ବର୍ଷ ପୂର୍ବେ ଦେଖିଥିବା ସ୍ୱପ୍ନକୁ ଆପଣମାନେ ଆଦୌ ମନେ ପକାଇ ନ ପାରନ୍ତେ, ଯାହା ସବୁ ଆପଣମାନେ ସେତେବେଳେ ଦେଖିଥିଲେ। କେହି ଜଣେ ବ୍ୟକ୍ତି ଯିଏକି ନିଶ୍ଚଳ ନିଦ୍ରାରେ ଶୟନ କରନ୍ତି, ତାଙ୍କର ଜାଗ୍ରତ ଚେତନାଟି ବହୁ ଦୂରରେ ରହିଥାଏ, ଏହା ତାଙ୍କ ନିକଟବର୍ତ୍ତୀ ଆଦୌ ହୁଏ ନାହିଁ। କିନ୍ତୁ ଜଣେ ଦର୍ଶକ ତାଙ୍କ ସୁପ୍ତ ଚେତନାଟି ସେପରି ଅବସ୍ଥାରେ ନଥାଏ, ନାହିଁ, ତାହା ସେହି କ୍ଷେତ୍ରରେ ଥାଏ, ତାହା ଏହି ସ୍ଥାନରେ ଅବସ୍ଥିତ ଥାଏ। ସେ ଆଦୌ ଶୋଇପଡ଼ନ୍ତି ନାହିଁ, ସେ ତାଙ୍କର ଚକ୍ଷୁକୁ ଉନ୍ମୁକ୍ତ କରି ରଖନ୍ତି, ଆଉ ସେ ତଥାପି ଦେଖନ୍ତି, କେବଳ ଦେଖନ୍ତି। ପୁଣି ତାହା ଏପରି, ପରମେଶ୍ୱର ସେ ବ୍ୟକ୍ତିଙ୍କୁ ଏପରି ସ୍ଥାନଟିଏ ଦିଅନ୍ତି ଯେଉଁ ସ୍ଥାନରେ ସେ ସ୍ୱପ୍ନ ନ ଦେଖି ସୁଖ ନିଦ୍ରାରେ ଶୋଇପାରନ୍ତି। ସ୍ୱପ୍ନ ଗୁଡ଼ାକୁ ଦେଖିବାକୁ ଈଶ୍ୱର ମନୁଷ୍ୟକୁ ପନ୍ଥାଟିଏ ପ୍ରଦାନ କରିଥିଲେ। ମୋତେ ସ୍ୱପ୍ନଟିଏ ଦେଖିବାକୁ ଦିଅନ୍ତୁ, ମୁଁ ସେପରି କହିପାରନ୍ତି, ମୋତେ ତାହା ଆପଣ କରି ନ ପାରନ୍ତି। ଆଚ୍ଛା, ତେବେ ଈଶ୍ୱର ମଣ୍ଡଳୀ ମଧ୍ୟରେ କେତେକଙ୍କୁ ପ୍ରେରିତ, ଅନ୍ୟ କାହାରିକୁ ଭାବବାଦୀ, ପୁଣି ସୁସ୍ଥତା ପ୍ରଦାନକାରୀ ବରଦାନ ଗୁଡ଼ିକରେ ଭରପୁର କରନ୍ତି, ତା ପ୍ରକୃତ ବିଷୟ ନା? ଏହିସବୁ ମଣ୍ଡଳୀର ସିଦ୍ଧତା ପ୍ରାପ୍ତି ନିମନ୍ତେ ଦତ୍ତ ହୋଇଥାଏ। ପାଉଲ କହିଥିଲେ, କେହି ଜଣେ ଯଦି ଆସେ, ତୁମମାନେ ସମସ୍ତେ ଯଦି ପରଭାଷାରେ କଥା କୁହ, ପୁଣି କେହି ଜଣେ ଅପାଠୁଆ ବ୍ୟକ୍ତି ଯଦି ପଶି ଆସେ, ସେ କଣ ତୁମମାନଙ୍କୁ ପାଗଳ ବୋଲି କହିବ ନାହିଁ?
But if one prophesies and reveals the secrets of the heart, won't they fall down and say, "Truly, God is with you"?
ମାତ୍ର କେହି ଜଣେ ବ୍ୟକ୍ତି ଯଦି ଭାବବାଣୀ କହନ୍ତି, ପୁଣି ହୃଦୟର ଗଭୀର ବିଷୟ ଗୁଡାକ ପ୍ରଘଟ କରନ୍ତି, ତେବେ ସେମାନେ ମୁହଁ ମାରି ପଡ଼ିଯାଇ ଈଶ୍ୱର ଯେ ପ୍ରକୃତରେ ତୁମମାନ ମଧ୍ୟରେ ଅଛନ୍ତି ସେପରି କହିବେ ନାହିଁ କି? ତାହା କଣ ସତ୍ୟ କଥା ନୁହେଁ? ତାହା କଣ ସୁସମାଚାର ନୁହେଁ କି? ତାହା କଣ ସୁସମାଚାର ନୁହେଁ କି? ତାହା କଣ ଗତକାଳର ଯୀଶୁଖ୍ରୀଷ୍ଟଙ୍କ ପରିଚୟ ଦିଏ ନାହିଁ କି? ସେ କଣ ଆଜିର ଖ୍ରୀଷ୍ଟ ନୁହନ୍ତି କି? ପରଭାଷାରେ କହିବା ଦ୍ୱାରା ଆପଣମାନେ ତାଙ୍କୁ ବିଶ୍ୱାସ କରିପାରନ୍ତି, ପବିତ୍ର ଆତ୍ମାଙ୍କ ଦ୍ୱାରା ଆପଣମାନେ ବିଶ୍ୱାସ କରିପାରନ୍ତି। ମାତ୍ର ସେ ଯେ ସେହି ସମାନ ପ୍ରଭୁ ଯୀଶୁଖ୍ରୀଷ୍ଟ ଅଟନ୍ତି, ସେପରି ସମ୍ପୂର୍ଣ୍ଣତାର ସହିତ ମୁଁ ତାଙ୍କୁ ବିଶ୍ୱାସ କରେ। ସେ ମୃତ ନୁହନ୍ତି, ସେ ମୃତ୍ୟୁରୁ ଉତ୍ଥିତ ହୋଇଥିଲେ, ଆଉ ଆଜି ରାତିରେ ଏହି ମଞ୍ଚରେ ସେ ବର୍ତ୍ତମାନ ଉପସ୍ଥିତ ଅଛନ୍ତି। ତେଣୁ ସେ ଆଶୀର୍ବାଦ ପୁଣି ସାହାଯ୍ୟ କରିପାରନ୍ତି। ଏହି ଅଞ୍ଚଳକୁ ମୁଁ ଏଥିପୂର୍ବେ କଦାପି ଆସିନାହିଁ। ତେଣୁ ଯେତେ ଅଧିକ ରୂପେ ମୋତେ ଜଣା, ଏଠାରେ ସେପରି କେହି ଜୀବିତ ପ୍ରାଣୀ ନାହାନ୍ତି ଯାହାଙ୍କୁ ମୁଁ ଏଥିପୂର୍ବେ କଦାପି ଚିହ୍ନିଥିଲି ବା କଦାପି ଦେଖିଥିଲି। ମଞ୍ଚ ଉପରେ ଉପସ୍ଥିତ ଥିବା ଅଳ୍ପ ସଂଖ୍ୟା ବ୍ୟକ୍ତି କେବଳ ପରିଚିତ ଅଟନ୍ତି, ଆଉ ଭାଇ ବୋଝ ମୁଁ ତାଙ୍କୁ ମନେ ପକାଏ। ତାଙ୍କର ଠିକ ପାଖରେ ବସିଥିବା ସଜ୍ଜନ ବ୍ୟକ୍ତିଙ୍କୁ ମୁଁ ଚିହ୍ନେ, ତାଙ୍କ ନାମକୁ ମୁଁ ଏତେବେଳେ ମନେ ପକାଇ ପାରୁନାହିଁ। ତତ୍ପରେ ମୁଁ ଭାଇ ଲିଣ୍ଡସେଙ୍କୁ ଚିହ୍ନେ। ଏହି ଭବନ ମଧ୍ୟ ବସିଥିବା କେବଳ ତିନି ଚାରିଜଣ ସେବକଙ୍କୁ ସମ୍ଭବତଃ ମୁଁ ଚିହ୍ନେ, ଯେଉଁମାନଙ୍କୁ ମୁଁ ଭଲ ଭାବେ ଜାଣେ। ତଥାପି ଈଶ୍ୱର ଆପଣମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣଙ୍କୁ ଚିହ୍ନନ୍ତି, ତାହା ସତ୍ୟ କଥା ଅଟେ ନା? ସେ ଆପଣମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣଙ୍କୁ ଚିହ୍ନନ୍ତି। ପୁଣି ଏଠାରେ ଠିଆ ହୋଇଥିବା ନାରୀଟି, ମୋର ଅବଗତ ଅନୁସାରେ ଆପଣ ପୂର୍ବ ଜୀବନ କାଳରେ ମୁଁ ଯେ ତାଙ୍କୁ ଆଦୌ ଦେଖିନାହିଁ, ସେ କଥାକୁ ସ୍ୱର୍ଗବାସୀ ପରମେଶ୍ୱର ଜାଣନ୍ତି। ହେ ଭଉଣୀ, ଆମମାନେ ପରସ୍ପର ସହିତ ଅପରିଚିତ ଅଟୁ ନା? ଆମମାନେ ସମ୍ପୂର୍ଣ୍ଣ ରୂପେ ପରସ୍ପରର ଅପରିଚିତ, ତଥାପି ଈଶ୍ୱର ତୁମକୁ ଚିହ୍ନନ୍ତି। ଏହା ସତ୍ତ୍ୱେ ସେ ତାଙ୍କୁ ଜାଣନ୍ତି। ସୁତରାଂ ଯୀଶୁ ଯଦି କାଲି, ଆଜି ଆଉ ଚିରଦିନ ସମାନ ଅଟନ୍ତି, ତେବେ ଆସନ୍ତୁ ପରିସ୍ଥିତିକୁ ଏତେବେଳେ ପରିବର୍ତ୍ତନ କରି ପକାଇବା। ସେ ଗତକାଲି କିପରି ଥିଲେ, ଜଣେ ନାରୀଙ୍କ ବିଷୟରେ କିଛି ବୁଝିବା ନିମନ୍ତେ ସେ ଯେତେବେଳେ ତତ୍ପର ହେଉଥିଲେ, ସେ କହିଥିଲେ ମୋତେ ପିଇବାକୁ ଦିଅ। ସେ କହିଥିଲା, ସମରୀୟମାନଙ୍କ ସହିତ ଜିହୁଦୀମାନେ ଯେତେବେଳେ କୌଣସି ବ୍ୟବହାର ନାହିଁ, ସେତେବେଳେ ଏହାକୁ ସମ୍ପନ୍ନ କରିବା କୌଣସି ନୀତିଗତ ବିଷୟ ଆଦୌ ନାହିଁ। ତଥାପି କିଛି ସମୟ ପାଇଁ ଯୀଶୁ ତାଙ୍କ ସହିତ କଥାବାର୍ତ୍ତା କରିଥିଲେ, ପୁଣି ତାଙ୍କଠାରେ ସମସ୍ୟା ଯେ କେଉଁ ସ୍ଥାନରେ ଅଛି ତାହା ବିଷୟରେ ଅବଗତ ହୋଇଥିଲେ। ଏହା ସତ୍ୟ କଥା ଅଟେ ନା? ତେବେ ବର୍ତ୍ତମାନ ଯୀଶୁ ମୃତ୍ୟୁରୁ ଜୀବିତ ହୋଇଛନ୍ତି, ପୁଣି ଆମମାନଙ୍କ ଅନ୍ତରରେ ଏତେବେଳେ ବାସ କରୁଛନ୍ତି। ଅଳ୍ପ ସମୟ ଉତ୍ତାରେ ଜଗତ ମୋତେ ଆଉ ଦେଖିବ ନାହିଁ, ତଥାପି ତୁମମାନେ ମୋତେ ଦେଖିବ, ଯେହେତୁ ମୁଁ ଏହା ବ୍ୟକ୍ତିଗତ ସର୍ବନାମ ଅଟେ। ମୁଁ ତୁମମାନଙ୍କ ସହିତ ରହିବି, ଏପରିକି ଜଗତର ଶେଷ ପର୍ଯ୍ୟନ୍ତ ତୁମମାନଙ୍କଠାରେ ରହିବି। ଆଉ ସୁସମାଚାର ସତ୍ୟତା ତାହା ହିଁ ଅଟେ। ହୋଇପାରେ ସେ ପ୍ରକାର ଭାବକୁ ପୋଷଣ କରି ଆପଣମାନେ ଏହାକୁ ପାଠ କରି ଥାଇ ନ ପାରନ୍ତି, କିମ୍ବା ସେପରି ଧରଣର ସହିତ ପାଠ କରି ଥାଇ ନ ପାରନ୍ତି, ତଥାପି ବାଇବଲରେ ସେପରି ଧରଣର ହୋଇ ଏହା ଲିଖିତ ହୋଇଅଛି। ଏପରି ମଧ୍ୟ ହୋଇଥାଇ ପାରେ ଯେ ଆପଣମାନଙ୍କର ଈଶ୍ୱର ତତ୍ତ୍ୱ ଜ୍ଞାନଟି କୌଣସି ସ୍ଥାନରେ ଏହାକୁ ଅତିକ୍ରମ କରି ଆସିଛି, ତଥାପି ବାଇବଲରେ ଏହିପରି ଭାବରେ ଲିଖିତ ଅଛି, ଅର୍ଥାତ୍ ମୁଁ ତୁମମାନଙ୍କ ସହିତ ଥିବି, ଏପରିକି ଜଗତ ଶେଷ ପର୍ଯ୍ୟନ୍ତ ତୁମମାନଙ୍କ ସହିତ ଅଛି। ପୁଣି କୌଣସି ବିଶେଷ ପ୍ରକାର ବିଷୟ ଅପେକ୍ଷାରେ ଅଛି ତାହା ଆପଣଙ୍କୁ ଜଣା, ତାହା ହିଁ ସତ୍ୟ କଥା। ସେହି ଜଣକ ଈଶ୍ୱରଙ୍କ ଦୂତ ଅଟନ୍ତି, ତାହା ସତ୍ୟ କଥା। ମୁଁ ହୋଇପାରିଲା ନାୟ ଅତିଶୟ ଅସହାୟ ଅଟେ, ଆପଣମାନଙ୍କ ମଧ୍ୟରୁ ଯେକୌଣସି ବ୍ୟକ୍ତିଙ୍କ ପରି ମୁଁ ଅସହାୟ ଅଟେ। ପୁଣି ଏହି ସ୍ଥାନରେ ଉପସ୍ଥିତ ଥିବା ସମାଲୋଚକଗଣଙ୍କ ସହିତ ସମ୍ଭବତଃ ମୁଁ ଏଠାରେ ଉପସ୍ଥିତ ଅଛି। ଆପଣମାନଙ୍କ ମଧ୍ୟରୁ କେତେ ଜଣ ବ୍ୟକ୍ତି ତାଙ୍କର ଆଲୋକଚିତ୍ରକୁ ଦେଖିଛନ୍ତି? ମୋର ଉପାସନା ଗୁଡ଼ାକ ବିଷୟରେ ଅବଗତ ଥିଲେ, ପୁଣି ବୈଜ୍ଞାନିକ ପଦ୍ଧତିରେ ଯେଉଁ ସ୍ଥାନରେ ତାଙ୍କର ଆଲୋକଚିତ୍ରଟିକୁ ଉଠାଯାଇଥିଲା ତାହାକୁ ଦେଖିଥିଲେ। ସେହି ପ୍ରଖ୍ୟାତ ଆଲୋକଟି ଯାହାକି ଭିତରକୁ ପ୍ରବେଶ କରିଥିଲା, ଯାହାକୁ ଆପଣମାନେ ଦେଖିପାରିଥାନ୍ତେ। ହଁ, ଆପଣମାନଙ୍କ ମଧ୍ୟରୁ ଅନେକ ସେପରି ଅଟନ୍ତି। ହଁ, ଏହାର ହଜାର ହଜାର ସଂଖ୍ୟା କପି ବିକ୍ରି ହୋଇ ସାରିଛି, ପୁଣି ସେପରି ଅନ୍ୟାନ୍ୟ ବିଷୟ ମଧ୍ୟ। ହୋଷ୍ଟନ୍ ଟେକ୍ସାସର ଡଗ୍ଲସ୍ ଷ୍ଟୁଡିଓ ତାହାକୁ ରଖିଛି ଯାହାକି ଆମେରିକାର ସବୁଠାରୁ ଜଣାଶୁଣା ପରୀକ୍ଷଣ କେନ୍ଦ୍ରମାନ ମଧ୍ୟରୁ ଅନ୍ୟତମ ଗବେଷଣା କେନ୍ଦ୍ରର ପରୀକ୍ଷକ ଜର୍ଜ ଜେ ଲେସି ଉଠାଇଥିଲେ ପୁଣି ତାହାକୁ ପରୀକ୍ଷକ ଦେଖିଥିଲେ ତାହାକୁ ବୁଝିବା ପାଇଁ ଯେ ଏହା ଦୋହରା ଭାବେ ପରିଷ୍କାର କରାଯାଇଅଛି ବା ଅନ୍ୟ କିଛି ପୁଣି ଯୀଶୁଖ୍ରୀଷ୍ଟ ସ୍ୱୟଂକୁ କାଲି ଆଜି ପୁଣି ଚିରଦିନ ସମାନ ଥିବାର ସତ୍ୟତାକୁ ତଦ୍ୱାରା ପ୍ରଘଟ କରିଥିଲେ ପୁଣି ପ୍ରକୃତରେ ଅବଶ୍ୟ ନିଶ୍ଚିତ ରୂପେ ମୁଁ ତାଙ୍କ ପାଇଁ ଅପେକ୍ଷା କରେ ଆଜି ରାତିରେ ସେ ମୋତେ ସାହାଯ୍ୟ କରିବେ କି ନାହିଁ ତାହା ମୁଁ ଜାଣେ ନାହିଁ ତେଣୁ ଗର୍ବିତ ହୋଇ କୌଣସି ବାକ୍ୟ ମୁଁ ଯଦି କହିଥାଏ ପୁଣି ଯେକୌଣସି ଅନ୍ୟ ବିଷୟ ଯାହା ମୁଁ କହିଥିଲି ତାହା ଯଦି ଅସତ୍ୟ ହୋଇଥାଏ ତେବେ ପରମେଶ୍ୱର ସେଥିପାଇଁ ମୋତେ କ୍ଷମା କରି ଦିଅନ୍ତୁ ଏହାକୁ ସେପରି କରିବା ପାଇଁ ମୁଁ ଅର୍ଥ କରି ପ୍ରକାଶ କରିନଥିଲି ମୁଁ ତ କେବଳ ହୃଦୟର ନମ୍ରତା ସହିତ ଯୀଶୁଖ୍ରୀଷ୍ଟ ଯିଏକି ମୋତେ ଏତେବେଳେ ଶ୍ରବଣ କରୁଛନ୍ତି ତାହାଙ୍କୁ ପ୍ରତିନିଧିତ୍ୱ କରିବା ଉଦ୍ଦେଶ୍ୟରେ ମୁଁ ସେପରି ଅର୍ଥ ପ୍ରକାଶ କରି କହିଥାଏ ଆଉ ତାଙ୍କର ଅନୁକମ୍ପା ଆଜି ରାତିରେ ଏହି ସ୍ଥାନରେ ପ୍ରକାଶିତ ହେଉ ଏହିସବୁ ବିଷୟକୁ ମୁଁ କହିସାରିଥିବାରୁ ପୁଣି ମୁଁ ତାଙ୍କ ବଚନ ମଧ୍ୟରେ ସୁସ୍ଥିର ଥିବାରୁ ସେ ଆସନ୍ତୁ ପୁଣି ଆମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ ଏହା ହିଁ ମୋର ପ୍ରାର୍ଥନା ପୁଣି ଆର୍ଗାନ୍ ବାଦ୍ୟକାରିଣୀ ଏଠାରେ ଉପସ୍ଥିତ ଅଛନ୍ତି କି ତେବେ ସେ ଧୀମା ଶବ୍ଦରେ ଆସ୍ତେ ଆସ୍ତେ ଅତି ମନ୍ଥର ଗତିରେ କେବଳ ବିଶ୍ୱାସ କର ସେଇ ଗୀତଟିକୁ ବଜାଇବେ କି ପୁଣି ସମସ୍ତେ ପ୍ରାର୍ଥନା ଭାବନା ସହିତ ଦୟାପୂର୍ବକ ପ୍ରାର୍ଥନା ରହନ୍ତୁ ଯଦି ଆପଣମାନେ ସେପରି କରିପାରିବେ ଆପଣମାନଙ୍କୁ ନ କୁହାଯିବା ପର୍ଯ୍ୟନ୍ତ ଆପଣମାନେ ମସ୍ତକ ଅବନତ କରିବେ ନାହିଁ ତେଣୁ ପ୍ରାର୍ଥନା ଧାଡ଼ିରେ ଆପଣମାନେ ଯେଉଁମାନେ ଆସୁଅଛନ୍ତି କିପରି ହୁଅନ୍ତା ଯେ ଆପଣମାନେ ଯଦି ଭର୍ସନା କରନ୍ତେ ଆପଣ ନିଶ୍ଚିତ ରୂପେ ଯଦି ଏହା ତାହା ଅଟେ ତାହା ସତ୍ୟ କଥା ହିଁ ହେବ ତାହା ଯଦି ସେପରି ହେବ ତେବେ ଏହାକୁ ସହିବା ନିମନ୍ତେ ଆପଣମାନେ ନିଶ୍ଚିତ ରୂପେ ସକ୍ଷମ ହେବେ ସଭାସ୍ଥଳୀର ଯେକୌଣସି ସ୍ଥାନରେ ତାହା ଯେ ମୋ ଆଡୁ ନୁହେଁ ସେ କଥା ଆପଣମାନେ ନିଶ୍ଚିତ ରୂପେ ଜାଣନ୍ତୁ ଯଦି ସେ ପ୍ରକାର କଥାକୁ ସେ କହନ୍ତି ତେବେ ସେ ଜଣଙ୍କ ଈଶ୍ୱର ହିଁ ଅଟନ୍ତି ସୁତରାଂ ଫେରି ଯାଆନ୍ତୁ ପୁଣି ଆପଣଙ୍କୁ ସୁଧାରି ପକାନ୍ତୁ ତତ୍ପରେ ସର୍ବପ୍ରଥମ କାର୍ଯ୍ୟଟି ଯାହାକୁ ଆପଣମାନେ କରିପାରନ୍ତି ଆପଣମାନେ ସୁସ୍ଥତାକୁ ଲାଭ କରିବା ପୂର୍ବେ ଆପଣମାନେ ଆରୋଗ୍ୟତାକୁ ଲାଭ କରିପାରିବା ପୂର୍ବେ ତାହାର କାରଣଟା ଯେ କ'ଣ ଥିଲା ସେ କଥାକୁ ଆପଣମାନଙ୍କୁ ସନ୍ଧାନ କରି ବୁଝିବାକୁ ଅଛି ଜଣେ ରୋଗୀ ଦୁଃଖୀ ହୋଇ ଜଣେ ଚିକିତ୍ସକ ନିକଟକୁ ଯଦି ଯାଆନ୍ତି ଯଦି ଆପଣମାନେ ଯାଇଥାନ୍ତି ପୁଣି ସେ ଆପଣଙ୍କୁ ଆସ୍ପ୍ରିନ୍ର ବଟିକାଟିଏ ଦିଅନ୍ତି ତେବେ ସେ ଜଣେ ନିପୁଣ ଚିକିତ୍ସକ ଆଦୌ ନୁହନ୍ତି ଯଦି ସେ ଜଣେ ନିପୁଣ ଚିକିତ୍ସକ ହୋଇଥାନ୍ତି ତେବେ ରୋଗକୁ ବୁଝିବା ପର୍ଯ୍ୟନ୍ତ ସେ ପ୍ରଥମେ ତାହାକୁ ନିରୂପଣ କରି ଦେଖିବେ ପୁଣି ସେହି ସ୍ଥାନରୁ ସେ ପ୍ରତିକାର ବ୍ୟବସ୍ଥାକୁ ଆରମ୍ଭ କରିବେ ସେହି ସମାନ ଧରଣର କାର୍ଯ୍ୟଟିକୁ ଆମମାନଙ୍କୁ ନିହାତି ପକ୍ଷେ ଏଠାରେ କରିବାକୁ ଅଛି ଏକ ମନ୍ଦ ଆତ୍ମା ଯଦି ଏକ ଅନୁତାପ ବିହୀନ ପାପ ଯଦି ତହିଁରେ ଥାଏ କିମ୍ବା ଅନ୍ୟ କିଛି ବିଷୟ ଯଦି ଥାଏ କିମ୍ବା ପରମେଶ୍ୱରଙ୍କ ଇଚ୍ଛା ବିହୀନ କୌଣସି ବିଷୟ ଯଦି ଥାଏ ତେବେ ସମ୍ପୂର୍ଣ୍ଣ ରାତ୍ରିଟି ଆପଣମାନେ ତାହାକୁ ବଳିଦାନ କରି ପକାନ୍ତୁ କାନ୍ଦନ୍ତୁ ଚିତ୍କାର କରନ୍ତୁ ପୁଣି ଆପଣମାନେ ଇଚ୍ଛା କଲା ଭଳି ଅନ୍ୟ ସବୁ ଉଦ୍ୟମ କରିପାରନ୍ତି ଯେପରିକି ଶୈତାନ ଯେପରି ଶୈତାନ ସେଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଏ ତାହା ହିଁ ଯଥାର୍ଥ ବିଷୟ ସେପରି ଅଧିକାର ତାହାର ଅଛି କିନ୍ତୁ ତାହା ହିଁ ଯାହାକି ଆପଣମାନଙ୍କୁ ନିରୀକ୍ଷଣ କରି ଦେଖିବାକୁ ଅଛି କୌଣସି ବିଶେଷ ଧରଣର ଉଦ୍ଦେଶ୍ୟ ପାଇଁ ପରମେଶ୍ୱରଙ୍କ କେହି ଜଣେ ବ୍ୟକ୍ତିଙ୍କ ମଧ୍ୟରେ କିଛିଟା ବିଶେଷ ଧରଣର କାର୍ଯ୍ୟକୁ ସ୍ଥାପନ କରିଥିଲେ ତତ୍ପରେ ଆପଣ ଚାଲି ଆସନ୍ତି ପୁଣି ତାହାକୁ ଅପସାରି ନିଅନ୍ତି ପୁଣି ମଶାଙ୍କ ପରି ଆପଣ ସମସ୍ୟାରେ ପଡ଼ିଯାଆନ୍ତି ତାହା ସତ୍ୟ କଥା ପବିତ୍ର ଆତ୍ମା ସେହି ସ୍ଥାନରେ ଉପସ୍ଥିତ ଅଛନ୍ତି ଈଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ନାମରେ ପରମେଶ୍ୱର ମହିମା ନିମନ୍ତେ ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ଜଣଙ୍କୁ ମୁଁ ନିଜର ଅଧିକାର ମଧ୍ୟକୁ ସଞ୍ଚାଳିତ କରି ଆଣେ ହେ ଭଉଣୀ କ୍ଷଣଭର ପାଇଁ ମୁଁ ଆପଣଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହେଁ ଅବଶ୍ୟ କିଛି ବିଶେଷ ଧରଣର ଅବସ୍ଥାରେ କାର୍ଯ୍ୟକାରୀ ହେଉଛି ସେ ବିଷୟରେ ଆପଣ ସଚେତନ ଅଟନ୍ତି ଦେଖନ୍ତୁ ହଁ ଦେଖନ୍ତୁ ଏହା ଠିକ ଏହି ସମୟ ଘଟିଥିଲା ପୁଣି ତାହା ଯଦି ସତ୍ୟ କଥା ଅଟେ ଜନତାଙ୍କୁ ତାହା ଦେଖିବାକୁ ଦିଅନ୍ତୁ ନିଜର ହାତକୁ ଉର୍ଦ୍ଧକୁ ଉଠାଇ ଦେଖାନ୍ତୁ ତାହା ସତ୍ୟ କଥା ବୁଝନ୍ତି କି ଏହା ତ ତାହା ହିଁ ଅଟେ ଏହା ତାହାଙ୍କର ଉପସ୍ଥିତି ଥିଲା ଏହା ହିଁ ସତ୍ୟ କଥା ବୁଝନ୍ତି ତ ମୁଁ ଆପଣଙ୍କ ପାଇଁ ଜଣେ ଅପରିଚିତ ବ୍ୟକ୍ତି ପୂର୍ବେ ମୁଁ ଆପଣଙ୍କୁ ଆଦୌ ଦେଖିନାହିଁ ତେଣୁ ଯେଉଁ ପବିତ୍ର ଆତ୍ମା ବିଷୟରେ ମୁଁ କହିସାରିଛି ଯେଉଁ ପ୍ରଭୁ ଯୀଶୁଖ୍ରୀଷ୍ଟ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି ଏପରି ମୁଁ କହିସାରିଛି ଯଦି ତାଙ୍କ ବିଷୟରେ ଉପସ୍ଥିତ ଜନତାକୁ ମୁଁ ସତ୍ୟ ରୂପେ ଯଦି ସାକ୍ଷ୍ୟ ଦେଇଥାଏ ପୁଣି ଏହାକୁ ସତ୍ୟ କଥା କହି ଯଦି ଘୋଷଣା କରିଥାଏ ସେ ଯେ ସମାନ ଅଟନ୍ତି ସେପରି ପରିଚିତ କରାଇଥାଏ ତେବେ କିଛି ବିଶେଷ ପ୍ରକାରର ବିଷୟକୁ ସେ ଯେ ପ୍ରଘଟ କରିବେ ତାହାଙ୍କୁ ବିଶ୍ୱାସ କରିବାକୁ ସେ ଆପଣଙ୍କଠାରେ ତାହାକୁ ପ୍ରକାଶ କରିବାରେ ସାହାଯ୍ୟ କରିବେ ଆପଣମାନେ ଏହି ସ୍ଥାନ ଯଦି ଉପସ୍ଥିତ ଆପଣମାନଙ୍କ ଯେ କଣ ଆବଶ୍ୟକ ସେ କଥାକୁ ମୁଁ ଆଦୌ ଜାଣେ ନାହିଁ ତାହା ସେପରି ଅଟେ କି ମାତ୍ର ସେ ତାହା ଜାଣନ୍ତି ପୁଣି ପରମେଶ୍ୱର ତାହାକୁ ଯଦି ଆଜ୍ଞା ପ୍ରଦାନ କରିବେ ତେବେ ଆପଣ ନିଜର ସୁସ୍ଥତାକୁ ସ୍ୱୀକାର କରିବେ କି ପୁଣି ଅଥବା ତାହା ଯାହା କିଛି ବିଷୟ ହୋଇଥାଏ ନା କାହିଁକି ଅର୍ଥ ବ୍ୟବସ୍ଥା କିମ୍ବା ତାହା ଅନ୍ୟ ଯେକୌଣସି ବିଷୟ ହୋଇଥାଉ ନା କାହିଁକି ଯାହାର ଆକାଂକ୍ଷାକୁ ଆପଣ ପୋଷଣ କରି ତାଙ୍କୁ ଅନ୍ୱେଷଣ କରୁଥିବା ଦ୍ୱାରା ଆପଣମାନେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି କିମ୍ବା ଯାତନା କରିବା ପାଇଁ ମନସ୍ଥ କରିଥାନ୍ତି କିମ୍ବା ଘରର ସମସ୍ୟା ଗୁଡାକ ଅଥବା ଅନ୍ୟ ଯାହାକି ସମସ୍ୟା ଥାଏ ନା କାହିଁକି ଯାହା କିଛି ବିଷୟ ଅଟେ ନା କାହିଁକି ସେ ସବୁକୁ ସେ ଜାଣିବେ ପୁଣି ମୋତେ ସେ ସବୁ ଜଣାଇଦେବାକୁ ସକ୍ଷମ ହେବେ ତା ସତ୍ୟ କଥା ଅଟେ ନା ଆଉ ତାହା ତାଙ୍କୁ ସମାନ ଈଶ୍ୱର ବୋଲି ପ୍ରମାଣିତ କରିବ ଯେପରି କୂପ ନିକଟସ୍ଥ ନାରୀଙ୍କ ସହିତ ଆଳାପ କରୁଥିବା ସମୟରେ ସେ କରିଥିଲେ ସେ ଯେପରି କଥାବାର୍ତ୍ତା କରିଥିଲେ ମୁଁ ଯେତେବେଳେ ଠିକ୍ ସେହିପରି ଭାବରେ କେବଳ କଥାବାର୍ତ୍ତା କରୁଛି ଆପଣଙ୍କ ଆତ୍ମା ସହିତ ସମ୍ପର୍କ ସ୍ଥାପନ କରିବାକୁ ସେପରି କରୁଛି ମୋ ଠାରୁ ଆପଣଙ୍କୁ ଅପସରି ଯାଉଥିବା ଦୃଶ୍ୟକୁ ମୁଁ ଦର୍ଶନ କରୁଛି ଆପଣ ଅଟନ୍ତି ହଁ ଆପଣ ଆପଣ ଲାଭ କରିଥିଲେ କୌଣସି ଏକ ବିଶେଷ ଧରଣର ବଡ଼ କ୍ଷତ ଦାଗକୁ ମୁଁ ଦେଖୁଛି ତାହା ଦୁର୍ଘଟଣା ଜନିତ ଏକ କ୍ଷତ ଦାଗ ଅଟେ ହଁ ହଁ ସେପରି ଅଟେ
And you, it was a car wreck.
분이 아빠나 다 모터 자네 전이 또 두려워나.
And you were thrown in the air like that.
허, 분이 세이 뿌려 버스타래 아빠나 순날에 우출이 우출이 버리틀래.
And a strange hitting someone in your neck is called a cancer that come into your neck.
분이 아빠나가 걸어라 고노시 스타나래 다해가 그루 떠라 잡아 버까이틀라. 분이 다 아빠나가 걸어래 걸거터로 걸어 배디고 악감을 걸어가라 까는 허이틀라.
And your son started to teach in the scripture.
분이 아빠나 धर्मशास्त्र कौनसेगा अध्यायर शिक्षालाप करी थेले.
And you believe that Jesus Christ makes you well?
I do.
수터랑 예수 그리스도 제 아빠랑 그 수스터 걸들에 제가 다가 아빠나 믿사스 그런디기.
Father God, in the name of thy Son Jesus Christ, on the authority of God's word by dying woman, I ask this evil thing to leave her.
비타 이스로 아빠랑 그 부트라 예수님 그 나머에 परमेश्वरों को वाक्य रो क्षमता सहित जड़े मृत्यु योग्य नारी को पाखरे उपस्थित थाई एही मंद आत्मा को तांको ठाय दूरे जवा को जाचना करे
Satan, you are exposed. So come out of the woman as the church of the living God calls for you to leave in the name of Jesus Christ. Amen.
레 사이탄 तू प्रकाशित होई सारिछु पुनि येशु ख्रीष्टक नामरे जीवित ईश्वरन को मंडली तबेले तोते छाड़ी पढ़ाई जवाब को आदेश दिए सेते तू ताठर बाहरी जा आमेन पुनी हे भोनी केवल क्षण भर पई आपन को किछि कहया को चाहे अवश्य तहा जे आपन ठर दूरे जाई छि से कथा को आपन बुझंती मु सेई पर हवरे स्थिर होई रहिबी लाब्रे आपण गळा को देखंतु पुनी ईश्वरक महिमा करंतु ता तांक मधुर आरोग्य लाभ करि सारिछि आपण स्थान को एतबेले फेरी जांतु पुनी धन्यवाद रहंतु तत्प आनंदित ओ उत्फुल्लित थांतु ईश्वर आपणंकु बहुळ भाव आशीर्वाद करंतु ताकटारे आपण सबबेळे कृतज्ञ होई रहंतु पुणी आनंदर सहित उत्फुल्ल होई फेरी जांतु आउ जीशु ख्रीष्टंक ठारे केवळ विश्वास रखंतु तांकु आपणार करि पकांतु पुणी एही विषय गुडाक उपरे जेतेबेळे विचार करंती जीशु ख्रीष्ट निजर चिंताधारा मध्ये ठीक एही स्थान रे केंद्रीभूत करि रखंतु एही सब विषय उपरे सेमाने जेतेबेळे विचार विमर्श करूथले सेमाने समस्ते समभावपन्न एवं एकमना थिले
Remember Jesus the same yesterday, today and forever. He is the same today.
मने रखंतु जीशु ख्रीष्ट काली आदि ओ चिरदिन समान अटंती से आदि मध्ये अपरिवर्तित
अटंती Watch this way audience and believe with all your heart and give me your undivided attention
एते बेले विश्वास रखंतु ए आडा को अनंतु आहे मंडली ए आडा को लक्ष्य करि रहंतु पुनि अपना सर्वांतकरण रे विश्वास करंतु पुनि मोहडे निजर स्थिर चित्त को प्रदान करंतु प्रार्थना रे लागि रहंतु ईश्वर ठारे विश्वास लगाय रखंतु पुनि एहि जनक जे से नारी अटंती एपरि मु विश्वास करे से रोगीटी ए अटंती कि भल कथा भौणी एहि स्थान रो निकट को चलि आसंतु
It's your conscience
of. अवश्य ता आपनकु आ कोनसी प्रकारे पीड़ाग्रस्त करबे नाही ता अटे बुझंतु ता तांकर उपस्थिति ही केवल अटे ता आपनक चेतना ज्ञान अवस्था
I'm your brother
पुनी मु हां उपस्थित मंडली मु आपनकर मु आपन मानकर जने भाई
आ this is not psychology. I felt that coming from the audience.
हाँ, यहाँ तो मनोविज्ञान नहीं है। ताहा जे मंडली मुद्रा आसीथला से परि मु अनुभव कली
It isn't. It's Almighty God.
मात्र एहा से परि आदौ नुहे ताहा तो सर्वशक्तिमान ईश्वर अटंती बुझंती तो बुझुछंती तो एहा तो मनोविज्ञान विषय आदौ नुहे तेणु से परि आदौ चिंता करंतु
नहीं
जीशु ख्रीष्टंक सभापति हेबार विषय को केवल चिंता करंतु समभावन विषय को लक्ष्य करंतु वर्तमान हे भौणी किछि समय पाए मु आपन सहित केवल कथावार्ता करे को चाहे मु धारणा करे जे आम माने परस्पर अपरिचित मात्र जीशु ख्रीष्ट आम मान मध्यरु उभय को चिन्हंती
This is our first time meeting on earth.
ଏହି ପୃଥିବୀ ପୃଷ୍ଠରେ ଏହା ଆମ୍ଭମାନଙ୍କର ସର୍ବପ୍ରଥମ ସାକ୍ଷାତ
But he knows you and he's fed you all your life.
ତଥାପି ସେ ଆପଣଙ୍କୁ ଚିହ୍ନନ୍ତି ପୁଣି ଆପଣଙ୍କର ସମସ୍ତ ଜୀବନ ସେ ଆପଣଙ୍କ ତତ୍ତ୍ୱ ନେଇଥିଲେ
And he knows me.
ଆଉ ସେ ମୋତେ ମଧ୍ୟ ଚିହ୍ନନ୍ତି
And I am your brother. And by his grace, by divine gift, That I had nothing to do with it coming.
पुनी मुझे दे अपनों का भाई आउ तांकरी अनुग्रह दरा एको अलग किको बर्दान सहित रही ची आगत है उत्तर विषय सहित किसी कर्या को मोठरे कौनसी शक्ति न थिला.
I was born a little baby. The first thing I can remember was the vision.
जने शिशु होई मुझे तेरे जन्मी थिली सर्वप्रथम घटना जहाँ को वो मने पकाई पारे ताहे को दर्शन थिला.
Now, I want you to look this way just a moment.
पुनि किछि समय पाए आपन मान जे ए आडको अनंतु ताहा मु इच्छा करे.
Of course you're sick.
हां अवश्य से असुस्थ अटंती.
And you're suffering with the condition it's a dark spirit around you. It's death.
पुनि आपन एपरि एक सांघातिक रोगर प्रादुर्भाव रे पीड़ित अटंती जहा कि कला रंगर एक आत्मा आपन घेरि रहिथवार व्याधि अटे. ଆଉ ତାହା ମୃତ୍ୟୁ ପୁଣି ତାହା କର୍କଟ ରୋଗର ଏକ ଆକାରର ଅବସ୍ଥା ଆଉ ସେହି କର୍କଟ ରୋଗଟି ଆପଣଙ୍କ ଛାତିରେ ଦେଖାଯାଇଛି ପୁଣି ଆପଣ ଅଟନ୍ତି ଜଣେ ସୁସ୍ଥ ସବଳ ବ୍ୟକ୍ତିଙ୍କ ଦ୍ୱାରା ଆପଣ ପରୀକ୍ଷିତ ହୋଇଥିବା ବିଷୟକୁ ମୁଁ ଦେଖେ ଆଉ ଏହା ତ ଅଟେ ଆପଣ ଏକ ପ୍ରକାର ମରାତ୍ମକ ଅବସ୍ଥାରେ ପତିତ ହୋଇଥିଲେ ଆଉ ସେହି ଫାଟି ଯାଇଥିବା ଅଂଶଟି ଆପଣଙ୍କର ଅନ୍ତଃବୁଜୁଳି ମଧ୍ୟରେ ଥିଲା ଆପଣଙ୍କଠାରେ ପେଟର ଗଣ୍ଡଗୋଳ ଜନିତ ବ୍ୟାଧି ମଧ୍ୟ ରହିଛି ହୃଦରୋଗର ମରାତ୍ମକ କଷ୍ଟ ସୁଦ୍ଧା ରହିଛି ଯାହାକି ଆପଣଙ୍କୁ ଅଚେତ କରି ପକାଏ ଏଠାରେ ଏଇ କିଛି ଦିନ ପୂର୍ବେ ଆପଣ ଖଟର ଏକ ପାର୍ଶ୍ୱବର୍ତ୍ତୀ ସ୍ଥାନରେ ବସିଥିଲେ ତତ୍ପରେ ଗୋଟିଏ ଝଡ଼କାରକୁ ଚାହିଁ ରହିଥିବା ଅବସ୍ଥାରେ ପ୍ରାୟ ଚେତାଶୂନ୍ୟ ହୋଇ ପଡ଼ିଥିଲେ ଏହିସବୁ କଥା କଣ ସତ୍ୟ ନୁହେଁ କି ସେହି ସବୁ ଘଟଣା ପ୍ରକୃତରେ ସତ୍ୟ ଅଟେ ଭଲ କଥା ସେହି ସବୁ ଘଟଣା ଯାହା କିଛି ହୋଇଥାଉ ନା କାହିଁକି ଏହା ମୋ ଠାରୁ ବାହାରି ସାରିଛି ତଥାପି ଆପଣ କଣ ବିଚାର କରନ୍ତି ଯେ ସେହି ଜଣକ ସେ ଥିଲେ ଯିଏକି ଆପଣଙ୍କ ଜୀବନ ବିଷୟରେ ଜାଣନ୍ତି ସେହି ଜଣକ ଯୀଶୁଖ୍ରୀଷ୍ଟ ଥିଲେ ଏହା କଣ ଆପଣ ବିଚାର କରନ୍ତି କି ସେହି ଜଣକ ଯେ ଯୀଶୁଖ୍ରୀଷ୍ଟ ଥିଲେ ଏପରି କଥାକୁ ଆପଣ ସ୍ୱୀକାର କରନ୍ତି କି ଆପଣଙ୍କୁ ଅଶେଷ ଧନ୍ୟବାଦ କୌଣସି ଅଲୌକିକ ଶକ୍ତି ଯେ ଏହି ସ୍ଥାନରେ ଉପସ୍ଥିତ ତାହା ଆପଣ ଜାଣନ୍ତି ଏବଂ ବିଶ୍ୱାସ କରନ୍ତି କି ପୁଣି ସେହି ଜଣକ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଅଟନ୍ତି ଏହାକୁ ଆପଣ ଯଦି ବିଶ୍ୱାସ କରନ୍ତି ଯେପରିକି ମୁଁ ତାଙ୍କ ବାକ୍ୟରୁ ପ୍ରଚାର କରି କହିଥିଲି ତଦନୁସାରେ ବିଶ୍ୱାସ କରନ୍ତି ସେହି ଜଣଙ୍କ ଯଦି ଶ୍ରୀଖ୍ରୀଷ୍ଟ ଅଟନ୍ତି ଏ ଆପଣ ପ୍ରକୃତରେ ବିଶ୍ୱାସ କରନ୍ତି କି ସେହି ସ୍ଥାନରେ କୌଣସି କଳା ରଙ୍ଗର ଏକ ଆତ୍ମାକୁ ଥିବାର ବିଷୟ ମୁଁ ଜାଣେ ତା ଆପଣଙ୍କ ଉପରେ ଛାଇ ରହିଥିବାର ମୁଁ ଅଧ୍ୟାପ ଦେଖେ ତାହା ଅତି ସାଂଘାତିକ ଧରଣର ବିଷୟ ଅଟେ ଆପଣ କହନ୍ତି ମୁଁ ଆପଣଙ୍କୁ ଦେଖିପାରୁଛି ଆପଣଙ୍କର ନାମ ଇଭା ଅଟେ ନା ଆପଣଙ୍କର ସାଙ୍ଗିଆ ୟର୍କ ଆପଣ ଏହି ସହରରେ ବାସ କରନ୍ତି ପୁଣି ଷଷ୍ଠ ଗଳିରେ ଆପଣଙ୍କ ଘରର ନମ୍ବର 613 ଅଟେ ତାହା ସତ୍ୟ କଥା ଅଟେ ନା ଆପଣ ସମ୍ପୂର୍ଣ୍ଣ ରୂପେ ସୁସ୍ଥତା ଲାଭ କରି ଆପଣ ଘରକୁ ଫେରୁଛନ୍ତି ଯୀଶୁଖ୍ରୀଷ୍ଟ ନାମରେ ସେ ଫେରିଯାଇପାରନ୍ତି ପୁଣି ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରନ୍ତି ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଯୀଶୁଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରୁଥିବା ଯୋଗୁଁ ଆନନ୍ଦରେ ପୁଣି ଉଲ୍ଲାସ କରୁଥିବା ଦ୍ୱାରା ଫେରିଯାଆନ୍ତୁ ଆଦୌ ସନ୍ଦେହ କରନ୍ତୁ ନାହିଁ କେବଳ ବିଶ୍ୱାସ ରଖିଥାନ୍ତୁ ଧର୍ମଶାସ୍ତ୍ର ଏପରି କହିଥାଏ ଫେରିଯାଅ ଆଉ ପାପ ନ କର ଯେପରି ଅଧିକ ଦୁର୍ଦ୍ଦଶା ତୁମ୍ଭ ଉପରେ ନ ପଡେ ପାପ ତାହା ତ ଅବିଶ୍ୱାସ ଅଟେ ମଦ୍ୟପାନ କରିବା ଧୂମ୍ରପାନ କରିବା ଜୁଆ ଖେଳିବା ସେଗୁଡ଼ାକ ପାପ ନୁହନ୍ତି ସେଗୁଡ଼ାକ ପାପର ସକଳ ଗୁଣ ଅଟେ ଆପଣ ସେଗୁଡ଼ାକୁ ଏହେତୁ କରନ୍ତି ଯେହେତୁ ଆପଣ ବିଶ୍ୱାସ କରିନଥାନ୍ତି ଯୀଶୁ କହିଥିଲେ ଯାଅ ପୁଣି ଆଉ ପାପ ନ କର କିମ୍ବା ଅବିଶ୍ୱାସ ନ କର ନହେଲେ ଏଥିରୁ ଅଧିକ ଦୁର୍ଦ୍ଦଶା ତୁମ୍ଭ ଉପରକୁ ଆସିବ ଈଶ୍ୱରଙ୍କଠାରେ କେବଳ ବିଶ୍ୱାସ ରଖିଥାଅ ଆପଣଙ୍କର ସର୍ବାନ୍ତକର ସହ ତାଙ୍କଠାରେ ବିଶ୍ୱାସ କର ସେଇ ଆଲୋକର ପ୍ରଭାଟି ଅଦ୍ୟାବଧି ଉକ୍ତ ନାରୀଙ୍କୁ ଅନୁସରଣ କରୁଅଛି ତାହା ମୁଁ ଦେଖେ ତାହା ତ କେବଳ ତାହା ଯଦି ତାଙ୍କର ତାହା ଦୂରୀଭୂତ ହୋଇଛି ଏହା ସେଠାରେ ଉପସ୍ଥିତ ଥିବା ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ଉପରେ ଓହଳି ରହିଛି ହଁ ସେଠାରେ ଗଳଗଣ୍ଠରେ ପୁଣି ଅନ୍ତଃବୁଜୁଳିର ବ୍ୟାଧିରେ ଆକ୍ରାନ୍ତ ଥିବା ସେହି ନାରୀଙ୍କ ଉପରେ ରହିଛି ସେଠାରେ ବସିଥିବା ନାରୀ ଜଣକ ଗଳାର ଚାରିପାଖକୁ ଖଣ୍ଡେ ଧଳା ବସ୍ତ୍ରରେ ଗୁଡ଼ାଇ ରଖିଥିବା ମହିଳା ଯୀଶୁଖ୍ରୀଷ୍ଟ ଯେ ଆପଣଙ୍କୁ ସୁସ୍ଥ କରନ୍ତି ତାହା ଆପଣ ବିଶ୍ୱାସ କରନ୍ତି କି ନିଜର ସର୍ବାନ୍ତକରଣ ସହିତ ତାଙ୍କୁ ଏହାକୁ ବିଶ୍ୱାସ ଯଦି କରୁଥାନ୍ତି ଆପଣ ଠିଆ ହୋଇପାରନ୍ତି ପୁଣି ନିଜର ସୁସ୍ଥତାକୁ ଦାବି କରିପାରନ୍ତି ପୁଣି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆପଣ ସୁସ୍ଥ ହୋଇପାରନ୍ତି ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଈଶ୍ୱରଙ୍କଠାରେ ବିଶ୍ୱାସ ରଖନ୍ତୁ ଆପଣ ବିଶ୍ୱାସ କରନ୍ତି କି ଆପଣଙ୍କଠାରେ ଭାଙ୍ଗି ଯାଇଥିବା କଷ୍ଟ ରହିଛି ସେଠାରେ ବସି ରହିଥିବା ବ୍ୟକ୍ତି ମହାଶୟ ଆପଣ ସେପରି ନୁହନ୍ତି କି ତାହା ସତ୍ୟ କଥା ଅଟେ ନା ଆପଣ ସେହି ସ୍ଥାନ ବସିଥିଲେ ଆଉ ପ୍ରାର୍ଥନା କରୁଥିଲେ ଯେ ହେ ପ୍ରଭୁ ସେ ବ୍ୟକ୍ତିଙ୍କୁ ମୋ ପାଇଁ ମୋ ସହିତ କଥାବାର୍ତ୍ତା ହେବାକୁ ଦିଅନ୍ତୁ ତାହା ସତ୍ୟ କଥା ଅଟେ ନା ତାହା ଯଦି ସତ ହୋଇଥାଏ ତେବେ ନିଜ ହାତକୁ ଉପରକୁ ଉଠାନ୍ତୁ। ନିଜ ଚରଣରେ ଠିଆ ହୋଇ ପଡ଼ନ୍ତୁ। ହେ ଭାଇ, ଆପଣଙ୍କ ବିଶ୍ୱାସ ଆପଣଙ୍କୁ ସୁସ୍ଥ କରିଛି, ଘରକୁ ଫେରି ଯାଆନ୍ତୁ। ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ଆରୋଗ୍ୟ କରନ୍ତି। ସେ ତ ସେହି ସମାନ ପ୍ରଭୁ ଯୀଶୁ ଅଟନ୍ତି। ଆପଣଙ୍କୁ ଏହି ସ୍ଥାନ ଆଡ଼କୁ ଆସିବାର ଆବଶ୍ୟକ ନାହିଁ, ଆପଣଙ୍କୁ ବିଶ୍ୱାସ ଆବଶ୍ୟକ ରହିଛି। ଆପଣଙ୍କର ସର୍ବାନ୍ତକର ସହିତ ଈଶ୍ୱରଙ୍କଠାରେ କେବଳ ବିଶ୍ୱାସ କରନ୍ତୁ, ତେବେ ଆପଣ ଯାହା ପାଇଁ ପ୍ରାର୍ଥନା କରନ୍ତି ତାହା ଆପଣ ପାଇଯିବେ। ତେଣୁ ଆପଣ ଯଦି କେବଳ ବିଶ୍ୱାସ କରନ୍ତି ତେବେ ଯୀଶୁଖ୍ରୀଷ୍ଟ ଆପଣଙ୍କୁ ତାହା ପ୍ରଦାନ କରିବେ। ତଥାପି ଆପଣଙ୍କୁ ନିଶ୍ଚିତ ରୂପେ ବିଶ୍ୱାସ ରଖିବାକୁ ହିଁ ଅଛି। ଆପଣଙ୍କ ସର୍ବାନ୍ତକର ସହିତ ଆପଣଙ୍କୁ ତାଙ୍କଠାରେ ଅବଶ୍ୟ ବିଶ୍ୱାସ କରିବାକୁ ଅଛି, ପୁଣି ଈଶ୍ୱର ତାହା ଆପଣଙ୍କ ପାଇଁ ସଫଳ କରିବେ। ସେହି ରୋଗୀଟି, ମହାଶୟ ମୋତେ କ୍ଷମା କରନ୍ତୁ, ମହାଶୟ ମୋତେ କ୍ଷମା ଦିଅନ୍ତୁ, ଆପଣ ନିଜର ସର୍ବାନ୍ତକର ସହିତ ବିଶ୍ୱାସ କରନ୍ତି କି? ଆପଣ କରନ୍ତି। ଏହି ସ୍ଥାନରେ ତାଙ୍କର ଉପସ୍ଥିତିର ଆଭା ଯୋଗୁଁ ଆପଣ ଅଳ୍ପ ପରିମାଣରେ ଉତ୍ତେଜିତ ଅଟନ୍ତି। ପୁଣି ଆପଣ ଯେ ସହରର ବାହାରୁ ଆସିଅଛନ୍ତି ଏପରି ମୁଁ ବିଶ୍ୱାସ କରେ। ଆପଣ ଏକ ରାଜଧାନୀ ସହରରୁ, ହଁ, ରିଚମଣ୍ଡରୁ ଆସିଛନ୍ତି, ଭର୍ଜିନିଆରୁ ଆସିଛନ୍ତି। ଆପଣ କର୍କଟ ରୋଗରେ ଆକ୍ରାନ୍ତ, ତା ଆପଣଙ୍କ ମଧ୍ୟରେ ଆପଣଙ୍କ ମୁଖ ଭିତରେ ମାଢି ଉପରେ ରହିଛି। ଏହା ସତ୍ୟ କଥା ଅଟେ ନା? ଆପଣ ସୁସ୍ଥ ହୋଇ ଘରକୁ ଫେରିଯିବା ପାଇଁ ଇଚ୍ଛା କରନ୍ତି କି? ଯୀଶୁଙ୍କୁ ନିଜର ଆରୋଗ୍ୟଦାତା ରୂପେ ସ୍ୱୀକାର କରନ୍ତୁ। ଯୀଶୁଖ୍ରୀଷ୍ଟ ନାମରେ ଏହା ଏହି ବ୍ୟକ୍ତିଠାରୁ ଦୂରେଇ ଯାଉ, ତାହାଠାରୁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେବା ଦ୍ୱାରା ଦୂରେଇ ଯାଉ। ଆମେନ୍। ମହାଶୟ, ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ବିଶ୍ୱାସ କରୁଥିବା ଅବସ୍ଥାରେ ଫେରି ଯାଆନ୍ତୁ, ସମ୍ପୂର୍ଣ୍ଣ ହୃଦୟ ସହିତ ବିଶ୍ୱାସ କରନ୍ତୁ। ଆପଣ କ'ଣ କହନ୍ତି? ବର୍ତ୍ତମାନ ମୁଁ ବୁଝେ, ଅର୍ଥାତ୍ ତୁମେ ଦେଖିଥିବା ଯୋଗୁଁ ମୁଁ ଜାଣେ ଯେ ତୁମେ ଯୁବତୀ ରୂପେ ପରିଚିତ ହେବାକୁ ହେବା ପ୍ରଗତି କରୁଅଛ। ମୋ ସମ୍ମୁଖରେ ଉପସ୍ଥିତ ଥିବା ଅବସ୍ଥାରେ ଅଧିକ ଯୁବତୀ ରୂପେ ପ୍ରତୀୟମାନ ହେବାକୁ ଯାଉଅଛ। ତୁମ୍ଭେ ମୁଣ୍ଡବିନ୍ଧା ପରି ଏକ ପ୍ରକାର ବ୍ୟାଧିରେ ସଂକ୍ରମିତ ଅଟ। ଏହା ବହୁ ବର୍ଷ ପୂର୍ବର ସଂକ୍ରମିତ ବ୍ୟାଧି। ପ୍ରାୟ 25 ବର୍ଷ ପୂର୍ବରୁ ତୁମର ମୁଣ୍ଡବିନ୍ଧାର ଗୋଟିଏ ଆରମ୍ଭ ହୋଇଥିଲା। ସେହିଦିନରୁ ଏହା ତୁମ୍ଭକୁ ଅତିଶୟ ଭାରାକ୍ରାନ୍ତ ଏବଂ ବ୍ୟଥିତ କରୁଅଛି। ତୁମ୍ଭେ ଜଣେ ମହାନ ବିଶ୍ୱାସିନୀ ହୋଇପାରିଅଛ, ତତ୍ପରେ ତୁମେ ଲାଭ କରିଅଛ। ଯେଉଁ ସମୟରେ ତୁମେ ଯେତେବେଳେ ଏହି ସ୍ଥାନରେ ଠିଆ ହୋଇଅଛ, ସେହି ସମୟ ନିମନ୍ତେ ତୁମେ ପ୍ରାର୍ଥନା କରି ଆସୁଅଛ। ପ୍ରାର୍ଥନାରେ ଈଶ୍ୱରଙ୍କଠାରେ ତୁମେ ନିବେଦନ କରିଅଛ, ତୁମେ ମୋ ନିକଟରେ ଯେପରି ଆସି ଉପସ୍ଥିତ ହୋଇପାରନ୍ତ, ଯେପରିକି ମୁଁ ଯଦି ପ୍ରାର୍ଥନା କରିବି ତେବେ ତୁମର ମୁଣ୍ଡବିନ୍ଧା ଦୂରେଇଯିବ, ଭଲ ହୋଇଯିବ। ଏହି ସବୁ କଥା ସତ୍ୟ କି? ତାହା ସତ୍ୟ କଥା ଅଟେ।
You heard what said that. That wasn't me. That was just my voice.
से जे कौन कही थिले ताहा तुम्हे सुनिल कि से जन को मु न थिली ता केवल मोर रब थिला से सब प्रकृत जहां किसी विषय थिला ना कहीं कि ताहा कौन से एक विषय थिला मु कौन से जने युवक व्यक्ति को किबा कौन से विषय को देखु थिबार सेठा सेपरी कथित होइथिला एपरी ठीक सेई परिधार थिला एहाकु जेपरी जब कथा था जाइथला ठीक सही पर भाबरे परमेश्वर जे हाकू कहितले तुमे से पर विश्वास करो कि तुमे ईश्वर ठे विश्वास करो कि तुमे ईश्वर को विश्वास करो कि पुनि ईश्वर जे ए स्थान उपस्थित असंती से कथा को तुमे एते बेले विश्वास करो केवल किछि खण पई मु कौनसी अन्य धरणर दृश्य विषय को देखे केही जने अन्य जीवती आपण निकट ठिया होइथिबार अवस्था टीर विषय रे धारणा हुए से जन को तुम्हर कन्या पुणि हाँ कौनसी अन्य स्थान को जात्रे जीवा पाई तुमने योजना करूथिलो तुमने ता को देखिबा पाई जाउथिलो से इंडियाना रो अटे इंडियाना रो से रिचमंड स्थान जे स्थान से बास करे पुनि तांकर पति से जने सेवक अटंती पुनि से आपन को चिट्ठी खंडे लिखि एठा को न आसीबा पई से पर किसी विषय लिखिथिले जेतु मु एठा को आसुथिले ताहा सत्य कथा टे ना आपन सुस्त होइ सारी छंती तुम्हें संपूर्ण रूपे सुस्थ होई अपना घर को फेरी जाय पार भौणी ईश्वर तुमको आशीर्वाद करंतु केवल विश्वास कर ईश्वर ठारे केवल विश्वास रख जीशु ख्रीष्ट काली आज और चिरदिन समान अटंती तेणु केवल विश्वास रख आउ भरोसा करी था कृष्ण का व्यक्ति सेठा चित्कार करुछंती ईश्वर आपण को आशीर्वाद करंतु से सहाय्य करिया को सर्वदा प्रस्तुत दरकारी व्यक्ति मानंकु सहाय्य करिया को प्रस्तुत रंती केवल विश्वास करंतु केवल क्षण घर पर रही जातु से नारी जनक पवित्र आत्मा को एक कोण में अवस्थान करुवार मु देखुछि से जने कृष्णकाय नारी को परे अवस्थान करी रही छंती से यही स्थान आड़ देखुछंती से सेपरी करुछंती पुनि से प्रार्थना करुछंती तांक मध्यरे सुजनर एक प्रकार पीड़ा रहिछि पुनि ताहा तांकर गळारे रहिछि से आपणा हाथ को ऊपर को उठाइ अछंती हे भद्र महिला आपण निजर आरोग्यता को स्वीकार करंती कि से नारी जनक तांकर ठीक पछरे से स्थान बसिछंती तांक ठारे एक प्रकार फुला रोग रहिछि ओइताहा तांक कांधरे रहिछि आहे सुश्री ताहा सत अटे ना ठीक एही समय रे आपण माने उभय केवल ठिया होइ परंतु ସେହି ଦୁଇ ଜଣ ନାରୀଙ୍କ ଶରୀରରେ ଫୁଲା ରୋଗଟି ରହିଛି। ଦୁଇ ଜଣ ଯାକ କୃଷ୍ଣକାୟା ନାରୀ ଅଟନ୍ତି। ଯୀଶୁଖ୍ରୀଷ୍ଟ ଆପଣମାନଙ୍କ ମଧ୍ୟରୁ ଉଭୟକୁ ସୁସ୍ଥ କରନ୍ତି। ଆପଣମାନେ ସ୍ୱଗୃହକୁ ଫେରିଯାଇପାରନ୍ତି। ପୁଣି ଈଶ୍ୱରଙ୍କ ମହିମା ନିମିତ୍ତ ଆପଣମାନେ ସୁସ୍ଥ ହୋଇସାରିଛନ୍ତି। ତୁମମାନଙ୍କ ବିଶ୍ୱାସ ତୁମମାନଙ୍କୁ ସୁସ୍ଥ କରିଅଛି। ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ତାହା ସୁସ୍ଥ ହୋଇସାରିଛି। ଈଶ୍ୱରଙ୍କଠାରେ ବିଶ୍ୱାସ ରଖିଥାନ୍ତୁ। ଆଦୌ ଅବିଶ୍ୱାସ କରନ୍ତୁ ନାହିଁ, କାରଣ ଯେଉଁମାନେ ବିଶ୍ୱାସ କରନ୍ତି ସବୁ କିଛି ବିଷୟ ସେମାନଙ୍କ ପାଇଁ ସମ୍ଭବ ହୋଇଥାଏ। ତାହା ବିଶ୍ୱାସ କରନ୍ତୁ। ଆମେନ୍। ବିସ୍ମୟଜନକ ବିଷୟ, ଭବନ ମଧ୍ୟରେ ବିଶ୍ୱାସର କିପରି ବୃହତ ଭଣ୍ଡାର ରହିଛି ଏହାକୁ ଲକ୍ଷ୍ୟ କରାଯାଇଥାଏ। ପ୍ରକୃତରେ ଅସ୍ପଷ୍ଟ ହୋଇ ଏହି ଭବନ ମଧ୍ୟରେ ତାହା ଦେଖିବାକୁ ମିଳେ। ଏତେବେଳେ ଆପଣମାନେ ବାସ୍ତବରେ ଈଶ୍ୱରଙ୍କ ଆତ୍ମାରେ ଅଧିଷ୍ଠିତ ଅଟନ୍ତି। ଯେକୌଣସି ବିଷୟ ଏତେବେଳେ ଘଟିଯାଇପାରେ। ଆହେ ନାରୀ, ଆପଣ କିପରି ଅଛନ୍ତି? ମୋତେ ଈଶ୍ୱରଙ୍କ ଜଣେ ଭାବବାଦୀ ବୋଲି ଆପଣ ବିଶ୍ୱାସ କରନ୍ତି କି? ତାଙ୍କର ମୋହର କହିବାର ଅର୍ଥ ପ୍ରକୃତରେ ଜଣେ ଭାବବାଦୀ ଏକ ପ୍ରଚାରକ ଅଟନ୍ତି। ମୋତେ ଶତ୍ରୁପକ୍ଷ ଲୋକ ବୋଲି ଆପଣ କଦାପି ଆଶା କରନ୍ତି ନାହିଁ। ଆପଣ ମୋତେ ଈଶ୍ୱରଙ୍କ ପକ୍ଷବାଦୀ ବୋଲି ବିଶ୍ୱାସ କରନ୍ତି। ଏହାକୁ ସ୍ୱୀକାର କରିବା ପାଇଁ ତାହା କଣ ସେହି ପନ୍ଥା କି? ତେବେ ତ ଭଲ କଥା, ମୁଁ ଆପଣଙ୍କୁ ସାହାଯ୍ୟ କରିପାରେ। ଯେହେତୁ ସେ ମୋତେ ଏପରି କହିଥିଲେ, ମୋତେ ବିଶ୍ୱାସ କରିବା ନିମନ୍ତେ ଯଦି ମୁଁ ନିଜକୁ ପ୍ରସ୍ତୁତ କରିବି ଆଉ ପ୍ରାର୍ଥନା କରିଥିବା ସମୟରେ ମୁଁ ଯଦି ବିଶ୍ୱସ୍ତ ରହିପାରିବି ତେବେ ପ୍ରାର୍ଥନା କାଳରେ କୌଣସି ବିଷୟ ଅସମ୍ଭବ ହେବ ନାହିଁ। ଆଉ ଏତେବେଳେ ସାହାଯ୍ୟ କରିବାର ବ୍ୟକ୍ତି ଜଣକ ମୁଁ ନୁହେଁ, ତାହା ଈଶ୍ୱର ଯିଏକି ସୁସ୍ଥ କରନ୍ତି। ମୁଁ ତ ପ୍ରଶ୍ନ ପଚରା ଯାଇଥିଲି, ମୁଁ କହିଥିଲି ସେମାନେ ମୋଠାରେ ବିଶ୍ୱାସ କରିବେ ନାହିଁ। ସେ ମୋତେ ଏପରି କହିଥିଲେ, ତୁମକୁ ଦୁଇଟି ଚିହ୍ନ ଦତ୍ତ ହେବ, ଯେପରି ଭାବବାଦୀ ମୋଶେଙ୍କୁ ମଧ୍ୟ ଦତ୍ତ ହୋଇଥିଲା। ତଦ୍ୱାରା ଏହି ଚିହ୍ନ ଗୁଡାକ ଯୋଗୁଁ ଲୋକମାନେ ତୁମଠାରେ ବିଶ୍ୱାସ କରିବେ। ସେହି ଦୁଇଟିର ମଧ୍ୟରୁ ଗୋଟିଏ ଲୋକମାନଙ୍କ ହୃଦୟର ଗୁପ୍ତ ଭାବନାକୁ ସେମାନଙ୍କ ପ୍ରତି ପ୍ରଘଟ କରିବାର ଚିହ୍ନ ଥିଲା। ତୁମ୍ଭେ ସ୍ୱୟଂରୁ ଏହି ସ୍ଥାନରେ ଉପସ୍ଥିତ ନୁହଁ। ଯଦ୍ୟପି ତୁମ୍ଭେ ଧୈର୍ଯ୍ୟହୀନ ଅଟ, ପୁଣି ଦୁର୍ବଳ ହୋଇ ପଡ଼ିଅଛ, କିନ୍ତୁ ଏହି ଶିଶୁର ରୋଗ ବ୍ୟାଧି ଯୋଗୁଁ ତାହା ତୁମକୁ ଆକ୍ରାନ୍ତ କରିଛି। ଏଠାରେ ଥିବା ଶିଶୁଟି ପୀଡିତ, ମୃତ୍ୟୁବରଣ ପାଇଁ ଏହି ଶିଶୁଟି ଚିକିତ୍ସକମାନଙ୍କ ଦ୍ୱାରା ଫେରାଇ ଦିଆଯାଇଛି। ଏହି ଶିଶୁଟି ଲିକୁମିଆରେ ଆକ୍ରାନ୍ତ ଅଟେ। ତାହା ସତ୍ୟ କଥା ଅଟେ ନା? ସହରର ବାହାରୁ ଆପଣ ଶିଶୁଟିକୁ ଏଠାକୁ ଆଣିଛନ୍ତି। ଆପଣ ପଶ୍ଚିମରୁ ଯାତ୍ରା କରି ପୂର୍ବକୁ ଆସି ସେଠାରୁ ଯାତ୍ରା କରି ଏଠାକୁ ଆସିଛନ୍ତି। ଆପଣ ପଶ୍ଚିମ ଦିଗରୁ ଯାତ୍ରା ଆରମ୍ଭ କରି ପୂର୍ବ ଦିଗକୁ ଆସିଛନ୍ତି, ପୁଣି ସେଠାରୁ ଏଠାକୁ ଆସିଛନ୍ତି। ଆପଣ ଏପରି ସ୍ଥାନ ଆସିଛନ୍ତି ଯାହାକି ପର୍ବତ ପାହାଡ଼ରେ ବହୁଳ ଭାବେ ଘେରା ସ୍ଥାନ ଅଟେ, ଆଉ ତାହା ପେନ୍ସିଲଭେନିଆ ଅଟେ। ପୁଣି ଆପଣଙ୍କ ସହର ନାମ ଯେ ଚାମ୍ବର୍ସବର୍ଗ ଅଟେ ଏପରି ମୁଁ ବିଶ୍ୱାସ କରେ। ତାହା କଣ ସତ୍ୟ କଥା ନୁହେଁ କି? ଶିଶୁଟିକୁ ମୋ ପାଖକୁ ଆଣନ୍ତୁ। ହେ ସାନ ଭଉଣୀ, ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ସ୍ଥାନରେ ଉପସ୍ଥିତ ଥିଲେ। ସେ ତୁମ୍ଭ ଉପରେ ନିଜ ହସ୍ତକୁ ଥୋଇବେ ଆଉ ମୃତ୍ୟୁ ତୁମକୁ ଛାଡ଼ି ପଳାଇବ, ତତ୍ପରେ ତୁମେ ବଞ୍ଚିଯିବ। ମୁଁ ଯେ ତାଙ୍କର ସେବକ ତାହା ତୁମେ ବିଶ୍ୱାସ କର କି? ତେବେ ତ ତାଙ୍କରି ପରିବର୍ତ୍ତେ ମୁଁ ଏହି ଶିଶୁ ଉପରେ ନିଜ ହସ୍ତକୁ ରଖେ, ପୁଣି ଏହାକୁ ଆଶୀର୍ବାଦ କରେ, ପୁଣି ଶୟତାନ ଏହି ଶିଶୁକୁ ଛାଡ଼ି ଯାଉ ସେପରି ପ୍ରାର୍ଥନା କରେ, ତତ୍ପରେ ସେହି ଜୀବନ ଶିଶୁ ମଧ୍ୟ ଫେରି ଆସୁ, ପୁଣି ଏହା ବଞ୍ଚି ପୁଣି ସୁସ୍ଥ ହୋଇଯାଉ। ରେ ଶୟତାନ, ଶିଶୁଟିର ମଧ୍ୟରୁ ବାହାରି ଆସ। ପରମେଶ୍ୱରଙ୍କ ବଚନର ଅଧିକାର ସହିତ ଜଣେ ସ୍ୱର୍ଗଦୂତଙ୍କ ଦ୍ୱାରା ଅଲୌକିକ ବରଦାନର ସେବକ ପଦର ଭାରକୁ ପାଇଥିବା ସହିତ ଶିଶୁ ଛାଡ଼ିଦେବା ନିମନ୍ତେ ମୁଁ ତତେ ଦୃଢ଼ ଆଦେଶ ଦିଏ, ତାଠାରୁ ବାହାରି ଆସ। ଆମେନ। ତୁମ୍ଭେ ତେବେ ସୁସ୍ଥ ହେବାକୁ ଯାଉଅଛ ବୋଲି ବିଶ୍ୱାସ କର କି? ତୁମେ ସେପରି କର ନାହିଁ କି? ଈଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ। ପଛକୁ ବୁଲି ପଡ଼, ପୁଣି ମଣ୍ଡଳୀକୁ ନିଜର ହସ୍ତ ହଲାଇ ଏବେ ଅଭିବାଦନ କର। ଈଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ। ସେଇ ଶିଶୁ ବାଳିକାଟି ଦୃଢ଼ ବିଶ୍ୱାସ ସହିତ ତେବେ ସୁସ୍ଥ ହେଉଛି। ହେ ସୁଶ୍ରୀ, ଈଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ। ଫେରିଯାଅ, ପୁଣି ତୁମେ ମୋତେ ଖଣ୍ଡେ ଚିଠି ଲେଖି ଜଣାଅ। ତାଙ୍କର ଭାଓବାଦୀ ପୁଣି ତାଙ୍କର ଜଣେ ସେବକ ବୋଲି ତୁମେ ମୋତେ ବିଶ୍ୱାସ କର କି? ପରମେଶ୍ୱର ଯେ ନିକଟବର୍ତ୍ତୀ, ପୁଣି ତାଙ୍କର ଆତ୍ମା ମଧ୍ୟ ଯେ ନିକଟବର୍ତ୍ତୀ ଅଟନ୍ତି, ସେ ବିଷୟକୁ ତୁମେ ବିଶ୍ୱାସ କର କି? ପୁଣି ବର୍ତ୍ତମାନ ଯାହା କିଛି ସାଧିତ ହେଉଛି ତାହା ଯେ ପ୍ରଭୁ ଯୀଶୁଙ୍କ ଆଡୁ ଅଟେ, ଏପରି ବିଶ୍ୱାସ କର କି? ମୁଁ ନୁହେଁ, ମୁଁ ଜଣେ ମନୁଷ୍ୟ ମାତ୍ର। ହଁ, ସେପରି ମାତ୍ର ଆପଣ ମଧ୍ୟରେ ଯେ କଣ ସମସ୍ୟା ଅଛି ସେ ବିଷୟ ପ୍ରଭୁ ମୋତେ ଯଦି ଜଣାନ୍ତି, ଅର୍ଥାତ୍ ତାଙ୍କର ଭାବବାଦୀ ହୋଇ ମୁଁ ଯେ ଏଠାରେ ଦଣ୍ଡାୟମାନ ସେ ବିଷୟକୁ ପ୍ରଘଟ କରନ୍ତି, ଯେପରିକି ମୁଁ ସତ୍ୟତାକୁ ପ୍ରଘଟ କରୁଛି, ଯେପରିକି ସେ ସେହି ସ୍ତ୍ରୀକୁ କହିଥିଲେ, ଯାଅ ନିଜ ପତିଙ୍କୁ ଡାକି ଏଠାକୁ ଆସ। ସେ କହିଥିଲେ, ମୋର କେହି ସ୍ୱାମୀ ନାହିଁ। ସେ କହିଥିଲେ, ତୁମର ପାଞ୍ଚ ଜଣ ସ୍ୱାମୀ ଥିଲେ। ସ୍ତ୍ରୀ ଲୋକଟି କହିଥିଲେ, ଆପଣ ଯେ ଜଣେ ଭାବବାଦୀ ଅଟନ୍ତି ତାହା ମୁଁ ଜାଣୁଛି, ବୁଝନ୍ତି ତ? ଆପଣ ଯେ ଜଣେ ଭାବବାଦୀ ଅଟନ୍ତି ଏପରି ମୁଁ ଧାରଣା କରୁଛି। ପୁଣି ସେଇ ସମାନ ଆତ୍ମା ଯିଏକି ଈଶ୍ୱରଙ୍କ ପୁତ୍ରଙ୍କ ଉପରେ ଅଧିଷ୍ଠିତ ଥିଲେ, ସେ ପବିତ୍ର ଆତ୍ମାଙ୍କ ରୂପେ ତାଙ୍କୁ ପୁନଶ୍ଚ ପ୍ରେରଣ କରିବାକୁ ପ୍ରତିଜ୍ଞା କରିଥିଲେ, ସେ ଜଗତ ଶେଷ ପର୍ଯ୍ୟନ୍ତ ଆମମାନଙ୍କ ସହିତ ପୁଣି ଆମମାନ ମଧ୍ୟରେ ବାସ କରି ରହିବେ। ତୁମ୍ଭେ ଏହାକୁ ବିଶ୍ୱାସ କର କି? ସେ ଯେତେବେଳେ ଆପଣଙ୍କର ସକଳ କଷ୍ଟକୁ ଜାଣିବେ ସେପରି କରିବେ ନାହିଁ କି? ଆପଣଙ୍କ ମଧ୍ୟରେ ହୃଦରୋଗର ବ୍ୟାଧି ରହିଛି, ତାହା ସତ୍ୟ କଥା ଅଟେ ନା? ହୃଦରୋଗର ବ୍ୟାଧିରେ ଆକ୍ରାନ୍ତ ଥିବା ପ୍ରତ୍ୟେକ ବ୍ୟକ୍ତି ଆପଣମାନେ ଠିଆ ହୋଇପଡ଼ନ୍ତୁ। ତାହା ଯାହା କିଛି କଷ୍ଟ ହୋଇଥାଉ ନା କାହିଁକି, ହୃଦରୋଗଟିଏ ହୋଇଥାଉ ନା କାହିଁକି, ଆପଣମାନେ ଏହି ସମୟରେ ସୁସ୍ଥ ହୋଇଯାଇପାରନ୍ତି।
Lord God, thou knowest our strength and how feeble we are and how we
हे प्रभु ईश्वर आपण आमर सकल दुर्बलता को जानते पुणी आम मान के दुर्बल अटु पुणी असहाय अटु से कथा को मध्य बुझते तथापि हे प्रभु आपण जे केते अधिक शक्तिशाली अटंती से कथा को आम मान जानु पुणी हृद्रोग ताहा तो एपरी एक कष्ट एवं समस्या जहां पाई आम मान चिकित्सक किसी साहय करने को अक्षम तथापि हे प्रभु हृदय को किए सृष्टि कर आपण कर पुणि शयतान प्रेतात्मार से शक्ति जहा कि लोक मान हृद्रोग समस्या बांधि रखी ताक मु धमक दिए जीशु ख्रीष्ट नाम से एम मध्य जपरी बाहरी आसी पारे आमेन भौनी परमेश्वर आपण को आशीर्वाद करंतु मु किसीटा विशेष कथा आपण को कहिबा को चाहे बहुत दिन पूर्वे आपण जपरी अनुभव करूथिले वर्तमान भिन्न धरण अनुभव को करूछंती आपण सेपरी करूछंती ना सुतरां लोक मैंने तद्र जानवे एक कला रंग आत्मा अवश्य रही आपण कष्ट अति भीषण धरण थिला पुणी ताहाकु निस्तेज कर पकांतु आउ ताहा आपण ठारु एते बेले अपसरि जाइछि हा आपण सुस्थ होइ सारिछंति आपण केवल जानतु हा आपण माने समस्ते सुस्थ अटंति प्रभुक धन्यवाद हे दयापूर्वक ईश्वर विश्वास रखु प्रत्येक जन एक मना हो केवल विश्वास रखु महाशय आपण किपर अच्छा भल कथा आम मैंने परस्पर अपरिचित अटु मात्र प्रभु जीशु आम मान मध्य उभय को चिन्हती ता सत्य कथा अटे ना स्वर्गवासी पिता जी कि समस्त स्वर्ग को आ पृथ्वी को सृष्टि कले जीशु ख्रीष्ट बास करती आम मान मध्य पुनः आसवा प्रतिज्ञा करते पुणि से जहा कर आमे मते सेपरि करिबु तांकर भाववादी बोली आपण मते विश्वास करंती कि एहाकु प्रकाश करी कहिबार कारण एही जे परमेश्वर दूत मते कहिथिले लोकमानंकु तुमठारे विश्वास करयाक प्रस्तुत कर आउ सेमाने यदि तुमको विश्वास करि न पारंती ते तुम्हे समस्त हृदय गुप्त भावना बुझ तत्पर जाए तुमको विश्वास सत्वे तुम्हें मत विश्वास कर पुणी यह व्यतीत मत विश्वास कारण एपरी तुम्हें स्वयं सुषमाचार जन प्रचारक अट तुम्हें एक उत्तम कारण निम्ते उपस्थित अट कारण तुम्हें पीड़ित नुह तुम्हर एक विराट आवश्यक रही आउ तुम्भ समाज रे पुरातन कालिया उद्दीपना जे हे ता तुम्हें आवश्यक कर तुम्हें प्रार्थना करुवा कारण टी ताहा ही अटे आम्भ मान मध्य प्रत्येक जन ताहा को विश्वास करती एवं आवश्यक करती पुरातन काल एक उद्दीपना निमित्त आसु आम समस्त समवेत हो ठिया हो पड़ा सर्वशक्ति महान परमेश्वर जी सकल स्वर्ग को भूमि भूमंडल को निर्माण कले मु निवेदन करे जे एही भवन मध्ये थिबा प्रेतात्मार सकल शक्ति जपरी दुर्बल हो पड़ যীশুখ্রীষ্টঙ্ক শক্তি তৎপরে প্রঘট হব। হে প্রভু, দুর্বল নিশ্চয় মাত্র আমি আদৌ পরাস্ত হই না। রে শয়তান, প্রভু যীশুখ্রীষ্ট নামে তোতে মু আদেশ দিয়ে লোক মধ্যে বাহারি আস। চকযুক্ত গাড়ি গুড়াক উপরে থিবা অপঙ্গ ব্যক্তিগর ঠিয়া হয়ে পড়ন্তু। আপনার মধ্যে প্রত্যেক জন তাহাকু মহিমা প্রদান করন্তু।